ଭଗବତ ଭକ୍ତ ମାନେ ତାଙ୍କର ସିଦ୍ଧି ଲାଭ କରି ଆଜି ଭଗବାନ ଶ୍ରୀକୃଷ୍ଣଙ୍କୁ ତାଙ୍କର ପତି ରୂପେ କାମନା କରିଥିଲେ, ଆଜି ସେଇ ତିଥି ଯୋଉ ତିଥିରେ ସେ ତାଙ୍କୁ ଲାଭ କରିଥିଲେ। ସେଥିପାଇଁ କହାଯାଉଛି କଣ, ଜୟ ଜୟ ଉଜ୍ଜଳ ରସ ସର୍ବରସ ସାର, ସବୁ ରସର ସାର ଖାସ। ସେଇ ତିଥି ପରମ ପବିତ୍ର ତିଥି ଭଗବାନଙ୍କର, ଯାହା ବି ହଉ ତେଣୁକରି ଆମର ମନ୍ଦିରର ଅଧ୍ୟକ୍ଷ ରାଧାଶ୍ୟାମ ପ୍ରଭୁ କହିଛନ୍ତି ଯେ ଦାମୋଦର ଲୀଳା ଆଲୋଚନା ହବ ଏ ମାସ, ଯେହେତୁ ଗୋବର୍ଦ୍ଧନ ପୂଜା ପୂଜାରେ କହୁଥିଲେ ନା ଭଗବାନଙ୍କର ଏଇ ମାସରେ ବହୁତ ତିଥି ରହିଛି, ଭଗବାନ କୃଷ୍ଣଙ୍କର ବହୁତ ପବିତ୍ର ଲୀଳା ତିଥି ଏଇ ଦିନରେ ହେଇଛି। ଆଜି ଦିନ ହେଉଛି ରାସ ପୂର୍ଣ୍ଣିମା ତିଥି, ଆଉ ଭକ୍ତମାନଙ୍କର ଇଚ୍ଛା ଯେ ପ୍ରଭୁ କହୁଥିଲେ ଦାମୋଦର ଲୀଳା ହବ ବୋଲି, ମୁଁ ଆଗଥର କହିଥିଲି ଯେ ମାସର ପ୍ରଥମ ଦିନ ବି ନଗର ପରିକ୍ରମା ଥିଲି, ସେଇଦିନ ମୁଁ ଭକ୍ତମାନଙ୍କ ପାଖରେ କହିଥିଲି ଯେ ସନ୍ଧ୍ୟାରେ କ୍ଲାସ୍ ଦେଲାବେଳେ ଗୀତା କ୍ଲାସ୍ରେ ସେଠି କହିଥିଲି ଯେ ଏ ମାସରେ ତିନି ଦିନ କି ଚାରି ଦିନ ଦାମୋଦର ଲୀଳା କଥା ଆଲୋଚନା ହବ ଡେଲି 2 ଘଣ୍ଟା ସନ୍ଧ୍ୟାରେ 7ଟାରୁ 9ଟା ପର୍ଯ୍ୟନ୍ତ। ଜନ୍ମାଷ୍ଟମୀରେ ସେମିତି ଲୀଳା ହେଇଥିଲା 4 ଦିନ, ଏଠି 2-2 ଘଣ୍ଟା କୃଷ୍ଣଙ୍କର ଲୀଳା ଆବିର୍ଭାବ ଲୀଳା କିଛି ଆଲୋଚନା ହେଇଥିଲା। ସେଥିପାଇଁ ଭକ୍ତମାନ ସମସ୍ତେ ଚାହୁଁଥିଲେ ଯେ ଦାମୋଦର ଲୀଳା କୃଷ୍ଣଙ୍କର ଅତ୍ୟନ୍ତ ଅଦ୍ଭୁତ ଲୀଳା, ମାନେ ଏଇ ଅଦ୍ଭୁତ ଲୀଳା ଯେଉଁ ଦାମୋଦର ଲୀଳା ଏ କଥା ଆଲୋଚନା କରିବି ବୋଲି କହିଥିଲି। କିନ୍ତୁ ଏଠିକାର ଯେଉଁ ଲୋକାଲ ଆମ ପାର୍ଶ୍ୱ ନିକଟବର୍ତ୍ତୀ ଯେଉଁ ଭକ୍ତମାନେ ସୁବିଷ୍ଣମାନେ ସେମାନେ ତ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ତ ଆସୁଥିଲେ ଯେ ସେଇଥିପାଇଁ କଥା ହେଇଥିଲା, କିନ୍ତୁ ପ୍ରଭୁ କହୁଛନ୍ତି ଯେ ନା ଆଜି ସେ ଦାମୋଦର ଲୀଳାଟା ଆପଣ କହିଥିଲେ, ଦାମୋଦର ଲୀଳାଟା କ'ଣ ସେଇଥିପାଇଁ କ'ଣ କରାଯାଏ, ଯାହା ହଉ 2ଟି ସାରା ଲୀଳା ଶୁଣିବା ପାଇଁ ହେଲେ ଯେହେତୁ ଭଗବାନଙ୍କର ପବିତ୍ର ଲୀଳା ସେ ଭକ୍ତଙ୍କ ସାଙ୍ଗରେ ଶୁଣିବା ପାଇଁ ପଡ଼ିବ। ଆଉ ଯେହେତୁ ଏଇଟା ଏଇ ଲୀଳା ଗୁଡ଼ା ବାତ୍ସଲ୍ୟ ଆଉ ମଧୁର ରସ ଅତ୍ୟନ୍ତ ଉନ୍ନତ ରସର ଏଇଗୁଡ଼ା, ସେଥିପାଇଁ ସେଭଳି ଆଗ୍ରହୀ ଭଗବତ ଭକ୍ତ ନହେଲେ, ଶ୍ରବଣ ଇଚ୍ଛୁକ ଭକ୍ତ ନହେଲେ ଭଗବତର ସେଭଳି ଅତ୍ୟନ୍ତ ଉନ୍ନତ ଲୀଳା ଗୁଡ଼ା କହିବା ସମ୍ଭବ ନୁହେଁ। ତଥାପି ଯେହେତୁ ପ୍ରଭୁ କହିଛନ୍ତି ଦାମୋଦର ଲୀଳା, ଆଉ ଦାମୋଦର ଲୀଳା ଗୋଟେ ଏମିତି ବିଷୟ ଯେତେ ଅଳ୍ପରେ କହିଲେ ବି ଯେତେ ସର୍ଟରେ କହିଲେ ବି 4 ଘଣ୍ଟା ସମୟ ଲାଗେ, ଆଉ ଘଣ୍ଟେ ଦେଢ଼ ଘଣ୍ଟାରେ କହିବା ଖାଲି ଚୁମ୍ବକ ମାତ୍ର ଛୁଇଁ ଛୁଇଁକି ଯିବା କଥା, ଡିଟେଲ ବ୍ୟାଖ୍ୟା କରିବା ସମ୍ଭବ ନୁହେଁ। ଏଇଲେ କାହାକୁ କହିବି, ସନ୍ଧ୍ୟାରେ କାହାକୁ କହିବି, ସେଇଟା ଦାମୋଦରଲୀଳା କଥା ହବ ତ ନା ରାସଲୀଳା କଥା ହବ, ଏ ରାସଲୀଳା କଥା ହବ ନା ଦାମୋଦର ଲୀଳା କଥା ହବ, ଦାମୋଦର ଲୀଳା କଥା ହବ। ତେଣୁକରି ଏ ଦାମୋଦର ଲୀଳା ଶୁଣିବା ପାଇଁ ହେଲେ ଯାଇ ହଉ, ମୁଁ ତ ଶୁଣିଲି, ମୁଁ ବି ସେଟା ଯାହା କୃଷ୍ଣ ଯାହା ସ୍ମରଣ କରେଇବେ ସେଇଟା ହିଁ ଯଥେଷ୍ଟ। ତେଣୁକରି ବିଶେଷ କରି ଏ କଥା ଶୁଣିବା ପାଇଁ ହେଲେ ମା ମାନଙ୍କର ହୃଦୟଟାକୁ ସେଭଳିଆ ବାତ୍ସଲ୍ୟ ପ୍ରେମରେ ଭରି ରଖିବା ପାଇଁ ପଡିବ, ନହେଲେ ଲୀଳା ରସ ଆସ୍ୱାଦନ ହବନି। କୃଷ୍ଣଙ୍କ କେତେ ଯୋଉ କୃପା ହଉଛି ଆପଣମାନଙ୍କ ଶୁଣିବାର ଆଗ୍ରହ ଅନୁସାରେ କଥା କହିବା। ଜୟ ଶ୍ରୀ ଶ୍ରୀ ଦାମୋଦର ଗିରି। ଯେତେବେଳେ ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜଙ୍କୁ ଏଇ ଦଶମ ସ୍କନ୍ଧ ଲୀଳା କୃଷ୍ଣଙ୍କର ଆବିର୍ଭାବ ସମ୍ବନ୍ଧରେ କିଛି କଥା କହିବା, କୃଷ୍ଣଙ୍କ ଲୀଳା କହିବା ପୂର୍ବରୁ କିଛି ଦାର୍ଶନିକ ଲୀଳା କହୁଥିଲେ, ନବମ ସ୍କନ୍ଧ ସାରା ତ ଦର୍ଶନରେ ଭରା କହିବା ପରେ ଯେତେବେଳେ ବା କୃଷ୍ଣଙ୍କର ଆବିର୍ଭାବର ବହୁତ ଲୀଳା କଥା କହିଲେ ରହସ୍ୟ ଯେତେବେଳେ କହୁଥିଲେ ପରୀକ୍ଷିତ ମହାରାଜଙ୍କ ଭିତରେ ସେତେବେଳେ କ'ଣ କି ଟିକେ ଶୁଣିବାର ଆଗ୍ରହଟା ଦେଖିଲେ କଣ, ଯେମିତି ତାଙ୍କ ଭିତରେ ଆଉ କାହିଁକିନା ପ୍ରାୟ ଏଇ ଦଶମ ସ୍କନ୍ଧ ଲୀଳା ବର୍ଣ୍ଣନା ବେଳକୁ 4 ଦିନ ଅତିକ୍ରମ ହେଇଯାଇଥିଲା, নবম স্কন্ধ কথা পর্যন্ত সুখদেব গোস্বামী সাত দিন ভাগবত মুখা করছিল, প্রায় চারিদিন বিতি সারি আঠু পরীক্ষিত মহারাজ তা কে না সুখদেব গোস্বামী পরীক্ষিত তুমি এবার গোটে কাম কর, যাও কিছু অন্ন জল গ্রহণ কর, কমসে কম তো চারিদিন পুরা কন্টিনিউ কথা চলছে, দিন রাত্রি অষ্টপ্রহর সারা কথা চালছে, এ কথা চালিয়া পরীক্ষিত মহারাজ ভিতরে টিকে শুনিবার আগ্রহ কেন, বেশি দর্শন কথা কহিলে বেশি তত্ত্ব কথা কহিলা গেলে বেশি আনন্দ আসেনি, আর তত্ত্ব জাঁয়া পড়ব সেই তত্ত্ব কথা কৌছেন পরীক্ষিত মহারাজ ভিতরে এইভাবে ভাব দেখি পরীক্ষিত মহারাজ কম দেলে আনন্দ লাগবে সেই সে কে দশম স্কন্ধর এই ভগবান বাল চরিত্র বর্ণনা করা লাগবে। এখানে বাল চরিত্র বর্ণনা করা লাগলে আতে বাল্যলীলা রয়েছে, এই বাল্যলীলা মধ্যে এই যে দামোদর লীলা এই বাৎসল্য যে ভগবত ভক্তির কতটা রস রয়েছে কি কে ভক্তি কতটা রস রয়েছে কতটা রস রয়েছে অনেক দীক্ষিত ভক্ত আছে না ভক্তির সবুবে সব জায়গায় বর্ণনা কতটা রস ভক্তির কতটা রস রয়েছে পাঁচটা একচুয়ালি বারোটা রস রয়েছে পাঁচটা মুখ্য ভক্তি রস আমি তো সিন্ধু বারোটা রসর কথা বর্ণনা করা হয়েছি তা ভিতর যেমি রয়েছে হাস্য রৌদ্র বীর ভীষ্মদেব যেমি বীর রসর ভক্ত এইগুলা রয়েছে আহ সাতটা রস রয়েছে গৌণ্য রস তা ভিতর মুখ্য হচ্ছে পাঁচটা রস পাঁচটা মুখ্য রস মধ্যে প্রথম গণ দাস্য দাস্য ভিতরে দাস পরে কি কলি মু শান্ত প্রথম হচ্ছে শান্ত রস তাপরে হচ্ছে শান্ত রসর ভক্ত কেউ মানে বৃন্দাবন যেতে পশু পক্ষী বৃক্ষ লতা সেমানে বি চিহ্ন সেমানে এমিতি নুহে যে কাম ভাবে জড় বস্তু তা নুহে সেমানে বি চিহ্ন শান্ত রস তাপরে শ্রেষ্ঠ হচ্ছে কোণ দাস্য তাঠু শ্রেষ্ঠ হচ্ছে কোণ তাপরে কোণ দাস্য পরে স্বচ্ছ স্বচ্ছ পরে বাৎসল্য বাৎসল্য রস কথা কৌছি আমার তো নবগীতা ভক্তি আড়ু চালিয়ে গেছে স্বচ্ছ স্বচ্ছ পরে বাৎসল্য বাৎসল্য পরে মধুর আৎসল্য রসর পরম পরাকাষ্ঠা দেখিছেন জগতরে কি মা যশোদা এই মাতা যশোদা গোপী রাধারাণীঙ্ক ভিতরে আমি বেড়ে বেড়ে প্রথমরু কে রেখুছি আমার ভিতরে বেড়ে বেড়ে আসে কম যে কৃষ্ণকর যে বাল্যলীলা আমি শ্রবণ করতে শ্রবণ কলা বেড়ে মাতা যশোদা ভাবা ব্যক্তি কেমি কৃষ্ণ কু বাঁধিলে যে লীলাটা আপনার আমি বিগ্রহ হয়েছেন প্রত্যেকদিন সন্ধ্যার আরতি হচ্ছে যেমন আপনার মানে দর্শন করছেন যে এমানে সমস্ত ভগবানকর নিত্য অংশ এমানে ভগবানকর অভিন্ন তেমনি ভগবানকর যেহেতু অভিন্ন সেইপাই সেমানে এই পরম পরাকাশ দেখেছেন এমিতি নুহে যে মাতা যশোদা কাহিঁকি তাকে হরাই দেলে কেমিতি কৃষ্ণকে ধরিলে বাস্তবিক কৃষ্ণ আমি যেতে মাতা যশোদা দৌড়ে যাচ্ছেন কৃষ্ণকে ধরুছেন বাঁধুছেন শিখুছেন এগুলা যে দেখুছেন কেমিতি গোটে মা করে যে আমি জানি যে রাধারাণী কৃষ্ণঙ্কর সৃষ্টি কেমতি রাধারাণীঙ্ পাইঁ যে রাধারাণীকে শ্রেষ্ঠত্ব দিয়াযাচ্ছি আ কৃষ্ণঙ্কু কাহিঁকি কাহিঁ ভগবান সবুবে কেছেন অহম ভক্ত পরাধীন মো সবুলে মো ভক্তর পরাধীন যেগুলা ভগবান শ্রীকৃষ্ণ নিজে ঘোষণা করে কেছেন সে শ্রেষ্ঠ ইয়ে নুহে যে ভগবান ছোট ভগবান হচ্ছে অসম ঊর্ধ্ব ভগবান সমান ভগবান ঊর্ধ্ব কে জগতরে নাই যেহেতু ভগবান অসম ঊর্ধ্ব তাঙ্কর সমান কে নাই ঊর্ধ্ব কে নাই পুরো ভগবান সবুলে কাহিঁকি পরাজিত পরাজিত স্বীকার করছেন না কারণ হচ্ছে যেমি দেখিবে ছোট বেড়ে ছুয়া মা বা ছুয়া পুয়া বাপা পুয়া বাপুকে খেলুছেন খেলা বেড়ে দুই জন ভিতরে গড়ে লড়াই লাগে বেড়ে ছোয়া বাপা সহ পুরো বাপা পু দুজন সারা লড়াই কুস্তি করছেন কুস্তি করতে করতে কোন হয়ে ছোট পিলা কোন করে সে বাপা তাকে জয় করব বলি সে কোন করতে না নিজে জানি শুনি হারি যান সে ছোয়া কু ধরি কি নিজে উপরে পড়ি যান্তি গড়ি পড়ি যান্তি ছোয়া তা উপরে পড়ে সে কহে যে মু বাপা কু হরি দেখি মার দিলি কই না ছোয়া যেমিতি তা অর্থ কোন বাপা হারি যায় কি শক্তি রে কোন তা হারি যায় কি না যেমিতি ঠিক সেই ভরিয়া ভক্ত ভগবান কো লীলা তা এই ভরি ভগবান কো কে হরি পারে নি ভগবান জগতের ছোট নহন্তি কিন্তু ভগবান পরম পিতা তো সেতুবে সিয়ে কম করন্তি পিতা যেমিতি পুয়ো কু খেলে আনন্দ দেওয়া পাই সে কম করন্তি না নিজ পুল পিলা কু নিজ উপরে পকাই কিন্তু মু গড়ি হলি মু হারি হলি তুম উপরে জিতি গলু যেমিতি সিয়ে বি খুশি হন্তি পিলা বি খুশি হয়ে ভগবান ভক্ত কু আনন্দ দেওয়া পাই সববেলে তাঙ্ক পাখে হারন্তি হারিবারে হি আনন্দ লাভ আর বাপা যদি জানন্তি ইয়ে ছোট বাপা যদি জিতি যিয়ে তাহলে তাঙ্ক পিলা সহ খুশির কোন আনন্দ মিলিব কি মিলিব নি না সেটা ভগবান নিজে আনন্দ লওয়া পাই ভক্ত কু আনন্দ দেওয়া পাই এইভাবে লীলা প্রকট করন্তি এইটা বুঝিবা দরকার সেই ভক্ত কেমন তাকে হরাইটা হচ্ছে ভক্তানুগ্রহ কাকরতা জানিও তেমকরি আমি যেহেতু দাওত লীলা আরম্ভ করিবাকু যিবা যে এই যে বাল চরিত্র ভগবান শ্রীকৃষ্ণঙ্কর অত্যন্ত আনন্দদায়ক লীলা কিছু তত্ত্ব কথা রয়েছে কিছু বাল্য লীলা কথা রয়েছে লীলা ভিতরে বি তত্ত্ব রয়েছে আর বিশেষ করে এই জগতের লোক মানে কৃষ্ণকে কাহিকি ভগবান বলে বুঝিপারে তাঁকে এত ভগবত সত্ত্বে বি জড় জগতের লোক কাহিকি নারায়ণ বিষ্ণু কু ভগবান বলে কহতি কিন্তু লোক কতবে কৃষ্ণকে ভগবান বলে বুঝিপারে কে না ষোল কলা তার এক কলা এ নন্দকলা বলে কহতি কাহিকি কহতি কৃষ্ণ বা বিষ্ণু নারায়ণ কু ভগবান বলে কহতি কিন্তু কৃষ্ণ যে ভগবান তাঁকর অংশ বলে কহতি এটা হচ্ছে তার কারণ যে এইটাই কারণ না ভগবান শ্রীকৃষ্ণ জগতের যে লীলা সব দেখেছেন এই লীলা মধ্যে তাঁকর ভগবত্তা গুড়া তাঁকর ভিতরে পূর্ণ ভগবত্তা রয়েছে কিন্তু ভগবত্তা ভগবানকর যে স্বাভাবিক গুণ গুণাবলী কু সে নিজে কম করছেন না কৃষ্ণ প্রকাশ করনা তার বিরোধতা করে তার বিপরীত স্বভাব প্রকট করছেন যেপাই জগত জগতের লোক মানে বুঝিপারে কোণ বুঝিপারে বুঝিপারে যে কৃষ্ণ হচ্ছে পরমেশ্বর ভগবান এইটা হচ্ছে বিশেষত্ব একদা ভাগবতের সুগদা গোস্বামী কুমার একদা নন্দ গেহিনী নন্দ নন্দরাজাঙ্কর গৃহিণী থরে কোণ করছেন তাঙ্ক গৃহরে দধিমন্থন করছেন প্রাত ভোর ভোর কম করছেন না দধি মন্থন করছেন এই যে দধি মন্থন করছেন এই দধি মন্থন করার সময় কম হয়েছে না যশোদা মা কাহি দধি মন্থন করছেন তাঁকর ঘর কেতে গরু লে নন্দ বাবাঙ্কর নলক্ষ সমস্তে দাউদ লীলা ভালোভাবে শুনছেন নলক্ষ গাভি লে যা কহিলে ভাল লাগবে ভক্তমান পচারে নলক্ষ গাভি তেমকরি সে তাঁকর কেতে তাঁক সাংরে চাকর চাকরাণী রয়েছেন তাঁকর অভাব না দাসদাসীর তথাপি মা যশোদা নিজে দধি মন্থন করছেন এই দধি মন্থন এইটিপাই করছেন সে ভোর উঠিকি যে এই দধি মন্থন কলে কম হব মু কাহিকি মো পুয়কু দাসদাসী মানে করিকি দেবে মু খুঁইবি তা না মু নিজে মো পুয়কু খুঁইবি অত্যন্ত বাৎসল্য স্নেহ আর দ্বিতীয় কথা হচ্ছে কম না মো পু সবুদিন মো দাসদাসী মানে যদি মো দধি মন্থন মাখন যে মন্থন করি যে লহুণী তৈরি করছেন এই লহুণী মো পুয় খাওছি কিন্তু সবুবেলে চারিআড় নিন্দা শুনে পড়ুছি যে তোম পুয় কান্না কম করছি যাইকি আমার ঘরে চোরি করুছি মাখন চোরি করুছি সেইপাই একথা শুনেছি তো হয়তো মো দাসদাসী মানে ভালো মাখন তৈরি করি পারে লহুণী তৈরি করি পার না মু যদি তৈরি করিবি তাহলে ভালোভাবে তৈরি করি সে মো পুয় সেতরে খাই এটা কত বাৎসল্য কিন্তু বর্তমান সমাজের তো সেই নেই বর্তমান সমাজের খাদ্য প্রণালী অলগা হয়নি বাপা মা আগর দেখি ছুয়া বাপা মা একা সাথে মানে বাপ ছুয়া একা সাথে রোষে খাওলে মা ছুয়া একা সাথে রোষে খাওলে ଆଉ କଣ ହଉଥିଲା ନା ନିଜେ ରୋଷେଇ କରି ଖାଇବାକୁ ଦଉଥିଲେ, ତାହେଲେ ପିଲା ପ୍ରତି ତାର ବାତ୍ସଲ୍ୟ ମମତା ରହିବ। ଏବେ ତ କଣ ହୋଟେଲ ବଜାରକୁ ଯିବା କିଣିକି ଖାଇଦବା ଏଇସବୁ ଅଭ୍ୟାସ ହେଇଯାଇଛି, ଯାହା କାହିଁ କିଏ ରୋଷେଇ କରୁଛି ଆବଶ୍ୟକତାରେ ଦୋକାନରୁ କିଣି ନେଇ ଆସି ଖାଇବା। ଏହାଦ୍ୱାରା ପିଲାର ମାର ପିଲା ପ୍ରତି ବା ପିଲାର ମା ପ୍ରତି ଯୋଉ ସ୍ୱାଭାବିକ ବାତ୍ସଲ୍ୟ ପ୍ରେମ ରହିବନି, ଏଇଟା ହଉଛି କଥା। ଯେ ସେଥିପାଇଁ ଆଉ ଗୋଟେ କାରଣ କଣ, ହଁ ପୁଣି ଏଇ ଯୋଉ ଘାସ ମାନେ ଦଉଥିଲେ ସେଥିପାଇଁ କଣ ଗୋଟେ ବିଶେଷ ସୁବାସିତ କ୍ଷୀରରେ କୃଷ୍ଣଙ୍କ ପାଇଁ ଗୋଟେ ବିଶେଷ ସୁବାସିତ କ୍ଷୀର ଏତେ ସୁନ୍ଦର ହବ ଯେ ସେମାନେ ସୁବାସିତ ଘାସ ଖାଇବା ପାଇଁ ଦଉଥିଲେ, ବିଶେଷ ଗାଭୀ ଥିଲା ଶ୍ୟାମଳୀ ଆଦି ଗାଭୀଙ୍କୁ, ଆଉ ସେଇ କ୍ଷୀରରେ ହିଁ ସେ ସ୍ୱତନ୍ତ୍ର ଭାବେ କଣ ତାଙ୍କୁ କ୍ଷୀର ଦଉଥିଲେ, ଆଉ ସେଇ ତାପରେ କଣ ହଉଥିଲା ନା ସେଇ କ୍ଷୀରରେ ମାଖନ ତିଆରି କରୁଥିଲେ ଅତ୍ୟନ୍ତ ସୁଗନ୍ଧ, ଯୋଉଟା କି କୃଷ୍ଣ କେବେ ଆଉ ତାଙ୍କ ଘର ଲୋହଣୀ ଛାଡ଼ିକି ଆଉ ବାହାରକୁ ଯିବେନି ଖାଇବା ପାଇଁ। ଆଉ ଗୋଟେ କଣ ଥିଲା ନା ମାତା ଯଶୋଦା ନିଜେ ତିଆରି କରୁଥିଲେ, ନିଜେ ତିଆରି କରିକି ଦାସଦାସୀ ଦେହକୁ ନ ଦେଇକି ନିଜେ ଯଶୋଦାବା ତିଆରି କରୁଥିଲେ। ମୁଁ ଏଇ ମାଖନକୁ ଏଇ ଲୋହଣୀକୁ କଣ କରିବି ନା ଭଗବାନ ବିଷ୍ଣୁଙ୍କର ସେବା କରୁଥିଲେ ତ ନାରାୟଣଙ୍କର ପୂଜା କରନ୍ତି, ସେ ନାରାୟଣଙ୍କୁ ଭୋଗ ଲଗେଇବି, ଭୋଗ ଲଗେଇକି ପ୍ରସାଦ କୃଷ୍ଣଙ୍କୁ ଲୋହଣୀ ଦେବି, ଯାହାଦ୍ୱାରା କଣ ହବ ମୋ ପୁଅର ଅମଙ୍ଗଳ କିଛି ରହିବନି, ଆମ ଭଗବାନଙ୍କ ପ୍ରସାଦ ପାଇଲେ ମୋ ପୁଅ ଆହୁରି ବେଶୀ ଶକ୍ତିଶାଳୀ ହବ, ଆଉ ଭଗବାନଙ୍କ ପ୍ରସାଦ ପାଇଲେ ମାନେ ମୋ ପୁଅର କଲ୍ୟାଣ ହବ, କୌଣସି ଆସୁରିକ ପ୍ରଭାବ ତା ପ୍ରତି ରହିବନି। ପ୍ରସାଦ ପାଇବା ଦ୍ୱାରା ପ୍ରସାଦ ହରତି ସର୍ବଦୁଃଖାନି ସମସ୍ତ ଦୁଃଖ ନାଶ କରିବ, ଏଇଟା ମା ଯଶୋଦାଙ୍କର। ଭଗବାନଙ୍କର ସେବା କରିବି, ଭଗବାନ ନାରାୟଣ ପ୍ରସନ୍ନ ହେବେ ମୋ ପୁଅ ପ୍ରତି, ମୁଁ ଯଦି ସେବା କରିବି ମୋ ସେବା ଦ୍ୱାରା ଭଗବାନ ପ୍ରସନ୍ନ ହେବେ, ମୋ ପୁଅ ପ୍ରତି ପ୍ରସନ୍ନ ହେବେ, ସେ ପୁଅ ମୋ ପୁଅକୁ ପ୍ରସାଦ ଦେଲେ, ଏଇଟା ହଉଛି ମା ର ଅଭିଳାଷ, ଏଇ ହଉଛି ଉଦ୍ଦେଶ୍ୟ। ଏଇଥିପାଇଁ ସେ ତିଆରି କରିକି ନିଜ ହାତରେ ଦଉଛନ୍ତି, ଦାସଦାସୀକି ଦେଇକି ଭଗବତ ସେବା ହୁଏନି। ଆମର ଶ୍ରଦ୍ଧା ପ୍ରୀତି ଅନୁସାରେ ଭଗବାନଙ୍କ ସେବା କଲେ କଣ ହବ, ଭଗବାନ ସେଇଭଳିଆ ସନ୍ତୁଷ୍ଟ ହେବେ, ସେଇ ଅନୁସାରେ ଆମ ପିଲାଙ୍କ ପ୍ରତି ହେବେ। ଏଇ ନୁହେଁ ଅନେକ ଭକ୍ତ ଘରେ କଣ କରନ୍ତି ଚାକିରି ଚାକିଣାରେ ରଖିଛନ୍ତି, ନିଜେ ନ କରିକି ଆଳସ୍ୟତାରେ ଶୋଇ ଉଠିକି ଜୀବନ ଯାପନ କରିବେ, ଆଉ ଚାକିରି ଚାକିଣାରେ ମୁଁ ଦେଇକି କଣ କରିବେ ନା ଭଗବାନଙ୍କ ସେବା କରିଦେବେ, ଏଇଟା ଭଗବତ ଭକ୍ତିର ଧାରା ନୁହେଁ। ଯଶୋଦାମା ସେଇଆ ଶିଖେଇ ନାହାନ୍ତି, ସେଥିପାଇଁ ପ୍ରତ୍ୟେକ ଗୃହିଣୀଙ୍କର କର୍ତ୍ତବ୍ୟ ହଉଛି ଆଳସ୍ୟତା କେବେ ନ କରିକି ନିଜେ ରୋଷେଇ କରିକି ଭଗବାନଙ୍କୁ ଦେବା, ସେଇ ଖାଦ୍ୟ ନିଜେ ଖାଇଲେ ନିଜ ପରିବାରକୁ ଦେଲେ ଭଗବାନଙ୍କ କୃପା ସମସ୍ତଙ୍କ ପ୍ରତି ହବ, ଆମ ପରିବାର ଭିତରେ ଭଲ ପାଇବା ସମସ୍ତଙ୍କର ସମସ୍ତଙ୍କ ପ୍ରତି ରହିବ, ଏଇଟା ହଉଛି ଉଦ୍ଦେଶ୍ୟ। ସେଟା ଯଦି ନ ହେଇପାରିବ ତାହେଲେ କୌଣସି ପାରିବାରିକ ଭକ୍ତଙ୍କ ଭକ୍ତଙ୍କ ପରିବାର ଭିତରେ ବି ସମ୍ବନ୍ଧ ଭଲ ଭାବେ ରହିବ, ଏମିତି ଏଟା ଯଶୋଦାମାଙ୍କର ଉଦ୍ଦେଶ୍ୟ। ଏଇ ଯଶୋଦାମା କଣ କରୁଛନ୍ତି ନା ଏଇ ଚିନ୍ତା କରିକି ଦଧି ମନ୍ଥନ କରୁଛନ୍ତି, ଯେତେବେଳେ ଦଧି ମନ୍ଥନ କରୁଛନ୍ତି ଘରେ ତ କୃଷ୍ଣ ଶୋଇଛନ୍ତି, ମା ଯଶୋଦା ଆସି ଦଧି ମନ୍ଥନ କରୁଛନ୍ତି, ଦଧି ମନ୍ଥନ କରୁ ଏ ଗୋଟିଏ ମୁହୂର୍ତ୍ତ ବି ସେ କଣ କରନ୍ତି ନା ଛାଡ଼ିକି କୃଷ୍ଣଙ୍କୁ ରହିପାରନ୍ତି, ତେଣୁ କୃଷ୍ଣ ଯେଉଁ ଶୋଇଛନ୍ତି କୃଷ୍ଣ ଏଠି ଇଏ କୃଷ୍ଣଙ୍କ ପାଇଁ ସେବା କରୁଛନ୍ତି କିନ୍ତୁ କୃଷ୍ଣଙ୍କ କଥା ସବୁବେଳେ ମନେ ପଡ଼ୁଛି, ସିନେ କୃଷ୍ଣଙ୍କ ଯେହେତୁ ଗୋଟିଏ ଏତେ ବାତ୍ସଲ୍ୟ ମୋ ପୁଅ ଶୋଇଛି ମୁଁ ତାଙ୍କ ପାଇଁ ସେବା କରୁଛି, ସେଠି ମା ଯଶୋଦା କଣ କରୁଛି କରତେ କରତେ ପୁଅର କଣ କରୁଛି ନା ବାଲିଲା କଥା ମନେ ପଡ଼ୁଛି, ମୋ ପୁଅ କଣ କଣ କରେ ସେଇ କଥା ଗୁଡା ମା ଯଶୋଦାଙ୍କ ଆଖି ଆଗରେ ଲାତି ଯାଉଛି, ମୋ ପୁଅର ଲୀଳା ଚରିତ୍ର କଥା କେମିତି ହସେ ଚାଲେ ବୁଲେ କଣ କଣ ଲୀଳା କେମିତି ଡେଲି ଡେଲି କରୁଛି ସେଇଗୁଡା ପ୍ରତ୍ୟେକ କଥା ଗୁଡା ମନେ ପଡ଼ୁଛି। ମନେ ପଡ଼ତେ ପଡ଼ତେ କଣ କରୁଛି ମା ଯଶୋଦା ନା ନିଜେ ଦଧି ମନ୍ଥନ କରୁଛନ୍ତି ଦଧି ମାଣ୍ଡରେ, କରତେ କରତେ ସେଇ ଲୀଳା କୃଷ୍ଣଙ୍କ ଲୀଳା ଗୁଡା ଗାନ କରୁଛନ୍ତି, ସେଥିପାଇଁ ଆମର ବ୍ରହ୍ମ ସଙ୍ଗୀତରେ କୁହାଯାଉଛି ନା କଥା ଗାନ ନାଟ୍ୟମ ବଂଶୀ ପ୍ରିୟ ସଖୀ, ଗୋଲକ ବୃନ୍ଦା ମାନେ କଥା ନାହିଁ କଥା ହଉଛି ଗାନ, କଥା ଗାନ ଆଉ ସେଠି ଚାଲି ନାହିଁ, ଚାଲିବା ହଉଛି ନୃତ୍ୟ ନାଟକୀୟ ଭଙ୍ଗୀ, ଚାଲିବାଟା ହିଁ ନୃତ୍ୟ କହିବାଟା ହିଁ ଗୀତ, ଅତ୍ୟନ୍ତ ଆନନ୍ଦ ସବୁବେଳେ ଆନନ୍ଦମୟ ଜୀବନ। ଆମ ଯଶୋଦା କଣ କରି କୃଷ୍ଣଙ୍କର ସେଇ ଗୁଣ 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 ସ୍ୱରରେ କୃଷ୍ଣଙ୍କର ଗୁଣଗାନ କରୁଛନ୍ତି, ଗୀତ ଗାଉଛନ୍ତି କୃଷ୍ଣଙ୍କର ଚରିତ୍ରକୁ ନେଇକି ଗୀତ ଗାଉଛନ୍ତି, ଆଉ ଗୀତ ଗାଉଛନ୍ତି ଦଧି ହାଣ୍ଡିରେ ଦଧି ମନ୍ଥନ କରୁଛନ୍ତି। ଏଇ ସମୟରେ କଣ ହଉଛି ଯୋଉ ଶବ୍ଦ ହଉଛି ଏଣେ ଯଶୋଦା ମାଙ୍କ ହାତରେ ଯୋଉ ଶଙ୍ଖା ଚୁଡ଼ି ସବୁ ରହିଛି ଇଏ ବି ରୁଞ୍ଜନ 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 କରିକି ବାଜୁଛି, ଠିକ ସେଇ ମା ଯଶୋଦାଙ୍କର ଗାନର ସ୍ୱରେ ସ୍ୱରେ ତାଳେ ତାଳେ କି ଏ ସବୁ ଶବ୍ଦ ବାଜୁଛି, ଏତେ ସୁନ୍ଦର ପରିବେଶ। ଆଉ ଭଗବାନ ତ କହୁଛନ୍ତି କଣ ନାହମ ତିଷ୍ଠାମି ବୈକୁଣ୍ଠ ଯୋଗିନୀ ଆମେ ହୃଦୟ ନେବା ମଦଭକ୍ତ ଯତ୍ର ଗାୟନ୍ତି ତତ୍ର ତିଷ୍ଠାମି ନା, ମୋ ଭକ୍ତ ମୋର ଯୋଉଠି ଗାନ କରେ ମୁଁ ସେଇଠି ଆସିକି ଉପସ୍ଥିତ ହେଇଯାଏ। ଆଉ ମା ଯଶୋଦା ଗାନ କରୁଥିଲି କୃଷ୍ଣ ଆଉ କେମିତି ନିଦ ହବ, ଶ୍ରୀ ମା ଯଶୋଦା ତାଙ୍କୁ ଏଭଳି ଭାବେ ଏତେ ସ୍ମରଣ କରୁଛନ୍ତି, କୃଷ୍ଣଙ୍କର ନିଦ ନାହିଁ, ଯୋଉ ଭକ୍ତ ଯଦି ତାଙ୍କୁ ଚିନ୍ତା କରେ ଭଗବାନଙ୍କୁ ତ ନିଦ ହୁଏନି, ଭଗବାନ ଆସିକି ଭକ୍ତ ପାଖରେ ପହଞ୍ଚାନି। ଆଉ ମା ଯଶୋଦାର ସେଭଳିଆ ସ୍ୱରରେ ଭଗବାନଙ୍କ ନିଦ ଭାଙ୍ଗିଯାଇଛି, ମା ଯୋଉଠି ଡାକୁଛନ୍ତି ସେଠି ସେ ଚାଲି ଆସନ୍ତି, ଆଉ କୃଷ୍ଣ ନିଦ ତା କରିକି ମା ଯଶୋଦାଙ୍କ ନିକଟକୁ ଚାଲି ଆସନ୍ତି। ଆଉ ମା ଯଶୋଦାଙ୍କର ପାଖରେ ଆସିକି କଣ କରୁଛନ୍ତି ମାନେ ଆଖି ମରୁଛନ୍ତି, କାହିଁକିନା ନିଦ ପୁରା ଛାଡ଼ିନି ଆସୁନି। ଆଉ ଆସିକି କଣ କରୁଛନ୍ତି, ସେ ଚାହୁଁଛନ୍ତି ଯେ ମା ଯଶୋଦାଙ୍କୁ କୋଳକୁ ଯିବେ। ଏ ନୁହେଁ ଯେ ମାନେ ଛୋଟ ଛୁଆ କଣ ସବୁବେଳେ ତା ମା କୋଳକୁ ଉଠିବା ପାଇଁ, ସେ ମା ମତେ ନଉ ପ୍ରତୀକ୍ଷା ନୁହେଁ, ମା ମତେ ନଉ କୋଳକୁ ନଉ, ନହେଲେ ଛୁଆ କାନ୍ଦେ, ମତେ କୋଳକୁ ନେବା ପାଇଁ ମା କୃଷ୍ଣ ସେଭଳିଆ ଲୀଳା କରୁଛନ୍ତି ଯେ ସେ କାନ୍ଦୁଛନ୍ତି, ଚାହୁଁଛନ୍ତି କୋଳକୁ ଯିବା ପାଇଁ। ସେତେବେଳେ କଣ ହଉଛି ନା ମା ଯଶୋଦା ବାଧ୍ୟ ହଉଛନ୍ତି, ଆକୁ ଇଏ ଚାହୁଁଛନ୍ତି କାହିଁକି ସେ ଏତେ ଶୀଘ୍ର ଉଠି ପଡ଼ିଲା, ତେଣୁକରି ମା ଯଶୋଦା ଚାହୁଁଛି ମୁଁ କାମଟା ଶେଷ କରିବି, କିନ୍ତୁ କୃଷ୍ଣ ଚାହୁଁନାହାନ୍ତି, ସେଥିପାଇଁ ଦେଖିଲେ ମା ବନ୍ଦ କରୁନାହାନ୍ତି କ'ଣ ନିମନ୍ତ୍ରଣ, ସେଥିପାଇଁ କୃଷ୍ଣ ଚାହୁଁଛନ୍ତି ଯେ ଯଦି ମନ୍ଦନ କେମିତି ବନ୍ଦ କରିବି। ତାପରେ ସେତେବେଳେ ବାଧ୍ୟ ହେଇଛନ୍ତି, କୃଷ୍ଣ ଆଉ ରଖି ଧରିବାକୁ ଦେଉନାହାନ୍ତି ମା ଯଶୋଦାଙ୍କୁ, ସେତେବେଳେ କୃଷ୍ଣଙ୍କ ମା ଯଶୋଦା ବାଧ୍ୟ ହେଇକି ଯଦି ମନ୍ଦନ ବନ୍ଦ କରୁଛନ୍ତି, ବନ୍ଦ କରିଦେଇକି କ'ଣ କୃଷ୍ଣଙ୍କୁ ନେଇକି ସ୍ତନପାନ କରୁଛନ୍ତି। ଆଉ ମା ଯଶୋଦାଙ୍କର ଏମିତି ଭାବ ଯେ କୃଷ୍ଣ କଥା ସ୍ମରଣ କରି ଗୁଣଗାନ କରୁଛନ୍ତି, ଗୁଣଗାନ କରିତେ କରିତେ ତାଙ୍କର ସ୍ତନରୁ ଦୁଗ୍ଧ ଝରିକି କ'ଣ ହଉଛି ନା ଆସିକି ମାଟିରେ ପଡ଼ୁଛି, ମାନେ ଏତେ ବାତ୍ସଲ୍ୟ ପ୍ରେମ ଯେ ଆସି ମାଟିରେ ପଡ଼ୁଛି, ବସ୍ତ୍ର ଭିଜିକି ଆସି ମାଟିରେ ପଡ଼ୁଛି, ଏତେ ମାନେ ବାତ୍ସଲ୍ୟ ପ୍ରେମ। ଆଉ ଭଗବାନ ଶ୍ରୀକୃଷ୍ଣ ତ ଖାଇବା ପାଇଁ ବ୍ୟାକୁଳ, ସେଥିପାଇଁ ସେ ଚାହୁଁଛନ୍ତି ଦୁଗ୍ଧପାନ କରିବେ। ଆଉ କୃଷ୍ଣ ଯେତେବେଳେ ଦୁଗ୍ଧପାନ ମା ଯଶୋଦା ବସେଇକି ତାଙ୍କୁ ଦୁଗ୍ଧପାନ କରଉଛନ୍ତି, ଏଇ ଦୁଗ୍ଧପାନ କରତେ କରତେ ହେଇଛି କ'ଣ ଯେ କୃଷ୍ଣ ତ ଦୁଗ୍ଧପାନ କରୁଛନ୍ତି ଆଉ ମା ଯଶୋଦାଙ୍କ ସ୍ତନରୁ ଏତେ ଦୁଗ୍ଧ ସ୍ଖଳିତ ହଉଛି ଝରୁଛି, ମାନେ କମ୍ପିଟିସନ, କୃଷ୍ଣ କହୁଛନ୍ତି ଯେ ମୁଁ କ୍ଷୀର ପାନ କରିକି ଶେଷ କରିଦେବି, ଆଉ ସ୍ତନ କହୁଛି କ'ଣ ଯେ ମୁଁ କ୍ଷୀର ଏତେ ଯୋଗେଇବି କୃଷ୍ଣ ଖାଇବି ପାରିବନି, ଏତେ କୃଷ୍ଣ ଏତେ ଦୁଗ୍ଧପାନ କରୁଛନ୍ତି ତଥାପି ବି କ'ଣ ହେଇଛି ନା ବହୁତ କ୍ଷୀର ପରେ କୃଷ୍ଣ ପିଇ ଉଠି ପାରୁନାହାନ୍ତି, ଏତେ କ୍ଷୀର ଧରୁଛି ଯେ ମାଙ୍କ ସ୍ତନରୁ କୃଷ୍ଣ ପାନ କରୁଛି। କିନ୍ତୁ ଏଇ ସମୟରେ ହେଇଛି କ'ଣ ଯେ ପ୍ରତିଯୋଗିତା ଚାଲିଛି, ତ ଏଣେ କ'ଣ ହେଇଛି ମା ଯଶୋଦା କୃଷ୍ଣଙ୍କ ପାଇଁ କ୍ଷୀର ବସେଇଛନ୍ତି, କ୍ଷୀର ବସେଇଛନ୍ତି, କ୍ଷୀର ଯେଉଁ ଚୁଲିରେ ବସେଇଛନ୍ତି, ଏଇ ଚୁଲିରେ ଯେଉଁ କ୍ଷୀର ବସେଇଛନ୍ତି ସେ ଚୁଲିରେ କ୍ଷୀର ଚିନ୍ତା କରୁଛି କ'ଣ, ଆରେ କୃଷ୍ଣ ଯଦି ମା ଯଶୋଦାଙ୍କ ସ୍ତନରୁ ଏତେ କ୍ଷୀର ପାନ କରିନେବେ ତାହେଲେ ମୁଁ ମତେ କିଏ ପାନ କରିବ, ମୁଁ କେମିତି କୃଷ୍ଣଙ୍କ ସେବା କରିବି, ମୋର ଜୀବନ ରଖିକି ଲାଭ କ'ଣ ଅଛି, ମୋର ମୃତ୍ୟୁବରଣ କରିବା ଭଲ, ସେଠି ମୁଁ ଆଉ ବଞ୍ଚିବିନି, ମୁଁ ଆତ୍ମହତ୍ୟା କରିବି। ଏ ଚିନ୍ମ ଜଗତରେ ସ୍ୱଭାବ ଏଇଆ, ଏମିତି ନୁହେଁ ଯେ ଯଶୋଦା ମା ମାନେ ଚିନ୍ମ ଜଗତରେ ସବୁଗୁଡ଼ା ହଉଛି କ'ଣ ଚିନ୍ମୟ, ଏମିତି କୋଉ ଜିନିଷରେ ନୁହେଁ ସେଟା ଚିନ୍ମୟ ନୁହେଁ, ମା ଯଶୋଦାରେ କ'ଣ ଚିନ୍ମୟ ଜଗତରେ ଗୋଲୋକ ବୃନ୍ଦାବନ ସ୍ୱଭାବ ହଉଛି, ଆମେ ଏ ଜଗତରେ ଅଛନ୍ତି ବୋଲି ସେଠିକା ସ୍ୱଭାବ ଚରିତ୍ର ଜାଣିନାହାନ୍ତି, ସେଠି ଯେତେବେଳେ ଆମ ଭଳିଆ ନୁହେଁ ମା ମାନେ ଯେମିତି ଚୁଲିରେ ହାଣ୍ଡି ବୋଧେ କ୍ଷୀର ବସେଇ କ'ଣ ଚାଉଳ ପକେଇ ବସୁଛନ୍ତି, ଯାଇକି ବାରମ୍ବାର ଟିପୁଛନ୍ତି ଭାତ ହେଲାଣି ନାହିଁ, ଟିପନ୍ତି ନା କେତେ ହେଲା ସିଝେଇବା ପାଇଁ ଟିପେ, ଚିନ୍ମ ଜଗତରେ ସେସବୁ ନାହିଁ, ବୃନ୍ଦାବନରେ ସେସବୁ ନାହିଁ ଯେ ଟିପିବା ପାଇଁ, ଏଇଠୁ ଥାକି ପଚାରିବା ପାଇଁ ପଡିବ ଯେ ଚାଉଳ ତୁ କ'ଣ ଫୁଟିଗଲଣି, ଚାଉଳ କହିବ ହଁ ମା ମୁଁ ଫୁଟିଗଲିଣି, ଯଦି ଫୁଟିଗଲି ନା ମୁଁ ବାକି ଅଛି ଫୁଟିନି, ଫୁଟିଗଲେ କହିଦେବ ଯେ ହଁ ମୁଁ ଫୁଟିଗଲିଣି ବୋଲି, ବୁଝିପାରୁଛନ୍ତି କ'ଣ ନା ବିଶ୍ୱାସ ହଉନି। ଚିନ୍ମ ଜଗତରେ ସ୍ୱଭାବ ହଉଛି ଏଇଆ, ସେଠି ରୋଷେଇ କରତେ ହେଲେ ସେଠି ଚାଉଳ କହିବ, ଏଠି ପଚାର ତ ଆପଣ ଯେକୌଣସି କାମ କରୁଥିବେ କରିବା ସତ୍ୟ ବି ପଚାରିବା ପାଇଁ ପଡିବ, ଚାଉଳ ଫୁଟିଗଲେ ସେ ଫୁଟିଯାଇଛି ବୋଲି କହିବ, ମାନେ ଆମ ଭଳିଆ ଜଣ ଏଇ ଜଗତ ସେ ଜଗତ ଭିତରେ କେତେ ପାର୍ଥକ୍ୟ ଚିନ୍ତା କରନ୍ତୁ, ଆମକୁ ବାରମ୍ବାର ଯାଇ ଟିପିବା ପାଇଁ ପଡିବ, ସେଥିପାଇଁ କ୍ଷୀର ଚିନ୍ତା କରୁଛି ଯେ ମୋ ଜୀବନ ରଖିକି ଲାଭ କ'ଣ, ମାତା ମାଙ୍କ ସ୍ତନରୁ ଯଦି ସବୁ କ୍ଷୀର ପାନ କରିନିଅନ୍ତି କୃଷ୍ଣ ମୋର କାହା ସେବାର ଲାଗି, ମୋ ଜୀବନ ରଖିକି ଲାଭ କ'ଣ, ପ୍ରତ୍ୟେକଟି କୃଷ୍ଣଙ୍କ ସେବା ପାଇଁ କେତେ ବ୍ୟାକୁଳ, ସେଥିପାଇଁ ସେ କ'ଣ କରୁଛନ୍ତି ନା କ୍ଷୀର ଉତୁରି ପଡୁଛି, ଆତ୍ମହତ୍ୟା କରୁଛି, ଚୁଲିକି ପଡିକି ଆତ୍ମହତ୍ୟା କରିବି, ମୋର ପ୍ରାଣ ରଖିବିନି, କୃଷ୍ଣ ସେବା ବ୍ୟତୀତ ମୋର ପ୍ରାଣ ରକ୍ଷା କରିବି, କୃଷ୍ଣ ସେବା ହେଇପାରିବିନି, ସେଥିପାଇଁ ସେ ଉତୁରି ପଡୁଛି। ଏକଥା ମା ଯଶୋଦା ଯେତେବେଳେ ଦେଖୁଛନ୍ତି ଦେଖି କ'ଣ କରିବେ ନା ବାଧ୍ୟ ହେଇକି ଚିନ୍ତା କରୁଛନ୍ତି ଯେ ନା ମତେ କୃଷ୍ଣଙ୍କ ପାଇଁ କ୍ଷୀର ବସେଇ ସେ ଯଦି ଉତୁରି ପରେ ମୋ କୃଷ୍ଣ କ'ଣ ଖାଇବ, ଏତେ ଦୁଗ୍ଧପାନ କଲା ପରେ ବି ଭଗବାନ ଏତେ ଦୁଗ୍ଧପାନ କରୁଛନ୍ତି, ମୁଁ ଆଗତରେ କହୁଥିଲି ଜନ୍ମଲୀଳାରେ ଯେ କୃଷ୍ଣ ବ୍ରହ୍ମା ବିମୋହନ ଲୀଳା ଯୋଉ କରେଇଲେ ଲୀଳା କରିକି ସେତେ ସେତେ ଗୋରୁ ବାଛୁରୀ ହେଲେ ଆଉ ସେତେ ସେତେ ଗୋବସ୍ତା ହେଲେ। ଗୋବସ୍ତା ହେଇକି ସାରା ଯେତେ ଗାଭୀ ବୃନ୍ଦାବନ ଥିଲେ ସବୁ ଗାଭୀଙ୍କ ବାଛୁରୀ ରୂପେ ଜନ୍ମ ଆଉ ହେଇକି କଣ ସବୁ ଗାଈଙ୍କଠୁ କ୍ଷୀର ପିଇଲେ ଆଉ ସବୁ ଗାଈଙ୍କଠୁ କ୍ଷୀର ପିଇଲେ ପିଇଲେ ପ୍ରତ୍ୟେକ ଗୋପୀ ମା ଯଶୋଦା ତ ଏକା ବାତ୍ସଲ୍ୟ ରସର ଭକ୍ତ ନୁହନ୍ତି, ଗୋପୀ ମାନେ ସବୁ ମା ମାନେ ବି ବାତ୍ସଲ୍ୟ ରସର ଭକ୍ତ ଥିଲେ। କାରଣ ବାତ୍ସଲ୍ୟ ରସ ଭକ୍ତ ଆମେ ଯେଉଁମାନେ ବାତ୍ସଲ୍ୟ ରସରେ ଭକ୍ତ ହବା ସେମାନେ କେମିତି କୃଷ୍ଣଙ୍କୁ ଲାଭ କରିବା, କୃଷ୍ଣଙ୍କୁ ବାତ୍ସଲ୍ୟ ସ୍ନେହ କେମିତି ପ୍ରାପ୍ତ ହବ ନା, କୃଷ୍ଣ ଏଇଭଳିଆ ଭାବେ ସମସ୍ତଙ୍କ ବ୍ରଜବାସୀଙ୍କର ସମସ୍ତଙ୍କ ବେଳା ପୂର୍ଣ୍ଣ କରିଥିଲେ। ଯେତେବେଳେ ବାଛୁରୀ ରୂପ ହେଲେ ସମସ୍ତଙ୍କ ଗାଭୀକୁ କ୍ଷୀର ପିଇଲେ, ଯେତେବେଳେ ଗୋପ ବାଳକ ଗୋବସ୍ଥା ହେଇଗଲେ ଗୋପ ବାଳକ ରୂପେ ଆଗରେ ବାହାର ହେଲେ, ବ୍ରହ୍ମା ଯଦି ଚୋରି କରିନେଲେ ବାଳକ ଗାଭୀ ମାନଙ୍କୁ ଇଏ ବାଛୁରୀ ବି ହେଇଥିଲେ ଗୋପ ବାଳକ ବି ହେଇଥିଲେ ଆଉ ଗୋପ ବାଳକ ରୂପରେ ସବୁ ମାଙ୍କ ଠୁ ବି କ୍ଷୀର ପିଇଥିଲେ। ଗୋପରେ ଯେତେ ମା ମାନେ ଥିଲେ ସବୁ ସଖା ରୂପେ ତ କୃଷ୍ଣ ଆବିର୍ଭାବ ହେଇଯାଇଥିଲେ ନା, ପ୍ରକଟ ହେଲେ ଆଉ ସବୁ ମାଙ୍କ ଠୁ ବି ସ୍ତନପାନ କରୁଥିଲେ। କେତେ ସ୍ତନପାନ କରୁଛନ୍ତି କୃଷ୍ଣ ଚିନ୍ତା କରନ୍ତୁ, ଏ ହେଉଛି କଥା। ସେଥିପାଇଁ ଏଠି କଣ ହଉଛି ନା ସ୍ତନପାନ କରୁଛନ୍ତି କୃଷ୍ଣ ମା ଯଶୋଦା ଗାଭୀ ଯେତେବେଳେ ମା କ୍ଷୀର ଉତରିକି ପଡୁଛି, ଉତରି ପଡିଲା ପରେ ମା ଯଶୋଦା କୃଷ୍ଣଙ୍କୁ ରଖି ଦେଇକି କଣ କଲେ ଗଲେ କୋଉଠିକି ନା ସେ କ୍ଷୀର ଓହ୍ଲେଇବା ପାଇଁ, ଯେତେବେଳେ କ୍ଷୀରକୁ ଓହ୍ଲେଇବା ପାଇଁ ଗଲେ ଆଉ ମା ଯଶୋଦା ଯଦି ଓହ୍ଲେଇବା ପାଇଁ ଚାଲିଲେ କୃଷ୍ଣଙ୍କୁ ତଳେ ରଖିକି ଏଇ ସମୟରେ ଯେତେବେଳେ ଓହ୍ଲେଇଛନ୍ତି ଏଇ ସମୟରେ କୃଷ୍ଣଙ୍କ ଭିତରେ ସମସ୍ତେ ଜାଣିନି କଣ ଆସିଛି ରାଗ ଆସିଛି। ଏଇଠି ଅନେକ ଗୁଡା ଭଗବତ ଭଗବତ୍ତାର ଲକ୍ଷଣ ପ୍ରକାଶ ବିଲକ୍ଷଣ ପ୍ରକାଶ ପାଉଛି। ଭଗବତ ଭଗବାନ ପାଖରେ ଯୋଉ ଲକ୍ଷଣ ରହିବା କଥା ନୁହେଁ ସେଇ ସମସ୍ତ ଲକ୍ଷଣ ଗୁଡା କୃଷ୍ଣଙ୍କ ପାଖରେ ଦେଖା ଦେଇଛି। ସେ ସେତେବେଳେ କଣ ହେଇଛନ୍ତି ନା କ୍ରୋଧାନ୍ୱିତ ହେଇଯାଇଛି। କଣ ପାଇଁ କଣ ପାଇଁ ରାଗିଲେ, କଣ ପାଇଁ ରାଗିଲେ, ମା ମତେ ଛାଡି ଦେଇକି ପଳେଇଲେ, କଣ ଛାଡି ଦେଇ ଗଲେ ତ ଗଲେ ଅସୁବିଧା କଣ ହେଲା ତାଙ୍କର, ଆହୁରି କ୍ଷୀର ପାନ କରୁଥାନ୍ତି, କ୍ଷୀର ପୂର୍ଣ୍ଣ ରୂପେ ପାନ କରିପାରିଲେ, ତୃପ୍ତ ହେଇନାହାନ୍ତି, ଅତୃପ୍ତି। ଭଗବାନ ହଉଛନ୍ତି କଣ ଆତ୍ମା ରାମ, ତାଙ୍କୁ ଏଇ ଜଡ ଜଗତର କୌଣସି କିଛି ସୁଖ ଦିଏ ନା, ସେ ଆତ୍ମାରେ ରମଣ କରନ୍ତି, ଆତ୍ମା ରାମ ସମୁନ ହେଉନି। ଏଇ ଆତ୍ମା ରାମ ଯିଏ ଆତ୍ମାରେ ରମଣ କରନ୍ତି, ଆତ୍ମାରେ ଆନନ୍ଦ ଲାଭ କରନ୍ତି, ସେ ଶରୀର ଦେଇକି ତାଙ୍କର କଣ ଅସୁବିଧା, ଶରୀରର ଆନନ୍ଦରେ କଣ ଅଛି, ଜଡ ଜଗତ ଲୋକ ଶରୀର ଆନନ୍ଦରେ ଆନନ୍ଦିତ ହୁଅନ୍ତି, ଭଗବାନ ତ ଶରୀରର ଆନନ୍ଦରେ ଆନନ୍ଦିତ ହୁଅନ୍ତି, କିନ୍ତୁ ଭଗବାନଙ୍କ ଶରୀର ଆଉ ଆତ୍ମା ହଉଛି ଗୋଟିଏ, ଭଗବାନ ନୁହେଁ ଯେ ଆମର ଯେମିତି ଶରୀର ଗୋଟିଏ, ମନ ବୁଦ୍ଧି ଗୋଟିଏ, ଆତ୍ମା ଗୋଟିଏ, ଅଲଗା ଅଲଗା ନା, ଆମର ସୂକ୍ଷ୍ମ ଶରୀର ରହିଛି ଆଉ ଜଡ ଶରୀର ରହିଛି, ସ୍ଥୂଳ ଶରୀର ରହିଛି ଆଉ ଆତ୍ମା ରହିଛି, ଭଗବାନଙ୍କ ଭିତରେ ସେୟା ନୁହେଁ। ସେଠୁ ଭଗବାନ କଣ କଲେ ଅତୃପ୍ତ ହେଲେ, ଯେ ନିତ୍ୟ ତୃପ୍ତ, ଯେ ଆତ୍ମକାମ, ଯାହାର କୌଣସି କାମନା ନାହିଁ ଜଡ ଜଗତରେ, ଆମ ଭଳିଆ କାମନା ଅଛି କି ଭଗବାନଙ୍କର, ଏଟା ଦରକାର ଆଜି ଏଟା ପୂରଣ ହେଇଗଲା କାଲି ଆଉ ଗୋଟେ ଦରକାର, ଏଭଳି ଅଭିଳାଷ ଭଗବାନଙ୍କ ଭିତରେ ଅଛି କି ନାହିଁ, ସେ ଆତ୍ମକାମ ପୂର୍ଣ୍ଣ ତୃପ୍ତ, ତାଙ୍କୁ କୌଣସି କାମନା ନାହିଁ, କାମନା ନଥିବା ସତ୍ତ୍ୱେ ବି ଭଗବାନ ପୁଣି କ୍ଷୀର ପାନ କରିପାରିଲେନି, ତା କାମନା ପୂର୍ଣ୍ଣ ହେଇ ମୁଁ କ୍ଷୀର ପାନ କରିସାରିନି ମାତା ମା କାହିଁକି ଚାଲିଗଲେ, ଏଠି ଗୋଟେ ବିଲକ୍ଷଣ ଯେକି କଣ ପ୍ରକାଶ ହଉଛି ଯେ ନିତ୍ୟ ତୃପ୍ତ ଅତୃପ୍ତି ନାହିଁ, ଏ ଟିକିଏ କ୍ଷୀର ପାନ କମ ହେଇଯାଇଛି ବୋଲି ମା ଆସିକି କ୍ଷୀର ପାନ କରିବେ ଏତିକି ବି ସହିପାରିଲେନି, ସେଥିରେ କଣ କରୁଛନ୍ତି ନା ନିତ୍ୟ ସତ୍ୱ ସିଏ ହବା ସତ୍ୱ ବି ତାଙ୍କ ଭିତରେ କ୍ରୋଧ ପ୍ରକାଶିତ ହେଉଛି, ସେ ରାଗି ଯାଉଛନ୍ତି, ପୁରା ରାଗି ଯାଇଛନ୍ତି, ପୁରା ରାଗିକି ଏଇଟା ରାଗ କ୍ରୋଧ କାହା ପାଖରେ ଆସେ, କୋଉମାନେ କ୍ରୋଧାନ୍ୱିତ ହୁଅନ୍ତି, ଗୀତାରେ ଭଗବାନ କହୁଛନ୍ତି କଣ କିଏ କ୍ରୋଧାନ୍ୱିତ ହୁଅନ୍ତି, କଣ ଶୁଣ କହିଛନ୍ତି ଭଗବାନ, ହଁ ଭଗବାନ କହୁଛନ୍ତି କଣ କାମଏସ କ୍ରୋଧଏସ ରଜଗୁଣ ସମୁଦ ଭବ, କାମ ଯେତେବେଳେ କାମନାର ତୃପ୍ତି ହୁଏ ସେତେବେଳେ କ୍ରୋଧ ନାତ ହୁଏ, କାମଏସ କ୍ରୋଧଏସ ରଜଗୁଣ ରଜଗୁଣରୁ କ୍ରୋଧ ଉତ୍ପନ୍ନ ହୁଏ, କେତେବେଳେ ନା ଗୋଟିଏ ଆମେ କାମନା କରିଛନ୍ତି ଯେତେବେଳେ ଆମ କାମନା ପୂର୍ଣ୍ଣ ହେଲାନି, ମୁଁ ଏଇଟା ଚାହୁଁଛି ମୋର ଦରକାରେ, ଯଦି ମୁଁ ନ ପାଇପାରିବି ଆଉ ଜଣେ ପାଇଯିବ, ମୋର ଯଦି ମୁଁ ଯଦି ନ ପାଇପାରିଲି ମୋ ଭିତରେ କ୍ରୋଧ ଆସିବ ନା ନାହିଁ, ଆସିବ, ସେଥିପାଇଁ ଏଇଟା ରଜଗୁଣର ସ୍ୱଭାବ। ଆଉ କୃଷ୍ଣଙ୍କ ଭିତରେ ଆଜି କଣ ଦେଖାଯାଉଛି ରଜଗୁଣ କ୍ରୋଧ କ୍ରୋଧାନ୍ୱିତ ହେଇଯାଇଛି, କ୍ରୋଧାନ୍ୱିତ ହେଇକି କୃଷ୍ଣ କଣ କରୁଛନ୍ତି ନା ନା ମା ମତେ ଛାଡି ଚାଲିଗଲା ରାଗିଗଲେ, ଦେଖିଲେ କଣ ହେଲା ନା ଯେ ଆତ୍ମାରାମ ହେଇକି ବି ଟିକେ ସାମାନ୍ୟ ମାନେ ଜଡ ବସ୍ତୁ କାମନାରେ ସେ କ୍ରୋଧାନ୍ୱିତ ହଉଛନ୍ତି, ଆତ୍ମକାମ ପୂର୍ଣ୍ଣ କାମ ହେଇକି ବି ସେ ଯଦି ଟିକିଏ ଦୁଗ୍ଧପାନରେ ଅତୃପ୍ତି ହେଇଛନ୍ତି ବୋଲି ତାଙ୍କ ଭିତରେ କ୍ରୋଧାନ୍ୱିତ ଆସୁଛି, କ୍ରୋଧ ଆସୁଛି, ଏଇଟା ଜଡ ଗୁଣ। ତେଣୁକରି ସେ କ୍ରୋଧାନ୍ୱିତ ହେଇକି କଣ କଲେ, ନା ମା ଯାଇଛି ତ ଠିକ ଅଛି, ମୁଁ ବି ମାଆକୁ ଦେଖେଇଦେବି। ଏହା କରିକି କଣ କଲି, କ୍ରୋଧାନ୍ୱିତ ହେଇକି ଯୋଉ ଶିଳପୁଆ, ଶିଳପୁଆ କଣ ତ ଶିଳପଟା, ସେ ଶିଳପୁଆରେ କଣ କରୁଛନ୍ତି, ଏତେ ଚାଲାକି, କାରଣ ଜଗତର ଶ୍ରେଷ୍ଠ ଚୋର ତ ବହୁତ, କାରଣ ସବୁ ର ମାଲିକ ସେ, ସେ କଣ ସେ ଶିଳପୁଆରେ କଣ କରୁଛନ୍ତି, ଶିଳପୁଆରେ, ଶିଳପୁଆ କହନ୍ତି ନା ପୋତା କୁହନ୍ତି, ଶିଳପୁଆ ସେ ଶିଳପୁଆରେ କଣ କରୁଛନ୍ତି, ସେ ହାଣ୍ଡିକୁ ଏମିତି ଭାବେ ପିଟିଛନ୍ତି, ଭାଙ୍ଗିଛନ୍ତି ଯେ ଦଧି ହାଣ୍ଡିଟାକୁ, ସେଟା ଶବ୍ଦ ବି ମାନେ ମା ଯଶୋଦାଙ୍କ କାନକୁ ଯେମିତି କାଳେ ଶୁଣିନବ କି, ଆଉ ମା ଯଶୋଦାଙ୍କ କାନକୁ ଯାଏ, ସେ କଣ କରିବେ ସେଥିରେ ଭାଙ୍ଗି ଦେଇଛନ୍ତି ହାଣ୍ଡିଟାକୁ, ହାଣ୍ଡିକୁ ଭାଙ୍ଗି ଦେଇ ସାରିଛନ୍ତି। ଭାଙ୍ଗି ଦେଇ ସାରିକି କଣ କରୁଛନ୍ତି, ଚିନ୍ତା କରୁଛନ୍ତି, ଏବେ ଚାରିଆଡ଼େ ଦହି ଖେଳି ଯାଇଛି, ଚିନ୍ତା କରୁଛନ୍ତି, ଆରେ ଦେଖିବେ ବେଳେବେଳେ ହୁଏ କଣ, ଆମେ ଖୁବ୍ ରାଗି ଯାଇଥିବା, ଖୁବ୍ ରାଗିଗଲା ପରେ କାହାକୁ କଣ କହି ପକେଇବା, ପିଟି ପକେଇବା, ମାରି କରିବା, କିଛି ଜିନିଷପତ୍ର ଭାଙ୍ଗି ଭଙ୍ଗା ପକେଇବା, ଭାଙ୍ଗି ପକେଇଲା ପରେ ଆମର କ୍ରୋଧଟା ଟିକେ ଶାନ୍ତ ହେଇଯିବ, ହୁଏ ନା, କ୍ରୋଧଟା ଟିକେ ଶାନ୍ତ ହେଇଯିବ। ତାପରେ ବନା ସାରେ ମୁଁ ଏହା କହି ପକେଇଲି କି କଣ କଲି, ସାରେ କଣ ହବ କି, ଭୟ ଆସିବ, ଯଦି କାହାକୁ ଗାଳି ଦେଇଥିବ ତାପରେ ଗୋଟେ ମନ ଆସିବ, କାହାକୁ ଯଦି ପିଟି ପକେଇଥିବେ ମନରେ, ପିଲାକୁ ଆମେ ଯଦି ପିଟି ପକେଇବା, ପିଟିଲା ପରେ ମନ ଆସିବ ଛୁଆକୁ ପିଟିଦେ ନା, ରାଗ ହବ ନା ପିଟି ପକେଇବେ, ପିଟିଲା ପରେ ତା ମନ କ୍ରୋଧ ଶାନ୍ତ ହେଇଗଲା ପରେ ଗୋଟେ ଭାବନା ଆସିବ, ଆରେ ପିଟିଦେଲି, କୃଷ୍ଣ ଏଇଟା ରାଗିକି ହାଣ୍ଡି ଭାଙ୍ଗିଦେଲେ, ଭାଙ୍ଗିଦେଲା ପରେ ଚିନ୍ତା କରୁଛନ୍ତି, ଆରେ ମୁଁ ତ ହାଣ୍ଡିଟା ଭାଙ୍ଗି ରାଗି ଭାଙ୍ଗିଦେଲି, ସେଠୁ କଣ, ସେଠୁ କଣ ହେଲା, ଆପଣ ଏଇ ସାମ୍ନା ବିଧି ପଡ଼ି ପାଖକୁ ଆସନ୍ତି ନା, ଆପଣ ଛାଡ଼ି ଛାଡ଼ିକି ବସିଲେ ଭଲ, ସମସ୍ତେ ସମସ୍ତଙ୍କୁ ଦେଖିବା ଯେ ସେଠୁ କଣ ହଉଛି, ଯେତେବେଳେ କୃଷ୍ଣ ଭାବୁଛନ୍ତି ଆରେ ମା ମୋତେ, ମୁଁ ତ ହାଣ୍ଡି ଭାଙ୍ଗିଦେଲି, ମା ମୋତେ ନିଶ୍ଚିତ କିଛି କହିବେ ବା କଣ କରିବେ, ସେଠୁ ତାଙ୍କ ଭିତରେ ଟିକେ ଭୟ ଆସୁଛି, ମୁଁ କଣ କରିବି ଏବେ, ତାହେଲେ ଏଇ ଜାଗାରୁ ପଳେଇ ଯାଏ, ଏକ କରି ଲୁଚିଯିବି ଆଉ, ଏକଥା ଚିନ୍ତା କରି, କିନ୍ତୁ ଏବେ ବି ମନରେ ରାଗ ଅଛି, ମୁଁ ଛାଡ଼ିବିନି ମା ଯଶୋଦାଙ୍କୁ, ଆହୁରି ଚିଡ଼େଇ ରାଗଟା ପୁରା କମିନି, ହେଲେ ବି ଭୟ ଆସିବ, କାଳେ ରହିଲେ ବି ମା ଯଦି ଆସିକି ଦେଖିବ ମୋତେ କିଛି ରାଗିବ, ସେଥିପାଇଁ ସେ ଜାଗା ଛାଡ଼ିକି ସେ ସେଠୁ ପଳେଇଯାଇଛି। ଯେତେବେଳେ ଚୁପ୍ 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 ପାଉଁଜିର ଶବ୍ଦ ଯେମିତି ନ ହୁଏ, ଧୀରେ 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 ପାଦରେ ପାଉଁଜି ଅଛି, ଏତେ ଚାପି ଚାପି ପାଦ ପକେଇଛନ୍ତି, ପକେଇ 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 ଚୋରଙ୍କର ଓସ୍ତା ତ ସବୁ ବୁଦ୍ଧି ହେଉଛି। ଆଉ ଏଇ ଲୀଳା, ଏଇ ହଁ ପ୍ରଥମ କଥା, ଏଇ ଲୀଳାଟା କେବେ ହେଇଥିଲା ଜାଣିଛନ୍ତି, ଏଇ ଲୀଳାଟା ଭାଗବତରେ ବର୍ଣ୍ଣନା ହଉଛି ଦୀପାବଳି ଦିନ, ଯୋଉ ଦିନ ଦୀପାବଳି, ଦୀପାବଳି ତ ଦୀପାବଳି ତିଥିରେ ଏଇ ଘଟଣା ଘଟିଥିଲା। ଆଉ ଗୋଟେ ପ୍ରଥମ କଥା କଣ ବୋଲି, ଏଇଟା ଏ ଘଟଣା କେତେ ବର୍ଷ ବୟସରେ ଘଟିଥିଲା, ଭଗବାନ ଶ୍ରୀକୃଷ୍ଣ ଏଇଟା ନନ୍ଦାଳୟରେ ଘଟିଛି, ଭଗବାନ ଶ୍ରୀକୃଷ୍ଣ ଏଇ ନନ୍ଦାଳୟ କହୁଛି ଗୋକୁଳରେ, ଯୋଉଠି ଜନ୍ମଗ୍ରହଣ କରିଥିଲେ ଗୋକୁଳ, ସେ ଗୋକୁଳରେ ଘଟିଛି। ଗୋକୁଳରେ ଭଗବାନ କୃଷ୍ଣ 3.5 ବର୍ଷ ପର୍ଯ୍ୟନ୍ତ ଥିଲେ, ଅସୁରମାନଙ୍କ ଅତ୍ୟାଚାରରେ ସେଠୁ ଚାଲିଗଲେ, ପ୍ରାୟ 3-4 ବର୍ଷ ଏପଟେ 3 ବର୍ଷ ଖଣ୍ଡେ ବୁଲିଲେ ଏପଟ ସେପଟେ ଛଟିକିରା ବିଭିନ୍ନ ଜାଗାର ବ୍ରଜରେ କ୍ୟାମ୍ପ ପକେଇ ପକେଇ ରହିଲେ, ଲାଷ୍ଟରେ ଯାଇକି ଶେଷ ସମୟଟା ରହିଲେ କୋଉଠି ନା ନନ୍ଦାଳୟ, ନନ୍ଦଗାଁରେ ରହିଲେ, ପାହାଡ଼ ଉପରେ ଶିବଙ୍କର ସ୍ଥାନ ବୋଲି, ସେଠି ଅସୁରମାନଙ୍କୁ ଯାଇପାରିବିନି ସେଥିପାଇଁ ସେଠି ରହିଲେ। ସେଠି କଣ ହେଇଛି ନା, ଏଇ ତାହେଲେ ଏଇ ଲୀଳାଟା ହେଇଛି କେତେ ନା, 3-3.5 ବର୍ଷ ଭିତରେ, ବୁଝିପାରୁଛନ୍ତି, ଏଇ ସମୟରେ ବୟସ ମାତ୍ର ସେତିକି, ତାର ଏତେ ବୁଦ୍ଧି, ସେଠି ଧୀରେ 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 ଯାଉଛନ୍ତି ପାଦ ପକେଇ ପକେଇ, ଯାଇକି କଣ କରୁଛନ୍ତି, ଯୋଉ ଘରେ ଲହୁଣୀ ଅଛି ସେଇ ଘରକୁ ଯାଇଛି, ସେଇ ଘରେ ଯାଇକି କଣ କରୁଛନ୍ତି, ଆଗ ଦିନର ଯୋଉ ଲହୁଣୀ ଥିଲା ଉଦୁକୂଳ ଉପରେ ଉଠିଛନ୍ତି, ଦେଖୁଛନ୍ତି ଉଦୁକୂଳ ତିଆରି ହେଇଛି ଡମ୍ବରୁ ଭଳିଆ, ଆଗରୁ ଏଇ ଉଦୁକୂଳ ମାନେ ଏଥିରେ ଆମର ଯେମିତି ହେମଦସ୍ତା ବ୍ୟବହାର ହଉଛି, ସେତେବେଳେ ହେମଦସ୍ତାର କାମ କରେ, ତଳପଟେ କାଠରେ ତିଆରି ହୁଏ, ଉପର ପଟରେ କଣ ହୁଏ ଗୋଟେ ଗୋଲେଇ ରୁହେ, ସେଇଠି ଯାହା କିଛି ଦେଇକି ମା ମାନେ ହେମଦସ୍ତା ଭଳି ଆମେ ବସିକି କୁଟୁଛନ୍ତି, ସେତେବେଳେ କଣ କୁହନ୍ତି, ମା ମାନେ ଛିଡ଼ା ହେଇକି ଯାହା କିଛି କୁଟିବା କଥା ବାଡ଼ି ଧରିକି କୁଟନ୍ତି କାଠରେ, ଏଇଭଳିଆ ତିଆରି ହେଉଛି, ଏଇଟାକୁ ଉଦୁକୂଳ କୁହାଯାଏ। ସେ କଣ କରେ, ଏଇ ଉଦୁକୂଳଟା ଓଲ୍ଟେଇ ଦେଉଛି, ତଳପଟ ଆଘାତ ଅଛି ଓଲ୍ଟେଇ ଦେଇକି ତା ଉପରେ ବସୁଛନ୍ତି, ତା ଉପରେ ବସିକି କଣ କରୁଛନ୍ତି ନା, ଆଗ ଦିନର ମାଖନ ଲହୁଣୀ ଖାଉଛନ୍ତି, ବାସି ଲହୁଣୀ ଗୁଡା ଖାଉଛନ୍ତି, କଣ ପାଇଁ ଖାଉଛନ୍ତି ନା, ମୁଁ ଏଇ ବାସି ଲହୁଣୀ ଖାଇନି, ବାସି ଲହୁଣୀ ଖାଇକି ପେଟ ଖରାପ କରେନି, ମୋ ଦେହ ଖରାପ ହବ, ଦେହ ଖରାପ ହେଲେ ମାଆକୁ କଷ୍ଟ ହବ, ରାଗ ଅଛି ମନରେ, ମାଆକୁ ଛାଡ଼ିବିନି, ମାଆକୁ ଆହୁରି କଷ୍ଟ ଦେବି, ମୁଁ ଲହୁଣୀ ଖାଇବି ମୋ ଦେହ ଖରାପ ହବ, କଷ୍ଟ ପାଇବ କିଏ, ମା କଷ୍ଟ ପାଇବ, ମୁଁ ଲହୁଣୀ ଖାଇବି ମୋ ଦେହ ଖରାପ ହେଲେ ମା କଷ୍ଟ ପାଇବ, ମା ତୁ କରୁଛନ୍ତି ଏମିତି ଛୋଟ ଛୁଆ ମାନଙ୍କର ସ୍ୱଭାବ ଦେଖୁଛନ୍ତି କୃଷ୍ଣ ଜଗତକୁ ଦେଖେଇଛନ୍ତି ଯିଏକି ଖରାପ ହବ ମା କୋ ସ୍ୱଭାବ ସେଥିପାଇଁ ସେ କଣ କରୁଛନ୍ତି ସେ ବାସି ଲୁଣି ଗୁଡା ଖାଉଛନ୍ତି ତାପରେ କଣ କରୁଛନ୍ତି ଲୁଣି ତ ଖାଉଛନ୍ତି ଖାଉଛନ୍ତି ମାଙ୍କଡ ମାନଙ୍କୁ ଲୁଣି ଗୁଡାକୁ ଖୁଆଉଛନ୍ତି ମାଙ୍କଡ ମାନଙ୍କୁ ସବୁ ଖାଇବାକୁ ଦଉଛନ୍ତି ମାଙ୍କଡ ମାନେ ଯେତେ ଆସୁଛନ୍ତି ସମସ୍ତଙ୍କୁ ଲୁଣି ଖାଇବାକୁ ଦଉଛନ୍ତି ଲୁଣି ନଷ୍ଟ କରିନି ଆଉ ଯେମିତି ମା ଚିଡେଇକି ମାରିବି ତାକୁ ରାଗ କରିଛି ମାଙ୍କୁ ସବୁବେଳେ ଯେମିତି ମାନେ ରଗେଇନି ଚିଡେଇ ଏଇଟା ହଉଛି ତା ସ୍ୱଭାବ ସେଥିପାଇଁ କୃଷ୍ଣ ସେୟା ମାଙ୍କଡ ମାନଙ୍କୁ ବି ଖାଇବାକୁ ଦଉଛନ୍ତି ତାପରେ କଣ ହେଇଛି ନା ଯେତେବେଳେ ବସିକି ଖାଉଛନ୍ତି ନା ଖାଉଛନ୍ତି କୃଷ୍ଣ ମା ଦୋଷଟା ଯେତେବେଳେ କ୍ଷୀର ଉତୁରି ପଡୁଥିଲା ତାକୁ ଓହ୍ଲେଇକି ଯେତେବେଳେ ଆସିକି ଦେଖନ୍ତି ଦେଖିଲା ବେଳକୁ କଣ ହେଇଛି ନା ଆଉ କୃଷ୍ଣ ନାହାନ୍ତି ସାରା ଘର ଦହିରେ ଖେଳି ଯାଇଛି ମା ଯଶୋଦାଙ୍କ ମନରେ ସେଠି ରାଗ ଆସିଛି ଆରେ ଇଏ କି ପ୍ରକାର ଏତେ ଛୋଟ ପିଲା ଏତେ ମନରେ ଏତେ ଦୁର୍ବୃତ୍ତି ଏତେ ବଡ ହାଣ୍ଡିଟାକୁ ଭାଙ୍ଗି ଦେଇଛି ମା ମନରେ ରାଗ ଆସିଛି ମାଙ୍କ ମନରେ ରାଗ ମାନେ ଅନ୍ତର୍ଗତ ପୁତ୍ର ପ୍ରତି ସ୍ନେହ ରହିଛି କିନ୍ତୁ ପିଲା ଅମଣିଷ ହେଇଯାଇଛି ପୁରା ସେଥିପାଇଁ ତାକୁ ଶାସନ କରତେ ପଡିବ ବୋଲି ମା ରାଗି କଣ କରୁଛନ୍ତି ନା ଚିନ୍ତା କରୁଛନ୍ତି ନା ଆକୁ ଯାହା ହେଲେ ଆଜି ଛାଡ଼ିବା ନା ଇଏ କଣ କରୁଛନ୍ତି ନା ମା ଯଶୋଦା ଇଏ କୁଆଡ଼େ ଗଲା କୃଷ୍ଣ ଭାବୁଛନ୍ତି କଣ ଯେ ମୁଁ ଚୁପ୍ 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 ପାଉଁଜି ବାଜିବନି ଟିକେ ଧୀରେ ଧୀରେ ହାଣ୍ଡି ଭାଙ୍ଗିଛନ୍ତି ଯାଇଛନ୍ତି କିନ୍ତୁ ଚୋର ଯେତେ ଚୋରି କରେ ନିଶ୍ଚିତ କିଛି ନାହିଁ କିଛି ସଙ୍କେତ ରଖିଛି ଯା ଆଉ କୃଷ୍ଣ ଚୋରି କରିକି ବଦମାସ କରିକି ଯାଇଛନ୍ତି ସଙ୍କେତ ଛାଡ଼ିକି ଯାଇଛନ୍ତି ସେ ଯୋଉ ଦହି ହାଣ୍ଡି ଭାଙ୍ଗିଲା ପରେ ଯେ ଦହିଟା ଚାରିଆଡେ ପଡୁଛି ପାଦରେ ଲାଗିଛି ଯୁଆଡେ ଯୁଆଡେ ଚାଲି ଚାଲି ଯାଇଛନ୍ତି ସେଟା ପାଦ ଚିହ୍ନ ପଡି ପଡି ଯାଇଛି ଦହି ଚିହ୍ନ ଇଏ ଭାବୁଛି ମୋତେ ମା ଦଶଟା ମୁଁ କୁଆଡ଼େ ବୁଝିଗଲେ ଜାଣିପାରିବିନି କିନ୍ତୁ ସେ ମା ଦଶଟା ଜାଣିଲେ ମା ଦଶଟା ଚୁପ୍ 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 ଚୁପି ଗଲେ ଗଲା ବେଳକୁ କଣ ଗୋଟେ ଲାଠି ରହିଲେ ହେଲେ ଆଜି ତାକୁ ଶାସନ କରତେ ପଡିବ ମା ଦଶଟା ଚୁପ୍ 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 ଚୁପି ଯାଉଛନ୍ତି ସେ ଯେମିତି ତାଲା କରିଯାଇଛନ୍ତି ମା ଦଶା ଯାଉଛନ୍ତି ଆଉ ଯେତେବେଳେ ମା ଦଶା ଯାଇକି ଇଏ କଣ କରୁଛନ୍ତି ଦହି ଆଣିକି ପୁରା ଏକଦମ ପୁରା ରାଜା ଭଳିଆ ବସିକି ଦୁଗଳ ଉପରେ ଦହି ଖାଉଛନ୍ତି ମାଙ୍କଡ ମାନଙ୍କୁ ଦଉଛନ୍ତି ଆଉ ଏଇ ସମୟରେ ମା ଦଶଦା ଯେତେବେଳେ ଯାଇକି ପହଞ୍ଚି ଯାଇଛନ୍ତି ଦେଖୁଛନ୍ତି କୃଷ୍ଣ ଲହୁଣି ଖାଉଛନ୍ତି ଆଉ ବାସି ଲହୁଣି ଗୁଡା ବି ଖାଉଛନ୍ତି ସେଥିପାଇଁ କୃଷ୍ଣ କଣ ନା ମା ଦଶଦା କଣ କରୁଛନ୍ତି ଟିକେ ରାଗରେ ପୁତ ରାଗିକି ଯାଇଛନ୍ତି ଆଉ କୃଷ୍ଣ ବି ଭୟ ରହିଛି ଭୟରେ ଥରୁଥର ଥର ଥର ବାରମ୍ବାର କଣ କରୁଛନ୍ତି ପଛକୁ ପଛକୁ ଅନଉଛନ୍ତି ଯେ ଇଏ କୁଆଡେ ଗଲେ ମା ଦଶଦା କାହିଁକି ଭୟ ରହିଛି କାଳେ ମା ଦଶଦା ଆସିଯିବ କି ମୁଁ ତ ବଦମାସି କରିଛି ମାନେ ତ ନିଶ୍ଚିତ ଭୟ ରହିବ ଆଉ ସେ କୃଷ୍ଣ କହୁନି ବାରମ୍ବାର ଅନୁଛି ଯେତେବେଳେ ଅନୁନାହାନ୍ତି ହଠାତ୍ ଦେଖିଛନ୍ତି ମା ଯଶୋଦା ଆସିକି ତାଙ୍କ ପାଖରେ ପୁରା ପହଞ୍ଚାଇଛି ଆଉ କିନ୍ତୁ ଅଦ୍ଭୁତ ରୂପ ଆଜି ଦେଖୁଛନ୍ତି କଣ ଅଦ୍ଭୁତ ରୂପ ଯେ ଅଦ୍ଭୁତ ରୂପ ହେଉଛି ମା ଯଶୋଦାଙ୍କ ହାତରେ ମୁଁ କେହି ବାଡ଼ି ଧରିବା ଦେଖି ଆଉ ଆଜି ମା ଆଖି ଟିକେ ବଡ ବଡ ରାଗ ଚକ୍ଷୁ ରାଗିଛନ୍ତି ହାତରେ ବାଡ଼ି ଅଛି ଅଦ୍ଭୁତ ରୂପ ଗୋଟେ ଆଜି ଏଭଳିଆ ତ ମାଙ୍କର ସ୍ୱଭାବ କେବେ ଦେଖିନି ରାଗୁଥିବା ମା ଯଶୋଦା କଣ ବେଶୀ ଆଦର କରନ୍ତି ଏଇଭଳିଆ ଦେଖି କୃଷ୍ଣ ଚିନ୍ତା କଲେ ଆଜି କିଛି ଗୋଟେ ଅଘଟଣ ଘଟିବ ସେଥିପାଇଁ ସେ କଣ କରୁଛନ୍ତି ମା ଯାଇଛନ୍ତି ପୁରା ତାଙ୍କୁ ଧରିବେ ଏଇ ସମୟରେ ଚିନ୍ତା କଲେ ମୁଁ କଣ କରିବି ମୁଁ ଯଦି ମା ଯଦି ମୋତେ ଧରି ନିଅନ୍ତି ତାହେଲେ ମୋତେ ତ ନିଶ୍ଚିତ ପିଟିବେ ଆଉ ମୋତେ ତାହେଲେ ପଳିଯିବା ପାଇଁ ପଡିବ ସେଇଠୁ କଣ କରିବି କହିଲେ କୁଆଡେ ଯିବି ନା ମନେ ମନେ ଚିନ୍ତା କରିଛନ୍ତି ମୁଁ ଯଦି ଦାଣ୍ଡକୁ ବାହାରି ଚାଲିଯାଏ ସିଂହ ଦ୍ୱାର ଦେଇକି ଯଦି ରାସ୍ତାକୁ ବାହାରିକି ରାସ୍ତାକୁ ପଳେଇଦେବି ମା ଯଶୋଦା ଆଉ କଣ ଦାଣ୍ଡରେ ଯାଇକି ବୁଲିବେ କି ଦାଣ୍ଡରେ ଖେଦିବେନି ଦୌଡ଼ିବେନି ମୋତେ ତେଣୁକରି ମୁଁ ଦାଣ୍ଡକୁ ପଳେଇବି ସ୍ୱଭାବରେ ଗୃହ ଘର ଭିତରେ ସ୍ତ୍ରୀ ଲୋକମାନେ ବାହାରକୁ ଯିବେନି ଏଇଟା ଭାବୁଛନ୍ତି କୃଷ୍ଣ କିନ୍ତୁ କଣ ହେଇଛି ନା କୃଷ୍ଣ ଯେତେବେଳେ ଦାଣ୍ଡକୁ ଭାବିକି ସାଙ୍ଗେ ସାଙ୍ଗେ ତାପରେ ଦେଇଛନ୍ତି ଦେଇକି କଣ କରୁଛନ୍ତି ନା ଭା ଦୌଡ଼ିଛନ୍ତି ସିଂହ ଦ୍ୱାର ଆଡକୁ ଚିନ୍ତା କରୁଛନ୍ତି ବାବା ତ ଉଠିଛନ୍ତି ବାବା ଉଠିକି ସିଂହ ଦ୍ୱାର ଆଡ଼େ ଅଛନ୍ତି ସେପଟକୁ ପଳେଇବି ଲୋକମାନେ ଦେଖିବେ ଆଉ ପଳେଇ ପାରିଯିବା କଣ ଏକଥା ଭାବିକି କଣ କରୁଛନ୍ତି ନା ସେ ଦୌଡ଼ିଛନ୍ତି ମା ଯୋଉ ସହ ଚିନ୍ତା କରୁଛନ୍ତି କେତେ ବୋଧ ଆସୁଛି ଭୋରୁ ମାନେ ଦାଣ୍ଡକୁ ପଡ଼ିଲେଣି ଦୌଡ଼ିଲେଣି ମା ଯୋଶୋଦା କହିଲେ ଇଏ ଏତେ ବର୍ତ୍ତମାନ ସେ ଯାହା ହେଲେ ବି ତାକୁ ଆଉ ଛାଡ଼ିବି ମା ଯୋଶୋଦା ହିଁ ତାଙ୍କ ପଛେ ଦୌଡ଼ୁଛନ୍ତି ଯେତେବେଳେ ଯାଉଛନ୍ତି ଇଏ ଦାଣ୍ଡକୁ ଯେତେବେଳେ ଦୌଡ଼ି ଚାଲିଛି ଇଏ କଣ କରୁଛନ୍ତି ନା ବାଧ୍ୟ ହେଇକି ନା ଇଏ ବି ଦୌଡ଼ିଛନ୍ତି ଏ ହେଉଛି କଥା ଯେମିତି ଅନେକ ଥର କୃଷ୍ଣଙ୍କର ତ କେତେ ଏହା ରହିଛି ବହୁତ ଥର ଦୌଡ଼ତେ 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 ଦାଣ୍ଡରେ ଦୌଡ଼ୁଛନ୍ତି କୃଷ୍ଣ ବି ଦୌଡ଼ୁଛନ୍ତି ଆଜି ସମସ୍ତ ବ୍ରଜଗୋପୀ ମାନେ ଆଶ୍ଚର୍ଯ୍ୟ ହେଇଛି ଆରେ
ଇଏ କି କଥା ଯଶୋଦା ମା ଆଜି ଲାଠି ଧରି କୃଷ୍ଣଙ୍କ ପଛରେ ଦୌଡ଼ୁଛି କେମିତି? ଇଏ ପାଖରେ ଆମ ଘରେ ଲୋହଣୀ ଚୋର କରେ, କେତେ କୃଷ୍ଣ ବଦମାସି କରେ, ଯେତେ କଥା ନେଇକି ମା ଯଶୋଦା ପାଖରେ ନାଲିସ କଲେ, ଯେତେ ଅଭିଯୋଗ କଲେ ମା ଯଶୋଦା ଶୁଣନ୍ତି, ତମେ ହାତରେ ଧରିକି ଆଣିକି ମୋ ପୁଅକୁ ଦେଖା, ତାହେଲେ ଯାଇକି ତୁ ବିଶ୍ୱାସ କରିବୁ। ତମେ କହିଲେ କେମିତି ବିଶ୍ୱାସ କରିବୁ? କେବେ ମା ଯଶୋଦା କୌଣସି ବ୍ରଜଗୋପୀଙ୍କ ଘରେ କୃଷ୍ଣ ଯେତେ ଯେତେ ଲୀଳା କରନ୍ତି, ଯାଇକି ଚୋରି କରନ୍ତି, ଯାହା ବଦମାସି କରନ୍ତି, ଆସିକି ଅଭିଯୋଗ କଲେ ବି ମା ଯଶୋଦା ଶୁଣନ୍ତି। କିନ୍ତୁ ଆଜି ଯଶୋଦା ମାନେ ଇଏ କୃଷ୍ଣ କିଛି ବଦମାସି କରିଛି, ମା ଯଶୋଦା ଆଜି ବୁଝିଛି, ଆଜି ଲାଠି ଧରିକି ନିଜେ ନିଜେ ଦୌଡ଼ୁଛି। ସେଥିପାଇଁ ସବୁ ଆଶ୍ଚର୍ଯ୍ୟ ଆତଙ୍କିତ ହେଇକି ଚାହିଁ, ଇଏ ତ ଏତେ ଆଦର କରି ପୁଅ ଆଜି ଲାଠି ଧରିକି ଦୌଡ଼ୁଛି, ଆରେ କଣ କରିବ, ସବୁ ସବୁ ଏମିତି ଭାବୁଛନ୍ତି। ଏବେ କୃଷ୍ଣ କଣ କରୁଛନ୍ତି ନା ଦୌଡ଼ୁଛନ୍ତି, ଏଇ ଦୌଡ଼ିବା ବେଳେ ଦୌଡ଼ୁତେ 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 ଇଏ ଆଉ ଯଶୋଦା ମା ପୃଥିବ ଶରୀର ବକ୍ଷ ଉନ୍ନତ, ତେଣୁକରି ସେ କଣ କରିବେ ଦୌଡ଼ିବା ସମୟରେ ସ୍ୱାଭାବିକ ଇଏ ଛୋଟ ପିଲା 3.5 ବର୍ଷ ମା ଯଶୋଦା ତ ଚାଲି ଦୌଡ଼ୁଛନ୍ତି, ଦୌଡ଼ୁ ଦୌଡ଼ୁତେ କୃଷ୍ଣ ସବୁବେଳେ ପଛୁବର ଅଛି, ମା କେତୁ ଦୂରରେ ଅଛି, ଆଉ ଯେତେବେଳେ ପଛୁବର ହଉଛନ୍ତି ଦେଖୁଛନ୍ତି ମା ପୁରା ପାଖରେ, ତଥାପି ବି କୃଷ୍ଣ ଦୌଡ଼ୁଛନ୍ତି। ଆଉ ଏଇ ଯଶୋଦା ମା ଦୌଡ଼ିଲା ବେଳେ ହଉଛି କଣ ନା, କୃଷ୍ଣଙ୍କର ମା ଯଶୋଦାଙ୍କ ଶରୀରରେ ଗଭାରେ ଯୋଉ ମାଳତୀର ଫୁଲ ମାଳ ରହିଛି, ଗଭାରେ ଯୋଉ ଫୁଲ ବନ୍ଧା ହୁଏ ନା ଫୁଲ ରହିଛି, ଏବେ ତ ସାଉଥ ଇଣ୍ଡିଆରେ ସବୁବେଳେ ବେଳେ ଦେଖିବେ, ଏବେ ବି ମା ମାନେ ସମସ୍ତେ କଣ କରନ୍ତି ମୁଣ୍ଡର ଗଭାରେ ହିଁ ଫୁଲର ବେଣୀ ବାନ୍ଧନ୍ତି, ପୁରା ଫେର ଗୋଟେ ତୋଡ଼ା ବାନ୍ଧନ୍ତି, ଏଇଟା ବନ୍ଧା ହେଇକି ଅଛି। ତେଣୁ ସିଏ ମନେ କରୁଛନ୍ତି ମୁଁ ବୋଧେ ଭାରି ହେଇଯାଉଛି, ମାଙ୍କର କେଶ ପୁରା ଖୋଲିଗଲାଣି, ସେ ଫୁଲ ବି ମନେ କରୁଛି ମା ମୋ ଭାରି ହେଉ, ତ ମା ଦୌଡ଼ି ପାରୁନାହାନ୍ତି, ମୋର ତାଙ୍କ ମୁଣ୍ଡରେ ରହିବାର କି ଯୋଗ୍ୟତା ରହିଛି, ମୁଁ ତ ଅତ୍ୟନ୍ତ ତୁଚ୍ଛ, ତାଙ୍କ ପାଦ ପଦ୍ମରେ ରହିବା ଭଲ, ସେ ଆସିକି ତାଙ୍କ ପାଦରେ ପଡୁଛି ଦୌଡ଼ୁଛି ଦୌଡ଼ୁଛି, ପୁରା ଗଭା ଖୋଲିଗଲାଣି, ଶାଢ଼ୀ ମାନେ ଓଢ଼ଣା ଖୋଲିଗଲାଣି, ମା ତଥାପି ଦୌଡ଼ୁଛନ୍ତି। ଗୋପଦାଣ୍ଡକୁ ଦାଣ୍ଡରେ ତ ସ୍ତ୍ରୀ ଲୋକମାନେ ବିନା ଓଢ଼ଣାରେ ତ ସଂସ୍କୃତି ନୁହେଁ, ମା ଯଶୋଦା ଏ ଲଜ୍ଜା ସଂକଟ ବି ଚାଲିଗଲାଣି, କାହିଁକି ଆଜି ପିଲାକୁ ଧରିବି, କହନ୍ତି ନା ଗାଁରେ ମା ମାନଙ୍କ କଥା ଶୁଣାଯାଏନି ଘରର ବୋହୁ, ଯେତେବେଳେ ପିଲା ଜନ୍ମ ହବ, ପିଲା ଜନ୍ମ ହେଲା ପରେ ପିଲା ପାଇଁ ମାର ଚିତ୍କାର ଶୁଣାଯାଏ, ଶୁଣାଯାଏ ନା ପିଲା ସାଙ୍ଗରେ ଦୃଷ୍ଟିଆ ହେଇ ସେଇ ଯୋଉ ବାହାରେ ଖେଳିବେ ଇଏ କରିବେ ଚିତ୍କାର କରି ଡାକିବେ, ସେତେବେଳେ ଘରର ବୋହୁର କଣ ହବ କଥା ବାହାରକୁ ଶୁଣାଯିବ, ସେତେବେଳେ ଲଜ୍ଜା ଧୀରେ ଧୀରେ କମିବ, ପିଲା ପାଇଁ ତାଙ୍କର ଲଜ୍ଜା ଯାଏ ଜାଣିବ। ସେଥିପାଇଁ ମା ଯଶୋଦା କଣ କରୁଛନ୍ତି ନା ଦୌଡ଼ୁଛନ୍ତି, କୃଷ୍ଣ ଦେଖୁଛନ୍ତି ମା ଯଶୋଦା ମୋତେ ଦୌଡ଼ଉଛନ୍ତି ଧରିବା ପାଇଁ, ଆଉ ମା ଯଶୋଦା ପାଖରେ ପହଞ୍ଚି ଯାଉଛନ୍ତି, ତଥାପି କୃଷ୍ଣ କଣ କରୁଛନ୍ତି ନା ଦୌଡ଼ି ଚାଲି ଯାଉଛନ୍ତି। ଏ ଦୌଡ଼ୁତେ ଦୌଡ଼ୁତେ ବାସ୍ତବିକ ଭଗବାନଙ୍କୁ ଦୌଡ଼ିକି କଣ କିଏ ଧରିପାରେ? ଭଗବାନ ଶ୍ରୀକୃଷ୍ଣ ଯେ ସକଳ ଜଗତର ଆଧାର, ତାଙ୍କୁ ବା କିଏ ଦୌଡ଼ିକି ଧରିବ? ମୁନି ଋଷି ମାନେ କହିଲା କଣ, ମୁନି ଋଷି ମାନେ ସେମାନେ ଧ୍ୟାନ ଯୋଗରେ ବସିକି ହଜାର ହଜାର ବର୍ଷ, 60,000, 70,000, 80,000 ବର୍ଷ ମନରେ ବି ଧାରଣ କରି ମନରେ ଧରିପାରନ୍ତି। ଆମେ ଧ୍ରୁବଙ୍କ ଚରିତ୍ର ଶୁଣିଛନ୍ତି ନା, ଯେତେବେଳେ ପ୍ରାୟ ତପସ୍ୟା କରୁଛନ୍ତି, ତପସ୍ୟା କଲାବେଳେ ହରେ କୃଷ୍ଣ, ଅନେକ ମା ମାନେ ସବୁ ନିଦରେ କମାଇ ଦେଉଛନ୍ତି, କଣ ପାଇଁ ଗପ କଣ ଅଛି, ତଥାପି ନିଦ ଲାଗୁନି ନା, ଉପବାସ ହଉଛନ୍ତି ନା କଣ? ଆସୁନି ନା, ହଉ ଯାହାକୁ ନିଦ ଲାଗିବ, ହରି କଥା ଶୁଣିଲା ବେଳେ ଦୁଇ ନିଦ ଲାଗେ, କଥା ଯଦି ଶୁଣିବା ପାଇଁ ପଡେ ତାହେଲେ ଏଇ ସାଇଡ଼ରେ ଛିଡ଼ା ହେଇକି ଶୁଣିବେ, ତାହେଲେ ନିଦଟା ଲାଗିବନି ଛିଡ଼ା ହେଇକି ଶୁଣିବେ, ଏଇଟା ତୋ ପାଇଁ ନିୟମ କରିଛନ୍ତି ଧାରା। ଆମ କୃଷ୍ଣ କଥା ଶୁଣିବା ପାଇଁ ନିଦ ଯଦି ଆମକୁ ବାଧା ଦେଇଦେବ ତାହେଲେ ଆମେ କଣ କଲେ, ଯେ ଗୋପୀମାନେ କହୁଛନ୍ତି ଏମାନଙ୍କ ଜୀବନ ଧାରା କଣ, ଆମେ କୃଷ୍ଣଙ୍କ ସେବା ନ କଲେ କ୍ଷୀର ଯଦି ଚିନ୍ତା କରିଯିବ ଆତ୍ମହତ୍ୟା କରୁଛି, ଆମେ ଯଦି କୃଷ୍ଣଙ୍କ ଦାନ କୃଷ୍ଣ ସେବା ନ କରିପାରିଲେ ଦେହ ଯଦି ବାଧା ଦିଏ ଆମକୁ, ଆପଣମାନେ ଭୁଲ କରିଛନ୍ତି, ପୁରା କ୍ଲାନ୍ତି ଅଛି, କୃଷ୍ଣଙ୍କ କଥା ଶୁଣିଦେଲେ ପାଖରେ ଛିଡ଼ା ହେଇକି କଥା ଶୁଣିବେ, ଏଇଟା ହଉଛି ନିୟମ। ତେଣୁକରି କଣ ହଉଛି ନା, ମା ଯଶୋଦା କହିଲେ ଯୋଗୀ ମାନେ ଦୌଡ଼ି ଦୌଡ଼ିକି ମନ ଜାଣିଲେ, ଧ୍ରୁବ କଣ କହିଲେ, ଧ୍ରୁବ କଣ ଯେତେବେଳେ ନାରଦ ତାଙ୍କ ମନରେ ଭଗବାନ କୃଷ୍ଣ ବିଷ୍ଣୁ ଆବିର୍ଭାବ ହେଇଗଲେ, ସେଠୁ ସେ ତାଙ୍କ ନାରଦ ମୁନିକୁ କହୁଛନ୍ତି, ହେ ପ୍ରଭୁ ଆଉ ମୁଁ ଏବେ ବହୁତ ଖୁସି ହେଇଯିବି, ଗୁରୁଦେବ ଗୁରୁଦେବ ବୋଲି ଚିତ୍କାର କରୁଛି, ନାରଦ ମୁନି ଆସିକି କହୁଛନ୍ତି ମୋ ମନରେ, ନାରଦ ମୁନିକୁ ଧ୍ରୁବ କହୁଛି ମୋ ମନରେ ଭଗବାନ ପାଇଯାଇଥିଲା, ଭଲ କଥା, ତ ମନରେ ତ ଆସିଯାଉଛନ୍ତି, ତାହେଲେ ତମେ କଣ କରେ ନା ଗୋଟେ ସାଇଡ଼ ହେଇକି ବସନ୍ତୁ, ପ୍ରଭୁ ପୁରା ସିଧାରେ ବସନ୍ତୁ ନା, ଟିକେ ପାଖ ହେଇକି ବସନ୍ତୁ, ଆଉ ଯେତେବେଳେ ଧ୍ରୁବ ସିଂହା ଚିନ୍ତା କରୁଛି, ନାରଦ ମୁନି କହିଲେ ତମେ ଏବେ ଘରୁ ଫେରିଯାଅ, ତ ମନରେ ଭଗବାନ ପ୍ରକାଶ ହେଇଗଲାଣି, ତ ତମେ ଯୋଗୀ ସ୍ତରର ପାରି ହେଇଗଲି, ତମେ ଏବେ ଭଗବାନ ସାମ୍ନା ଇଏକୁ ଚାଲିଯାଅ। ଧ୍ରୁବ କହିଲେ ନା 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 ନା, ମୁଁ ସମ୍ମୁଖରେ ତମେ ଦେଖିକି ପ୍ରଶ୍ନ ପଚାରିବି ନା, ମୁଁ ସମ୍ମୁଖରେ ଭଗବାନ ଆସିବା ଦରକାର,
ମନରେ ଆଇଲେ ହବନି। ଏମିତି ଯୋଗୀ ମାନଙ୍କ ମନରେ ଆସିବା ପାଇଁ ହେଲେ କେତେ ହଜାର ହଜାର ବର୍ଷ ଚାଲିଯାଏ ତପସ୍ୟା ସମାଧିରେ କି ଭଗବାନ ତାଙ୍କ ମନରେ ବି ଆସନ୍ତି। ଆଉ ଏଠି ଯଶୋଦା ମା କଣ କହୁଛନ୍ତି ନା, ତାକୁ ଯେ ମନରେ ବି ଧରି ହୁଏନି, ହଜାର ହଜାର ବର୍ଷ ତାଙ୍କ ମନରେ ଧରିକି, ମନ କେତେ କ୍ଷିପ୍ର ଯାନ, ୟାଠୁ ଶ୍ରେଷ୍ଠ ଯାନ ନାହିଁ, ଦ୍ରୁତଗାମୀ ଆଉ କିଛି ନାହିଁ, ସେଥିରେ ଯାହାକୁ ଧରି ହେବନି। ମା ଯଶୋଦା ଦୌଡ଼ିଯିବା କେମିତି ଧରିବେ, ସମ୍ଭବ କି? ଧରି ହେବନି ସେ। କିନ୍ତୁ ତଥାପି ବି ଯଶୋଦା ମା ଆଜି ଚେଷ୍ଟା କରୁଛନ୍ତି, ପ୍ରବଳ ଚେଷ୍ଟା କରୁଛନ୍ତି, ତାଙ୍କ ମନରେ ନା ତାଙ୍କୁ ହାତରେ ଧରିବେ ଆଜି। ଏ ଯେତେ ଏତେ ଅକ୍ଳାନ୍ତ ଚେଷ୍ଟା କରୁଛନ୍ତି, ଏ ଦୌଡ଼ିବା ଫଳରେ ସେ କଣ କରୁଛନ୍ତି ନା, କୃଷ୍ଣ ଚିନ୍ତା କରୁଛନ୍ତି ମାଆକୁ ଏତେ କଷ୍ଟ ହେଲାଣି, ଦେହରୁ ଘର୍ମ ବିନ୍ଦୁ ଝାଳ ବୋହୁଛି, ଏସବୁ ଦେଖି କୃଷ୍ଣଙ୍କ ମାଆକୁ ବହୁତ କଷ୍ଟ ହେଲାଣି, ଏତେ ସମୟ ଧରି ଦୌଡ଼ିଲେଣି ମା, ମାଆକୁ କଷ୍ଟ ହେଉଛି ଏ କଥା ଭାବିକି, ମୁଁ ଯେମିତି କହିଲି ନା ଯେ କେମିତି ବାନ୍ଧିଲେ କେମିତି ଧରିଲେ ସମ୍ଭବ ନୁହେଁ ତାଙ୍କୁ ଯିଏ ଧରିବ, ଯେମିତି କହିଲି ବାପ ପୁଅ ଖେଳୁ ଖେଳୁ ବାପ ନିଜେ ହାରିଯାଉଛି ପୁଅ ପାଖରେ, ପୁଅ ବାନ, ସେମିତି କୃଷ୍ଣଙ୍କ ଭିତରେ ସେ ଭାବନା ଉଦୟ ହେଉଛି, ମୁଁ ମାଆକୁ ଏବେ ଧରା ଦିଏ, ସେ ଭାବନାରେ କୃଷ୍ଣ ମାଆକୁ ଆସୁଛି। ସେଠି କୃଷ୍ଣ କଣ କଲେ ନା, କଣ ନା, ମୁଁ ଏବେ ମାଆଙ୍କୁ ଧରା ଦିଏ, ସେଠୁ କୃଷ୍ଣ କଣ କରୁଛନ୍ତି ମାଆଙ୍କୁ ଧରା ଦେଇଛନ୍ତି। ଯେତେବେଳେ ମାଆଙ୍କୁ ସେ ଧରା ଦେଇଛନ୍ତି ତ ମା ତାଙ୍କୁ ଧରିଛନ୍ତି, ମା ଯେତେବେଳେ ତାଙ୍କ କଣ ଡାଣ ହାତକୁ ଧରୁଛନ୍ତି, ଡାଣ ହାତକୁ ଯେତେବେଳେ ଧରୁଛନ୍ତି, ଫଟୋରେ କୋଉ ହାତ ଧରୁଛନ୍ତି କହ, ଭୁଲି ଯାଉଛି, ଡାଣ ହାତ ବାମ ହାତକୁ ନା, ଯାଇ ହଉ, ଯେ ଯେତେବେଳେ ତାଙ୍କ ହାତକୁ ଧରିଛନ୍ତି ସେଠୁ ଏଇ ସମୟରେ କୃଷ୍ଣଙ୍କ ପାଖରେ ଗୋଟେ ଅଦ୍ଭୁତ ପୁଣି ଦେଖାଯାଉଛି, କଣ ଭଗବତା ବିଲକ୍ଷଣ, ଏମିତି ଗୋଟେ ଲକ୍ଷଣ ପ୍ରକାଶ କରୁଛନ୍ତି କୃଷ୍ଣ, ଭୟରେ ଭିତ ହେଇକି ରହିଛନ୍ତି ନା, ମା ଯଦି ମୋତେ ଧରିନିଏ କଣ ହବ, ଲାଠି ଧରିଛି ନା, ମା ମା ଲାଠି ଧରିଛି, ଡାଣ ହାତକୁ ନିଜ ବାଣ ହାତରେ ଧରିଛନ୍ତି, ଶାସନ କରି ପିଟିବେ, ଲାଠି ଧରିଛି, ଦେଖିକି କୃଷ୍ଣ କଣ କରୁଛନ୍ତି ନା, ଆକୁଳ ଭାବେ କାନ୍ଦିବାକୁ ଲାଗିଛନ୍ତି, ପୁରା ଏକଦମ ମାନେ ଛୁଆ ଯେମିତି ଧରିପକିଲେ ଭୟରେ ରାହା ଛାଡି ପାରେନି, ମାଆକୁ କଣ, ମୁଁ ଆଜି ଧରା ପଡିଛି, ଧରା ପଡିଲେ ମା ଯଦି ଧରିନିଏ ମୋର କଣ କରିବ, ମୋତେ ପିଟିବ, ଏତେ କଷ୍ଟ ପାଇବି, ସେଠି ସେ କଣ ଏତେ ଜୋରେ କାନ୍ଦିଛନ୍ତି କୃଷ୍ଣ ଯେ ତାଙ୍କ ଆଖିରୁ ଠପ୍ପର ଠପ୍ପର ଲୁହ ଖସି ପଡୁଛି, ମା ତ ସବୁଦିନେ ଆଖି ଲୁହ ବୋହିବାକୁ ଦିଅନ୍ତି, ଯଦି ବି କୃଷ୍ଣ ଆପଣ କେତେବେଳେ ଲୁହ ବୋହେ ମା ତ ସାଙ୍ଗେ ସାଙ୍ଗେ ତଳେ ପଡିବା ଆଗରୁ ପୋଷି ନିଅନ୍ତି ପଣତ କାନିରେ, ଆଜି ପଣତ କାନିରେ ପୋଷିବା କଣ, ସେଇ ମା ଆଜି ଲାଠି ଧରିକି ଆସିଛି ପଣତ କାନିରେ ଆଜି ପୋଷୁନି, ଠପ୍ପର ପୁଚି ଏକ କୃଷ୍ଣ ଆଖିରୁ ଲୁହ ଏକଦମ ମାଟିରେ ପଡିଯାଉଛି, ଏତେ ଜୋରେ କାନ୍ଦୁଛନ୍ତି, ଆଉ ଏତେ ଜୋରେ ଚିତ୍କାର କରିଦିନି ରାହା ଛାଡି ପାରୁନାହାନ୍ତି, ଗୋଟେ ଗୋଟେ ଛୁଆ ଯେମିତି କାନ୍ଦୁଛନ୍ତି ରାହା ଛାଡି ପାରନ୍ତିନି, ସେମିତି ରାହା ଛାଡି ପାରୁନାହାନ୍ତି, କାହିଁକି ନା ପୁରା ଯେତେବେଳେ ଭୟଭୀତ ହେଇଥାନ୍ତି, ସେତେବେଳେ ମା ମନ ମୋ ଛୁଆ ରାହା ଛାଡି ପାରୁନି, କଣ ଗୋଟେ ହବ କି ମୋ ଛୁଆର ଗୋଟେ ଦୟା ଆସିବ, କୃଷ୍ଣ ରାହା ଛାଡି ପାରୁନାହାନ୍ତି, ମା ଯଶୋଦା ଦେଖି କଣ ଭାବୁଛନ୍ତି ଭାବିବେ ତାଙ୍କ ମନରେ ଦୟା ଆସିବ, ଯେମିତି କୃଷ୍ଣ ମାନେ କେମିତି ନାଟକ କରୁଛନ୍ତି କୃଷ୍ଣ ସବୁ ଦେଖନ୍ତୁ, ରିଏଲ ଏଟା ଯେ ନୁହେଁ କୃଷ୍ଣ ଭିତରେ ସେଇ ଲୀଳା କରୁଛନ୍ତି ତା ନୁହେଁ କରୁଛନ୍ତି। ଏଠି ଗୋଟେ କଥା କହି ରଖୁଛି, ଏଇ ଯୋଉ ଅଦ୍ଭୁତ କଥା ବାତ୍ସଲ୍ୟ ମମତାର ଗୋଟେ କେତେ ପରାଣୁତ ଲୀଳା ଏଟା ପ୍ରକାଶ କରୁଛନ୍ତି, ମା ଯଶୋଦାଙ୍କର, ମା ଯଶୋଦା ହଉଛନ୍ତି ବାତ୍ସଲ୍ୟର ସର ଭକ୍ତ, ଆଉ ଭଗବାନଙ୍କ ସହିତ ତାଙ୍କର ଡେଲି ବାତ୍ସଲ୍ୟଳା ସଂଘଟିତ ହଉଛି, ହଉଛି ନା ନାହିଁ, କିନ୍ତୁ ମା କୃଷ୍ଣ ବାତ୍ସଲ୍ୟଳାରେ ମା ପୁଅକୁ ଶାସନ କରେ, ଶାସନ କରେନି, ମା ସବୁବେଳେ ପୁଅକୁ ପିଟେ ମାରେ ଶାସନ କରେ ଗାଳି କରେ ସବୁ କିଛି କରେ, ଆଉ ମା ଯୋ କୃଷ୍ଣ ଚାହୁଁଛନ୍ତି ଯେ ବାତ୍ସଲ୍ୟ ରସର ପୂର୍ଣ୍ଣତା ମୁଁ ଯେମିତି ଆସ୍ୱାଦନ କରେ ମା ବି ଆସ୍ୱାଦନ କରେ, କୃଷ୍ଣ ଭିତରେ ସେ ଭାବ ହେଇଛି ପୂର୍ଣ୍ଣତା ଆସ୍ୱାଦନ କରିବେ, ଏହା ଅର୍ଥ ନୁହେଁ ଯେ କଣ ମା ଯଶୋଦାଙ୍କ ଭିତରେ ବାତ୍ସଲ୍ୟ ମମତା ନାହିଁ, କୃଷ୍ଣଙ୍କ ମା ଯଶୋଦାଙ୍କ କଣ ମା ଜ୍ଞାନ ନାହିଁ, ଭଗବତା ଜ୍ଞାନ ରହୁନି ତାଙ୍କ ପାଖରେ, ସେ ଭଗବାନ ସମୟ ସମୟରେ ସେ ଭଗବତା ସ୍ୱରୂପ ପ୍ରକାଶ କରିଦେଉଛନ୍ତି, କହୁନାହାନ୍ତି କୃଷ୍ଣ ବିଶ୍ୱ ବ୍ରହ୍ମାଣ୍ଡ ମା ଯଶୋଦାକୁ ଦେଖିଛନ୍ତି, ଭଗବତା ଦେଖିଛନ୍ତି, ଭଗବତା ଦେଖେଇଲା ପରେ ଏଇଟା ହେଉଛି ଯୋଗମାୟାର ଲୀଳା, କେମିତି ଭଗବାନ କୃଷ୍ଣଙ୍କ ଲୀଳାକୁ ପୁଷ୍ଟି ସାଧନ କରାହଉଛି, ସେଇ ଭଗବାନ ମା ଯଶୋଦା ପାଟି ଭିତରେ ବ୍ରହ୍ମାଣ୍ଡ ବିଶ୍ୱରୂପ ଦେଖେଇ ଦେଉଛନ୍ତି, ଭଗବତା ପ୍ରକାଶ କରିଦେଉଛନ୍ତି, ପୁଣି କେତେବେଳେ ଭକ୍ତିରେ ପୁଣି ତାଙ୍କର ଭଗବତା କୁଆଡ଼େ ଲୀନ ହେଇଯାଉଛି, ପୁଣି ସେ ନିଜକୁ ଛୁଆ ବୋଲି ମନେ କରୁଛନ୍ତି, ସେ ମା ବୋଲି ମନେ କରିକି ସେଇଭଳିଆ ଲୀଳା, ଏଇଟା ଅଭିନୟ କରୁନାହାନ୍ତି, ଅଭିନୟ ଅଭିନୟ ହେଲେ କଣ ଏତେ ନେଚୁରାଲ ହବନି, ଆନନ୍ଦ କାନ୍ଦି ପାରିବେନି, ମୁଁ ଯଦି ଭଗବାନ ଯଦି ବୁଝିନେବେ ମୁଁ ଭଗବାନ ବୋଲି, ତାହେଲେ ଭଗବାନ ଭିତରେ କାନ୍ଦିବା ଏଇସବୁ ସ୍ୱଭାବଟା କେମିତି ଆସିବ, ଆସିପାରିବନି ନା, ସେଥିପାଇଁ ବାସ୍ତବ ଲୀଳା ଏଇଟା ନୁହେଁ, ନାଟକ କରୁଛନ୍ତି କୃଷ୍ଣ ନିତ୍ୟ ବାସ୍ତବ, ମା ଯଶୋଦାଙ୍କ ଭିତରେ ପୂର୍ଣ୍ଣ ବାତ୍ସଲ୍ୟ ରସ ରହିଛି, କିନ୍ତୁ ଏଇଭଳିଆ ଗୋଟେ ଆହୁରି ରସ ଆସ୍ୱାଦନ କରିବା ପାଇଁ
যে আহরি পিটু মারু মা মতো গাড়ি দেউ ভর্তনা করু এই ভাব প্রকাশ হচ্ছে। যেমিতি উদাহরণ দিয়েছেন আচার্য মানে কন সমুদ্রে মা যশোদাঙ্ক ভিতরে কোন বাৎসল্য মমতা কম লা কি কম লা কি কম তো নিলা পুত্র প্রতি পুরো পূর্ণ বাৎসল্যতা লা পূর্ণ বাৎসল্যতা থাকা সত্ত্বে বি আজি বা এই দামোদর লীলায় একদম কোন না এই বাৎসল্য মমতাটা পূর্ণতা প্রকাশ করাই দেলে পূর্ণ প্রকাশ করাইলে কেমিতি কলে না এইপাই কহিলে যে যেমিতি আমি মনে করি বাৎসল্য মা পাখে বোধ এইভাবে পিলা গাড়ি বন্ধ দৌনলে বাৎসল্য মমতা পূর্ণ রূপে নথিলা আজি ভগবান না আজি প্রকাশ পাইলা না কথা হচ্ছে সবুলে মা যশোদাঙ্ক ভিতরে পূর্ণ বাৎসল্য তো লা সে সমুদ্র ভাইয়া তাঙ্কর বাৎসল্য প্রেম অছি কিন্তু সমুদ্রে বি যেমিতি বেড়ে বেড়ে কোণ হয়ে জুয়ার আসে পুরো বেড়ে বেড়ে ভট্টা হুয়ে পূর্ণিমা অমাবাস্যা আজি দেখিয়ে পানি পুরা উঠলি সমুদ্র কূল লঙ্ঘন করিযিব যাব না কূল লঙ্ঘন করিযিব তার যখন সমুদ্রের পানি নথিলা সবুবেলে তো লা আজি তো বর্ষা হয়নি তাহলে পানি এতে আইলা কুয়াড়ু না এর যেমিতি ঠিক কূল লঙ্ঘন করি যায় জুয়ার ভট্টা হুয়ে ঠিক সেমিতি মা যশোদা ভিতরে বাৎসল্য প্রেম সমুদ্র ভয়া সবুলে ভরা ঢেকি লা কিন্তু বেড়ে বেড়ে সে বাৎসল্য প্রেমর রস অধিক আস্বাদন করিয়া পাই কৃষ্ণ কণ করতে না এমিতি গোটে গোটে লীলা করতে যৌ লীলা মাধ্যমে আজি কূল লঙ্ঘন হয়েযিব বাৎসল্য প্রেমর পূর্ণ পরাকাষ্ঠা প্রকাশ পাইব এইটা হচ্ছে কথা নহে লোক কে বাৎসল্য আজি কাই বাৎসল্যীলা মা পাখে কোনো বাৎসল্য লীলা নথিলা কিন্তু জুয়ার ঘটা হুয়ে এই কথা আচার্য মানে কৌছেন যাবি সেটা মা যশোদা কম করছেন না কৃষ্ণঙ্কর এই পূর্ণ যে ভয়র ভাব দেখুছেন এত ভয়ভীত স্বরূপ দেখুছেন এত ভয়ভীত এটা গোটে এটা বি গোটে ভগবতার বিরোধ ভাব যে আমি জাণিছেন ভাগবতরে কম হচ্ছে কোণ মত ভয়াত বাতি বহতি তপতি সূর্য বর্ষতি ইন্দ্র মত ভয়াত মানে মো ভয়ের কম হুয়ে না বর্ষা বর্ষন ইন্দ্র বর্ষা করছেন আউ কম হচ্ছে না সূর্য আলোক উত্তাপ প্রদান করছেন বায়ু প্রবাহিত হচ্ছে ভগবান ইচ্ছা ভগবান ভয়ের সমস্তে কাম করছেন আর মো ভয়ের সমস্ত ভয় হচ্ছে কি কাল জম কালর কাল মহাকাল হচ্ছেন ভগবান ভগবান হচ্ছেন মহাকাল সেইটাই ভগবান যে মহাকাল সংসার সারা সমস্ত ভয়ভীত ভয়ের ভীতবন্দী সেই ভগবান শ্রীকৃষ্ণ আজি কোণ করছেন কার ভয়ের ভয়ভীত হচ্ছে মা যশোদার গোটে সামান্য লাঠি বেশি কিছু অছি মাঙ্ক পাখে কিন্তু গোটে সামান্য লাঠি সে আজ ভয়ভীত হচ্ছে আরে সে ভগবান যে দুনিয়া সারা কেতে কেতে অসুর কে মারি গেলে তাকে গোটে লাঠি কি কোণ ভয় কিছু ভয় অছি তাকে ভক্ত প্রহ্লাদ মহারাজ ভয়ভীত হই না হয়েছেন খড়গকু বড় বড় হস্তিকু পাহাড়কু ঠিকা ভয়ভীত হয়েছেন তাকে ভক্ত ভয়ভীত হোনা সে কাই ভয়ভীত হন এটা ভগবতার লক্ষণ নয় আজি গোটে লীলা পুষ্টি সাধন করছেন সেইপাই ভগবান ভয়ভীত হচ্ছেন এটা যেপাই জগত লোক মনে করেন সি কোন ভগবান হবে যে তার আখি দেখ দেখি ডরতি দৌড়ে এমনি বেড়ে নিজ ছাই কু দেখি সে নিজে ডরতি তাকে যেত যশোদা মা কুহতি ইয়ে ভগবান বলে বহু বেড়ে কুহাই না কেন গর্ভা কালী তো কহিকি যাইছেন ইয়ে মানে স্বয়ং ভগবত নারায়ণকর অংশরে ইয়ে যশোদা মা কুহে ইয়ে কোন ভগবান গোটে বেড়ে বেড়ে নিজের ছাই কু দেখি ডরতি এই কৃষ্ণ নিজের ছাই দেখি ডর আর সে ভগবান বিলই বিলই যদি একাকি কেবল বিলই ঘরের ভিতরে পশিও যদি রড়ে দেখিয়ে বিলইকে দেখি ডরকে মা পরত কানি ছাড়িবেনি পুরা অন্যগুলি তো এত ভয়ভীত হন্তি কৃষ্ণ সেই মা কেবে বিশ্বাস করিবে না ইয়ে ভগবান ইয়ে পুরি ডরিবনি বলে মানে কিরকম অপূর্ব লীলা তেমন মা যশোদা কম করতে না কৃষ্ণ মা যশোদাঙ্ক লাঠি তো ভয়ভীত হচ্ছেন কাল যা ভয়ের ভয়ভীত সে আজি গোটে লাঠির ভয়ের ভয়ভীত কি ক্রন্দন করছেন এত ভাবে কান্দুছেন কোণ করিবে যেপাই কান্দুছেন যেতবে মা যশোদা চিন্তা করতে আর সবু মানে আজি আশ্চর্য লীলা কোণ না সবু গোপবাসী মানে ব্রজবাসী গোপী মানে সবু দেখছেন এইভাবে অদ্ভুত লীলা আর সবু সখা মানে আসি রুন্ড হয়ে এইভাবে কৃষ্ণ আজ এইভাবে দণ্ড দিয়া যাচ্ছে কাহি সেটা সে কম করছেন কৃষ্ণ মা যশোদা ধরে 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 নিয়ে আসছেন চাল তুই যে বদমাস করছু আজি তো এমনি দণ্ড দেবি ভর্ষণা করে করে আসুনি গাড়ি দিয়ে দিয়ে আনুছেন তো আজি তোতে বাঁধিকি রখিবি সারা দিন যে কোন ভর্ষণা করছেন যে হে গৃহলুণ্ঠক হে মর্কট প্রিয় চারি পাঁচ ভুলি গলি সে কথা গুলা যাই হোক যে মর্কট হে মর্কট প্রেমাঙ্কট প্রিয়
କାହିଁକିନା ମାଙ୍କଡ ମାନଙ୍କୁ ସବୁ ଲେହୁଡ଼ି ଖୁଆଇବ, ଘର ଘର ଲୁଣ୍ଠନ କରୁ ଭାଙ୍ଗୁଛି ସବୁବେଳେ, ଏଇ ଦଧି ହାଣ୍ଡି ଭାଙ୍ଗିଛି, ଘର ସବୁବେଳେ ଲୁଣ୍ଠନ କରୁଛି ମାଙ୍କୁ। ଆଉ କଣ ବେଳେବେଳେ ଏମିତି ହୁଏ ଯେ ମାଙ୍କଡ ପ୍ରିୟ ମାଙ୍କଡ ପ୍ରିୟ କୁହନ୍ତି ବୋଲି ମା ଯଶୋଦା ଗାଳି ଦିଅନ୍ତି, ଯିଏକି ମା ଯଶୋଦା ବି ବେଳେବେଳେ ଭାବୁଛନ୍ତି ଶୁଣି, ଆରେ ମୁଁ କୃଷ୍ଣଙ୍କୁ ତ ମର୍କଟ ପ୍ରିୟ କୁହେ, ସେ ଆଗରୁ କେତେ ଥର ଧମକ ଦେଇଛି କୃଷ୍ଣ, ତମେ ମତେ କହୁଛ ମାଙ୍କଡ ପ୍ରିୟ, ମୁଁ ଯଦି ମାଙ୍କଡ ପଶୁମାନଙ୍କର ପ୍ରିୟ ସବୁ ମୁଁ ତମ ଘରେ କାହିଁ ରହିବି, ମୁଁ ଯଦି ମାଙ୍କଡ ମାଙ୍କଡ ସାଙ୍ଗରେ ରହୁଛି ମାଙ୍କଡ ସାଙ୍ଗରେ ଖେଳୁଛି ମାଙ୍କଡ ହିଁ ମୋର ସବୁ ବଡ଼ ସବୁ ବଳେ, ତମ ଘରେ କାହିଁ ରହିବି, ତମେ ମତେ କାହିଁ ରଖୁଛ, ମତେ ଛାଡ଼ ନ ପଳେଇବି, କେତେ ଥର ଧମକ ଦିଏନି, ଆଉ ବେଳେ ବେଳେ ଧମକ ଦିଅନ୍ତି, ତମେ ମତେ ତ ପାଇକି ଆଣିନ, ତମେ ମତେ ତ କୋଉଠୁ କୋଉ ଉଣ୍ଡେଇକି ଆଣିଛ ବୋଲି ସମସ୍ତେ କୁହନ୍ତି ନା, ଯେ କୃଷ୍ଣ ତ ପୁଅ ନୁହେଁ ଯଶୋଦାକୁ, ଯଶୋଦା ତୁମ ପୁଅ ନୁହେଁ, ବେଳେବେଳେ ରାଗିକି କୁହନ୍ତି ତୁ ପୁଅ ହେଲେ ଆଗେ, ମୁଁ ତ ପୁଅ ନୁହେଁ, ମୁଁ ଯୁଆଡ଼ୁ ଆସିଥିଲି ସିଆଡ଼େ ପଳେଇନି, ମୁଁ ସେ ଯମୁନା ଆଡୁ ପାର ହେଇକି ଯାଇଥିଲି ତ ସେଇ ଯମୁନାରେ ପାର ହେଇକି ପଳେଇ, ମୋତେ ଛାଡ଼ ଦଉନ, ମୋତେ କାହିଁ ଅଟକଉଛ, ମା ବି ବେଳେବେଳେ ଭାବନ୍ତି ଆରେ ଇଏ ତ ପଳେଇବାକୁ ହେଉଛି ବେଳେବେଳେ, ଯେ ସେଠୁ ମା ବି ଦେଉଛନ୍ତି ମର୍କଟ ପ୍ରିୟ ମାଙ୍କଡ ମାନଙ୍କ ପ୍ରିୟ, କାହିଁକି ମାଙ୍କଡ ମାନଙ୍କର ପ୍ରିୟ କୃଷ୍ଣ, କାହିଁକି ମାଙ୍କଡ ମାନଙ୍କର ପ୍ରିୟ ନାଇଁ, ମାଙ୍କଡ ମାନଙ୍କର ପ୍ରିୟ ଏଇଥିପାଇଁ ତ ତ୍ରେତୟା ଯୁଗରୁ ତାଙ୍କର ପ୍ରିୟ ହେଇକି ରହିଛି, ତ୍ରେତୟା ଯୁଗରୁ କଣ ତ୍ରେତୟା ଯୁଗରୁ ପ୍ରିୟ ହେଇକି ରହିଛନ୍ତି ନା, ମାଙ୍କଡ ମାନଙ୍କର ସହାୟତା ନେଇଛନ୍ତି କୃଷ୍ଣ, ସେତୁବନ୍ଧ ବାନ୍ଧିବା ପାଇଁ ମାଙ୍କଡ ମାନଙ୍କର ସହାୟତା ନେଇଛନ୍ତି। ଏ ମାଙ୍କଡ ମାନଙ୍କର ସହାୟତା ଭଗବାନ ନେଲେ କଣ ପାଇଁ ନା, ୟା ପୂର୍ବରୁ ୟା ପାଇଁ ଗୋଟେ ବହୁତ ବଡ ରହସ୍ୟ ରହିଛି, ସେ ଭଗବାନ ଥରେ ନାରଦ ମୁନି ଆଉ ଆସିଛନ୍ତି ତାଙ୍କର ଘଣଜା ପର୍ବତ ମୁନି, ଯେତେବେଳେ ଥରେ ଆସୁଛନ୍ତି ଅମ୍ବରୀଶ ମହାରାଜଙ୍କ ଗୃହକୁ ବୋଲେ, ସେଠି ଆସିଛନ୍ତି ତାଙ୍କ କନ୍ୟାକୁ ଯେତେବେଳେ ଦେଖିଛନ୍ତି, କନ୍ୟାକୁ ଦେଖିକି ନାରଦ ମୁନିଙ୍କ ମନରେ ବିବାହ କରିବାର ଇଚ୍ଛା ହେଇଛି ତାଙ୍କ କନ୍ୟାକୁ, ଆଉ ପର୍ବତ ମୁନିଙ୍କର ପତିକୁ ବି ବିବାହ କରିବାକୁ ଇଚ୍ଛା ହେଇଛି, ଦି ଜଣ ସେମାନଙ୍କର ଦି ଜଣ ବ୍ରହ୍ମଚାରୀ ବିବାହ କରିବା, କିନ୍ତୁ ଇଏ କଣ କଲେ, କାହାକୁ ଦେବେ କାହାକୁ ଦେବେନି, ବଡ ସଙ୍କଟ ସମସ୍ୟାରେ ପଡ଼ିଗଲେ, ଆକୁ କହିଛନ୍ତି ସିଏ ବିବାହ ଦେବେ, ତାଙ୍କୁ କହିଛନ୍ତି ସିଏ ବିବାହ ଦେବେ, ସେଠୁ ସିଏ କଣ କଲେ କହିଲେ ମୁଁ ସ୍ୱୟଂବର କରିବି, ଯିଏ ଯିଏ ମୋ କନ୍ୟା ଯାହାକୁ ପସନ୍ଦ କରିବ ତାକୁ ବିବାହ, ମୋର ଏଥିରେ କିଛି ଆପତ୍ତି ନାହିଁ, କହିଲେ ଠିକ ଅଛି। ନାରଦ ମୁନି ଯାଇକି ଭଗବାନ ବିଷ୍ଣୁ ପାଖରେ ପ୍ରଗତି କଲେ, ପ୍ରଭୁ ଆପଣ ମୋତେ ଗୋଟେ କାମ କରନ୍ତୁ, ଯେ କଣ ନା, ସେ ପର୍ବତ ମୁନିକୁ କଣ କରନ୍ତୁ ଭାଲୁ ମୁହଁ କରିଦିଅନ୍ତୁ, ଯେମିତି ତାକୁ ଦେଖିନେ ଆଉ ସେ ଝିଅ ରାଜି ହବନି, ମୁଁ ବିବାହ କରିକି ପଳେଇ ଆସିବି, ଆଉ କ'ଣ ସେ ଯେତେବେଳେ ଝିଅ ତାକୁ ଦେଖିବ ତାକୁ ଯେମିତି ଭାଲୁ ଭଳିଆ ଦେଖାଯାଏ, ଝିଅ ମୁଁ ଭାଲୁ ଭଳିଆ ଦେଖାଯିବ, ସେ ତାର ତ ମୁଁ ବାହା କରିବି ବୋଲେ ଠିକ ଅଛି, ପ୍ରପତି କରୁଛି ଭାଙ୍କ ପର୍ବତ ବୋଲି ଯାଇ ପ୍ରପତି କଲେ, ଯେ କ'ଣ ପ୍ରଭୁ ମୁଁ ଏମିତି ବିବାହ ପାଇଁ ଚାହୁଁଛି, ଆଉ ନାରଦ ମୁନି ଯାଇକି ସେଠି କ'ଣ ମୁଣ୍ଡ ଭଳି ଚିନ୍ତା, ମୁଁ ତାକୁ ବାହା କରିବି, ସେ ତ ନାରଦ ମୁନି ପସନ୍ଦ କରୁଥିଲେ, ଆପଣ କହୁଛନ୍ତି ନାରଦକୁ ମାଙ୍କଡ କରିଦିଅନ୍ତୁ, ସେ ଝିଅ ଦେଖିବ ମାଙ୍କଡ ଭଳିଆ ଦେଖାଯିବ, କହିଲେ ଠିକ ଅଛି ସେୟା କରିଦେବି, ଆଉ ସେ ସତସତ ସ୍ୱୟଂବରକୁ ଗଲା, ଝିଅ ଦେଖିବ ଯେତେବେଳେ ପର୍ବତ ମୁନିକୁ ଦେଖିଲା ବେଳକୁ ଭାଲୁ ଭଳିଆ ଦେଖାଯାଉଛି, ଆଉ ନାରଦ ମୁନି ଦେଖିଲା ବେଳକୁ ମାଙ୍କଡ ଭଳିଆ ଦେଖାଯାଉଛି, ଆଉ ସିଏ ଦୁଇ ଜଣ ଦ୍ୱାରା ପସନ୍ଦ କଲାନି, ଆଉ ସେ କଣ ପସନ୍ଦ କଲାନି ବାହା ହେଇପାରିଲେନି, ଭଗବାନ ବିଷ୍ଣୁ କଣ କଲେ ନା, ସ୍ୱୟଂବରେ ଭଗବାନ ନିଜେ ଉପସ୍ଥିତ ହେଲେ, ଆଉ କଣ ସେ କନ୍ୟାକୁ ନିଜେ ଗ୍ରହଣ କରିକି ନେଇକି ପଳେଇ ଆସିଲେ, ଇଏ ତ ନାରଦମୁନି ଆସି ଭଗବାନ ପାଖରେ ପହଞ୍ଚିଲେ, କାରଣ ସବୁ ଦେଖିଲେ ଏଇଟା ନାରଦମୁନି ଏମିତି ଏମିତି ହେଉଛି, ସବୁ ଘଟଣା ଜଣାଗଲା ଯେ ନାରଦମୁନି ଏମିତି ମାଙ୍କଡ ଭଳିଆ ହେଉଛି, ନାରଦମୁନି ସେଠି ଭଗବାନ ବିଷ୍ଣୁକୁ ଅଭିଶାପ କଲେ, ତମେ କଣ କଲ, ଆମେ ବିବାହ କରିବା କେତେ ଇଚ୍ଛା ଲାଳସା ଥିଲା ବିବାହ କରିବା ପାଇଁ, ତମେ ଆମକୁ ବିବାହ କରିବାକୁ ଦେଲନି, ଦେଖି ମାଙ୍କଡ କରିଦେଲ, ସେ ମାଙ୍କଡ ମୁଁ ମୋତେ କରିଦେଲା ପ୍ରଭୁ, ଯାଅ ମୁଁ ଅଭିଶାପ ଦଉଛି ଆପଣଙ୍କୁ, ଆପଣ ଯେମିତି ମୁଁ ଯେମିତି ସ୍ତ୍ରୀ ପାଇଁ ଯୋଉ ଦୁଃଖରେ ଲାଳାୟିତ ହେଇକି ଆଜି ଯୋଉ ଦୁଃଖ ପ୍ରକାଶ କରୁଛି, ଯୋଉ ମୋ ଅନ୍ତରର ଯୋଉ ଦୁଃଖ ରହିଛି, ଆପଣ ବି ଦିନେ ଏଇ ସ୍ତ୍ରୀ ପାଇଁ ମୁଁ ଯେମିତି ଆଜି ମୋ ହୃଦୟରେ ମାନେ କଣ ଚାରିଆଡ଼େ ବୁଲୁଛି ତାକୁ ନ ପାଇପାରିକି ବହୁତ ଦୁଃଖରେ, ଆପଣ ଯେମିତି ସ୍ତ୍ରୀକୁ ଦିନେ ହରେଇବେ, ସ୍ତ୍ରୀ ହରେଇକି କଣ କଲେ ବଡ ବଡ ବୋଲି, ଆପଣ ବି କେବେ ସ୍ତ୍ରୀ ବିରହ ଦୁଃଖ ଭୋଗିବେ, ସ୍ତ୍ରୀର ଦଶା ବିରହର ଦଶଟା ଆପଣଙ୍କୁ ଦିନେ ଲାଗିବ, ଆଉ ଆପଣ ଯେମିତି ଆଜି ମୋତେ ମାଙ୍କଡ ବନେଇଲେ ସେଇଦିନ ଆପଣ ମାଙ୍କଡ ମାନଙ୍କର ସହାୟତାରେ ସ୍ତ୍ରୀକୁ ପାଇବେ, ନହେଲେ ପାଇବେ, ପୁରାଣର କଥା ଏଟା, ଯେ ସେଇଥିପାଇଁ ଭଗବାନ ରାମଚନ୍ଦ୍ରଙ୍କ ଲୀଳାରେ ମାଙ୍କଡ ମାନେ ସହାୟତା କଲେ, ଭଗବାନ କହିଲେ ମାଙ୍କଡ ମାନେ ନା ଅଭିଶାପ ସେଟା ଭୋଗିବା ପାଇଁ ପଡ଼ିଲା, ଭୋଗିବା ପାଇଁ ପଡ଼ିଲା, ଭଗବାନ ମନରେ ସଂକଳ୍ପ କରିଥିଲେ ମାଙ୍କଡ ମାନଙ୍କ ସହାୟତାରେ ତ ସ୍ତ୍ରୀକୁ ପ୍ରାପ୍ତ ହେଲି, ତେଣୁକରି ମାଙ୍କଡ ମାନଙ୍କ ପାଇଁ ମୋର କଣ ରହିଛି ସେବା, ତାଙ୍କର ତ ଭଗବାନ ତ କାହାର ଋଣ ରଖନ୍ତିନି, ସମସ୍ତଙ୍କ ଋଣ ପରିଶୋଧ କରିବା ପାଇଁ ପଡ଼େ ଭଗବାନଙ୍କୁ, ସେଥିପାଇଁ ଭଗବାନ ମାଙ୍କଡ ମାନଙ୍କର ଋଣ ପରିଶୋଧ କରିବା ପାଇଁ କଣ କଲେ, ଦ୍ୱାପର ଯୁଗରେ ମାଙ୍କଡ ସାଙ୍ଗରେ ଖେଳିଲେ, ମାଙ୍କଡଙ୍କୁ ନିଜ ହାତରେ ଲୁହଣି ଖୁଆଇଲେ, ତାଙ୍କ ଭଗବାନ ସମସ୍ତଙ୍କ ଋଣ ପରିଶୋଧ କରିବେ ଏଟା ହଉଛି ଭଗବାନଙ୍କର ସ୍ୱଭାବ। ଦ୍ରୌପଦୀ ଟିକେ ବସ୍ତ୍ର ଦେଇକି କୋଟି ବସ୍ତ୍ର ପ୍ରାପ୍ତ ହେଇଛି ପ୍ରତ୍ୟେକ ଭକ୍ତ। ଆମେ ଯାହା ଯାହାକି କହୁଛେ କାର୍ତ୍ତିକ ବ୍ରତ ମହାତ୍ମରେ ଯାହା କରୁଛନ୍ତି ଭକ୍ତମାନେ ଭଗବାନଙ୍କୁ ପ୍ରୀତି ସାଧାରଣାର୍ଥେ ଯାହା ବି କରନ୍ତି, ଅନ୍ୟ ଦିନେ ଦେଲେ ଗୋଟେ ଦୀପ ଦେଲେ ଯେତିକି ଫଳ ପାଇବେ, କାର୍ତ୍ତିକ ବ୍ରତ କଲେ ମାନେ ଅନନ୍ତ ଗୁଣ ଫଳ ପାଇବେ। ଏଇ କାର୍ତ୍ତିକ ମାସରେ ଯେଉଁମାନେ ଦୀପ ଦାନ କରୁ ପ୍ରତ୍ୟେକଟି ଫଳ ଭଗବାନ ଏଇଥିପାଇଁ ବିଶେଷ ବିଶେଷ ସ୍ଥିତି କରିକି ରଖିଛନ୍ତି। ସେଠି ଅତ୍ୟନ୍ତ ଅଦ୍ଭୁତ ଲୀଳା ଭଗବାନଙ୍କ ସେବା, ଭଗବାନ ପାଇଁ ଯିଏ ଟିକେ ବି କରେ ଭଗବାନ ତା ପାଇଁ ମହାନ କିଛି କରନ୍ତି। ଯାଇ ହଉ, ଏଇଟା ତ ବହୁତ ବହୁତ କାହାଣୀ ଆମେ ଶୁଣିଛନ୍ତି। ସେଥିପାଇଁ ମାଙ୍କର ପ୍ରିୟ ଗୃହ ଲୁଣ୍ଠ ବସେ, ଘର ସବୁବେଳେ ଭାଙ୍ଗୁଛି, କୋଉଟା କି ଠିକ ରଖୁନି, ଆଉ କ'ଣ ସବୁବେଳେ ନିନ୍ଦା ଶୁଣୁଛି, ଇଆ ତା ମୁହଁରେ ହେ ଚୋର ବୋଲି ଗାଳି ହଉଛି, ହେ ଚୋର ଆଉ ଚୋର ବୋଲି କହିକି ଗାଳି ହଉଛନ୍ତି କୃଷ୍ଣ। କାହିଁକିନା ସବୁବେଳେ ଇଏ ଆଗରେ ତା ଆଗରେ ତା ଆଗରେ ତା ଆଗରେ ବସିକି ଚୋରି କରୁଛି, ତା ଘରେ ବାଦୁନ ଲୋକମାନଙ୍କଠୁ ବାରମ୍ବାର କଥା ଶୁଣିବା ପାଇଁ ପଡୁଛି। ଜଣେ ହୁଅନ୍ତା ସମସ୍ତେ ଆସି କମ୍ପ୍ଲେନ୍ କରୁଛନ୍ତି ଏତେ ଚୋର ଚୋରି କରୁଛନ୍ତି ବୋଲି। ଆଉ କୃଷ୍ଣ କ'ଣ କରନ୍ତି ବେଳେବେଳେ ଚୋରି କରନ୍ତି, ଦିନେ କ'ଣ କରୁଛନ୍ତି ଜଣେ ଗୋପୀଙ୍କ ଘରେ ଯାଇଛନ୍ତି ଚୋରି କରିବା ପାଇଁ, ଚୋରି କରିବା ପାଇଁ ଯାଇଛନ୍ତି। ସେ ଚୋରି କରିକି ଆଉ ସବୁ ସଖା ମାନେ ଅଛନ୍ତି କ'ଣ ବ୍ରଜରେ ଏମିତି ନୁହେଁ, ଘରେ ଚାବି ତାଲା ତ ବି ପଡ଼େନି, ଘର ଦୋଷ ଖାଲି ବନ୍ଦ କରାହବ। ଆମର ବର୍ତ୍ତମାନ ଭଳିଆ ନୁହେଁ ଯେ ଘର ଚାବି ବାନ୍ଧିଲେ ବି ଚାବି ହାଙ୍କି ପଳୁଛି ନା, ବ୍ରଜରେ ସେମିତି ସ୍ୱଭାବ ନାହିଁ, ଘର ଖୋଲା। ଏବେ ବି ଯାଆନ୍ତୁ ବ୍ରଜ ଯେଉଁମାନେ ପରିକ୍ରମା ଦୌରା କ୍ରସ କରୁଛନ୍ତି, ଆମେ ପରିକ୍ରମା କଲୁ, ଆପଣମାନେ ବ୍ରଜବାସୀ ଘରକୁ ଗଲେ ଆମ ପରିକ୍ରମା ତ ବହୁତ ଭକ୍ତ ସବୁ ଜାଗାରେ ରହିବାର ବ୍ୟବସ୍ଥା ନାହିଁ, ବ୍ରଜବାସୀ ଯୋଉ ଗାଁରେ ରହିବୁ ଯୋଉ ଗାଁ ପାଖରେ ସେ ଗାଁର ଘର ଘରେ ବ୍ରଜବାସୀଙ୍କ ଘରେ ଯାଇକି ଶୋଇବୁ। ସେ ତାଙ୍କୁ ସେମାନେ ମାନେ ବାହାରୁ ଭକ୍ତମାନେ ଆସୁଛନ୍ତି ସେମାନେ ବ୍ରଜବାସୀ କେତେ ଉନ୍ନତ, ତାଙ୍କୁ ପ୍ରଣାମ କରିବା ଉଚିତ ସବୁବେଳେ। ମାନେ ସାଧାରଣ ବ୍ୟକ୍ତି କି ବ୍ରଜରେ ଜନ୍ମ ଗ୍ରହଣ କରେନି କି ଧାମରେ ଜନ୍ମ ଗ୍ରହଣ କରେନି, ଆଉ ଭକ୍ତମାନେ ଯିଏ ବି ଯାଆନ୍ତି ପରିକ୍ରମା କରିଦେବେ ସେମାନଙ୍କୁ କ'ଣ କରନ୍ତି ବହୁତ ଆପ୍ୟାୟିତ କରନ୍ତି, ଯେ କ'ଣ କ'ଣ ତାଙ୍କ ଘରେ ରହିବେ ପୁରା ସୁନ୍ଦର ବ୍ୟବସ୍ଥା କରିଦେବେ, ଘରେ ରଖିବାକୁ ଦେବେ ଆଉ ଖାଇବାକୁ ଦେବେ, କୌଣସି ଖାଇବାର ଅଭାବ ରଜରେ ନାହିଁ, ଯାହାକି ରାଧେ ଶ୍ୟାମ ରାଧେ ଶ୍ୟାମ କହିଲେ ସେ ସାଙ୍ଗେ ସାଙ୍ଗେ ଖାଇବାକୁ ଦେବେ। କେତେ ଫର ଆପଣ ମୁଁ ତ କେତେ ଥର ଇଚ୍ଛା କରିକି ନା ରୁଟି ଆଉ ପନିର ସବ୍ଜି କେତେ ଥର ଏତେ ଭଲ ଲାଗେ, ତ ମୋଟା ମୋଟା କନ୍ଦୁଲ ରୁଟି ଭଳିଆ ତ ମୋଟା ମୋଟା ଘିଅ ଦେଇକି ତା ମାରୁଛି, ଏତେ ସୁନ୍ଦର ଟେଷ୍ଟିଫୁଲ ରୁଟି ବେଲର ବି ନେଇ ରୁଟି ଏଇ ହାତରେ ହାତରେ କେବଳ ବେଲନା ବାଡି ଆଉ ଇଏ ନାହିଁ, ହାତରେ କେବଳ ପିଟି 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 କରିକି ସାଙ୍ଗେ 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 ବନେଇକି ଦେବେ, ଆଉ ଏତେ ସୁନ୍ଦର ବ୍ରତର ତାକୁ ସେଥିପାଇଁ ମାଧୁକୁରୀ କରି କୁହ ମାଧୁକୁରୀ କୁହ କେତେ ପ୍ରକାର ଭେରାଇଟି ତାଙ୍କର ବହୁତ ବ୍ରଜବାସୀ ମାନଙ୍କ ସେଥିପାଇଁ ସେମାନେ ବ୍ରଜ କଥା ବ୍ରଜବାସୀ ମାନେ ବହୁତ ଉନ୍ନତ କୋଉ କଥା ଚୋର ବୋଲି କହୁଛନ୍ତି ତାଙ୍କ ଘରେ ଶିକଳ ପଡ଼ିନି। ଆଉ କୃଷ୍ଣ ଚୋରି କରୁଛନ୍ତି ଯେତେବେଳେ କ'ଣ କେମିତି ଚୋରି କରୁଛନ୍ତି ନା, ଦିନେ ସେ ବ୍ରଜ ଗୋପୀ ଘରକୁ ଯାଇଛନ୍ତି ସେମାନେ ଚାଲିଯାଇନି ଯାଇକି ଲୋହଣୀ ଖାଉଛନ୍ତି, ଆଉ ଯେତେବେଳେ ସେ ଆସି ଯାଇଛନ୍ତି ସବୁ ସଖା ମାନେ ଏଣେଛେଣେ 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 କ'ଣ କ'ଣ ଯୋଉଠି ଦୂରାଇ ପଡ଼ିଯାଇଛନ୍ତି କୃଷ୍ଣ ଲାଷ୍ଟରେ ଧରା ପଡ଼ିଯାଇଛନ୍ତି। କୃଷ୍ଣ ଯେତେବେଳେ ଧରା ପଡ଼ିଯାଇଛନ୍ତି ସେତେବେଳେ କ'ଣ ହେଇଛି ନା, ଯେତେ ତ ଆସି ମା ଯଶୋଦା ପାଖରେ ନାଲିସ କଲେ, ମା ଯଶୋଦା ତ ଜମା ବିଶ୍ୱାସ କଲେ ତ ମୋତେ ମୋ ପୁଅ ତମ ଘରେ ଅଛି ତମେ କମେ ତମ ଘରେ, ମୋ ଘରେ କ'ଣ ମାଖନ ଅଭାବ ଅଛି ତମ ପୁଅ ମୋ ପୁଅ ଯାଇକି ତମ ଘରେ ଚୋରି କରି ଖାଇବ କେବେ ବି ନୁହେଁ, ଯୋଉଦିନ ମୋ ପୁଅକୁ ହାତରେ ଧରିକି ଆଣିକି ଦେଖେଇବ ସେଦିନ ଯାଇ ବିଶ୍ୱାସ କରିବି ମୋ ପୁଅ ଚୋରି କରେଇବ। ଇଏ ତ ସେଦିନ ସେ ଗୋପୀ କ'ଣ କରୁଛି ଠିକ ଅଛି ଆଜି ଧରିକି ଦେଖେଇବି, ସେ କହୁନି ନା ଧନେଇକି ଧରିଛି କୃଷ୍ଣ ହାତରେ ଧରି ଧରି ଧରଧର ନେଉଛି, ଏ ଧରି ଧରି ଧରଧର ନେଉଛି। ଗଲାବେଳେ ସବୁ ଗୋପ ସଖା ମାନେ ଯେଉଁମାନେ ଥିଲେ ତା ପଛେ ପଛେ ଚାଲିଛନ୍ତି, ସବୁ କଡ଼େ 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 ଚାଲିଛନ୍ତି, ଆଜି କ'ଣ ହବ ଇଏ ତ ଧରିକି ହାତରେ ନେଉଛି। ଆଉ ଏମିତିକି ମହାରାଜ କହନ୍ତି କ'ଣ ଯେ କି କି ପାଠକି ବେଳେ ବେଳେ ଦେଖାଯାଏ ଲୀଳା କ୍ଷେତ୍ରରେ, କେତେ ଲୀଳା ତ କୃଷ୍ଣ କରୁଥିଲି, କି କି ଜଣ ଜଣେ କହନ୍ତି ଯେ ତା ପୁଅ ବି ସାଙ୍ଗରେ ଚାଲୁଛି ସଖା ତାଙ୍କ ସଖା ସଖା ଭିତରେ ସିଏ ଜଣେ ଗୋପବାଳ ଭିତରେ ସିଏ କ'ଣ ତା ଯଶୋଦା ନିଜ ହାତରୁ ତା ମା ହାତରୁ ଖସେଇକି ପୁଅ ହାତ ଧରେଇ ଦେଇଛନ୍ତି, ଆଉ କେତେ କିଏ କିଏ କହନ୍ତି ନା ସେଇ ହାତରେ ଯାଇଛନ୍ତି, ଆଉ ଯେତେବେଳେ ଯାଇଛନ୍ତି ଯଶୋଦା ମାଙ୍କ ଘରେ ପହଞ୍ଚନ୍ତି ମା ଯଶୋଦା ରାଣୀ ଯଶୋଦା ରାଣୀ ବୋଲି ଡାକୁଛନ୍ତି ଆସ ଦେଖ କାନା କ'ଣ କରୁଛି ବୋଲି, ସେତେବେଳେ ସେ କ'ଣ କରୁଛନ୍ତି ନା ମା ଯଶୋଦା ଦେଖ ମୋ ତୋ ପୁଅ ଆସି ମୋ ପୁଅ ତ ହାତରେ ଧରିକି ଆଣି ଦେଖିଲେ ଦେଖ ତୋ ପୁଅ ଆମ ଘରେ ଚୋରି କରୁଥିଲା ମୁଁ ଧରିକି ଆଣିଛି, କିନ୍ତୁ ଘର ଭିତରେ ପଶିକି ଦେଖିଲାବେଳକୁ ମା ଯଶୋଦା ଆସି ଦେଖିଲା ବେଳକୁ ମୋ ପୁଅ ତ ମୋ ଘରେ ଅଛି ମାଖନ ଖାଉଛି, ଇଏ ଦେଖିଲା ବେଳକୁ କୃଷ୍ଣ ତାଙ୍କ ଘରେ ଅଛନ୍ତି ଲୋନି ତାଙ୍କ ଘରେ ଖାଉଛି ଏଠି ନାହିଁ, ଆଉ ହାତରେ ଯଦି ଆଣିଥିଲି ଦେଖିଲା ବେଳକୁ କିଏ ନା ହାତରେ କେହି ନାହିଁ, ତା ପୁଅ ତା ନିଜ ପୁଅ ହାତକୁ ସେ ଧରିଛି, ନିଜର ପୁଅ ହାତକୁ ଧରିକି ସେ କ'ଣ କହୁଛି ନା ମୁଁ କୃଷ୍ଣଙ୍କୁ ନେଇକି ଯାଇଛି, ଯଶୋଦା କହୁଛନ୍ତି ଏମିତି ତମ ପୁଅ ନିଜେ ଚୋରି କର ତମେ ଭ୍ରମରେ କୁହନ୍ତି ନା କୃଷ୍ଣ ଚୋରି କରୁଛନ୍ତି ବୋଲି, ତମେ ନ ବୁଝିବାର ଆକ୍ଚୁଆଲି ବ୍ରଜବାସୀଙ୍କ ସମୟ ସେୟା, ନିଜ ପୁତ୍ର ଭିତରେ ବି ସବୁବେଳେ କୃଷ୍ଣଙ୍କୁ ସ୍ମରଣ, ନିଜ ପୁଅର ସେବା କଲେ ବି କୃଷ୍ଣ ଚିନ୍ତାରେ ସବୁବେଳେ ରହନ୍ତି ଗୋପୀମାନେ, ସବୁ ଗୋପୀମାନେ. ଆଉ ସେଠୁ କଣ କଲେ କଣ ଅଦ୍ଭୁତ, କୃଷ୍ଣଙ୍କୁ ଧରିକି ମୋ ପୁଅ ହେଇଗଲା କଣ, ମୋ ପୁଅକୁ ହାତ ଧରିକି ଦେଖିଲେ, ଏହାପରେ କଣ କଲେ ନିଜ ପୁଅ ତ କାନ୍ଧରେ ବସେଇଲେ ନେଇକି ଗଲେ, ଯେତେବେଳେ କାନ୍ଧରେ ବସେଇକି ନେଇକି ଯାଉଛନ୍ତି, ଯାଇକି ଯାଇ ଯାଇ କଣ ହେଇଛନ୍ତି, କୃଷ୍ଣ କହିଲେ ସେ ଗୋପୀଙ୍କ ମୁଣ୍ଡରେ ବସିକି ବାଜା ବଜୁଛନ୍ତି, ବାଜା ବଜୁଛନ୍ତି, ବାଜା ବଜୁଛନ୍ତି, ଗୀତ ଗାଇକି ବାଜା ବଜୁଛନ୍ତି. ଇଏ ଦେଖୁନି, ଆରେ କିଏ ବାଧା ବଜା, ମୋ ପୁଅ ତ ହେଇଥିଲି ଅନିଲା ବେଳକୁ କୃଷ୍ଣ, ଏଠୁ ତାକୁ ଆଣିକି ତଳେ ଚିରା କରିନି, ହେ ବଦମା ବାଧା ବଜୁ, ତତେ ତୁ ମୋ ପୁଅକୁ ବତେଇ ତୁ ପୁଣି କୁଆଡ଼େ ଆଇଲୁ, କହିଲେ ଜାଣିଲୁ ନା ଆଉ ଥରେ ଯଦି ମୋ ବାପାକୁ ନେଇକି ଯିବୁ ନା, ଆଜି ତ ତମ ପୁଅ ହେଇଗଲି, ଆଉ ଦିନେ ଯଦି ନେଇକି ଯିବୁ ତମ ସ୍ୱାମୀ ହେଇଯିବି, ଆଉ ଖବରଦାର ମୋତେ ମୋ ବାପାକୁ କେତେବେଳେ ନେଇକି ଯିବୁନି ଧରା ପକେଇଲା. ଏଇଭଳିଆ ଭଗବାନଙ୍କର ଅଦ୍ଭୁତ ଲୀଳା, କେତେବେଳେ ସେ କଣ କରନ୍ତି, ସେ ହେଉଛି ଜଗତର ପତି, ସେ ସବୁକିଛି ହେଇପାରନ୍ତି. ସେଥିପାଇଁ ଏମିତି ହେଲେ ସମସ୍ତେ ଯାଇକି ନାଲିସ କରନ୍ତି, କିନ୍ତୁ ମା କେହି ମାରିବ, ମା ଯାହା ହେଲେ ତାକୁ ମାରିବନି, ସବୁ ନାଲିସ କଲେ ବି ଧର ଧରିକି ନେଇଗଲେ ବି ମା ତାକୁ ଧରିବନି, ମା ଆଦେଶ ତାକୁ କୁହନ୍ତି. ଚୈତନ୍ୟ ମହାପ୍ରଭୁ ଲୀଳା ବି ଏମିତି, ମହାପ୍ରଭୁ ବହୁତ ଚୈତନ୍ୟ ମହାପ୍ରଭୁ ବହୁତ ଅଦ୍ଭୁତ ଲୀଳା କରୁଛନ୍ତି, ସେ ମାନେ ବ୍ରାହ୍ମଣ ମାନଙ୍କୁ ଗାୟତ୍ରୀ କରତେ ଦେବେନି, ସେ ପାଣିରେ ବସି ଗାୟତ୍ରୀ କରତେ ଡୁବି 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 ଯିବେ, ତାଙ୍କୁ ଗୋଡ କରତେ ଏଇ ଛୋଟ ବେଳେ ତା ଗୋଡ ଧରିକି ଭିତରେ ଭିତରେ ଟାଣ ଟାଣ ନେଇ ଚାଲିଯିବେ ପାଣି ଭିତରୁ, ଦେଇ ତାଙ୍କ ସାମ୍ନାରେ ଗାୟତ୍ରୀ କଲାବେଳେ କହନି କରି ଯେତେ ଶିଖିଏ ସେ ଏତେ ଏତେ ପାଣିରେ ଗାୟତ୍ରୀ କରୁଛେ, ଇଏ ଯାଇକି କରିବେ ତା ସାଙ୍ଗରେ କହିବେ, ତମେ କଣ ମୂର୍ଖ ନା ଗଣେଶ, ମୁଁ ତମ ପ୍ରଭୁ ଇଷ୍ଟ ତମ ସାମ୍ନାରେ ଅଛି, ତମ ସାମ୍ନାରେ ଥାଇକି ଥାଇକି ତମେ ଆଖି ବୁଝିକି କଣ ଗୋଟେ ଧ୍ୟାନ କରୁଛ, ଆରେ ମୁଁ ତୁମ ଈଶ୍ୱର, ମୁଁ ତମ ସାକ୍ଷାତ ତମ ସାମ୍ନାରେ, ତମେ ମୋତେ ଦେଖିକି ଗାୟତ୍ରୀ କର, ଏ କଥା କହିବି ଯାହା ଗପ କରିବ ମୋତେ ଦେଖ, ମୁଁ ସାମ୍ନାରେ ଥାଇକି ଥାଇ ଆଉ କଣ ଆଖି ବୁଝିବ କଣ, କାହିଁକିନା ଭଗବାନଙ୍କ ମନ୍ଦିରରେ ଆଖି ବୁଝିକି ଭଗବାନଙ୍କୁ, ଅନେକ ଆସନ୍ତି ନା ଭଗବାନ ସାମ୍ନାରେ ବସିବେ, ଭଗବାନଙ୍କୁ ଦର୍ଶନ କରି ଆଖି ବୁଝି ଖାଲି ମୁଣ୍ଡ ପକାଉଥିବେ, ଏଟା ଅପରାଧ, ଭଗବାନଙ୍କ ସମ୍ମୁଖରେ ଆଖି ବନ୍ଦ କରିବା ଦେଖିବେ ଗୋପୀମାନେ, ଆମେ କଣ କରୁଥିଲେ ବ୍ରହ୍ମ ବିମାନ ଲୀଳାରେ ଅନ୍ୟାନ୍ୟ ଲୀଳାରେ କଣ, ଗୋପୀମାନେ ଗୋଟିଏ ମୁହୂର୍ତ୍ତ ଆଗରୁ କହୁଥିଲେ ନା, ଗୋଟିଏ ମୁହୂର୍ତ୍ତ ଆଖି ପଲକ ପଡ଼ିଯାଉଛି ବୋଲି ବ୍ରହ୍ମାଙ୍କୁ ଗାଳି ଦେଉଥିଲେ, ଏ ସୃଷ୍ଟିକର୍ତ୍ତାଟା ମୂର୍ଖଟା ଜାଣିନି ଆଖିର ପଲକ ତିଆରି କରିଦେଇଛି, ଆଖିରେ ପତାକା ପଡ଼ିଯାଉଛି, ଏତିକି ସମୟ କୃଷ୍ଣ ବିରହ କେତେ ଦୁଃଖ ହେଇଯାଉଛି, ଆଖି ପଡ଼ିଗଲା କୃଷ୍ଣଙ୍କୁ ଦେଖିପାରୁନି ଏତେ ଦୁଃଖ, ସେଥିପାଇଁ ଆଖି ବନ୍ଦ କରନ୍ତି କହୁନ, ଯଦି ଯେଉଁ ଭଗବାନଙ୍କ ମନ୍ଦିରକୁ ଯାଇକି ଭଗବାନଙ୍କୁ ଦେଖିଲା ବେଳେ ଏଇଟା ବହୁତ ବଡ଼ ଅପରାଧ, ସେମିତି କେବେ କରିବାଟା ଠିକ ନୁହେଁ, ଏଇ ହେଉଛି କଥା। ମହାପ୍ରଭୁ ଅଦ୍ଭୁତ ଲୀଳା, ବାଲିଲୀଳାରେ ବସିଥିବେ, ବାଲିଲୀଳାରେ ସାମ୍ନାରେ ସେ ଏଇ କଣ ଏବେ ସବୁ ଏ କାର୍ତ୍ତିକ ମାସରେ ସବୁ ବାଲିରେ ଯାଇକି ନଈ କୂଳରେ ପୋଖରୀ କୂଳରେ ଯେ ବାଲିରେ ସବୁ ବାଲୁକା ପୂଜା କରନ୍ତି ନା, ସେ ମନ୍ଦିର ଭଳିଆ ଠାକୁର ଭଳିଆ କରିକି ସେ ପୂଜା କରନ୍ତି, ଇଏ ଯୋଉ ପୀଡ଼ାରେ ସବୁ ସବୁକିଛି ସଜେଇବେ କୃଷ୍ଣ ଯାଇକି ସେଇଠି ବସିବେ, ମୁଁ ତମ ସାକ୍ଷାତ ଈଶ୍ୱର ସବୁ ମାନେ ମହିଳାମାନଙ୍କୁ ସାମ୍ନାରେ ବାଳିକା ମାନଙ୍କୁ, ମୁଁ ତମ ସାକ୍ଷାତ ତମ ଈଶ୍ୱର ତମ ପତି ଦେବତା ମୁଁ ଥାଉ ଥାଉ ତମେ ଏଇ ସବୁ ବାଲି ପୂଜା କରୁଛ କଣ, ମୋତେ ପୂଜା କର, ଜାଣିଛ ମୋତେ ଖାଇବାକୁ ଦିଅ, ଏମିତି ଅଦ୍ଭୁତ ଅଦ୍ଭୁତ ଲୀଳା ମହାପ୍ରଭୁ କରିଛନ୍ତି ବାଲ୍ୟଲୀଳାରେ, ସ୍ୱୟଂ କୃଷ୍ଣ ତ କୃଷ୍ଣ ବୃନ୍ଦାବନ ଲୀଳାରେ ବି ଏଇଭଳିଆ କରୁଛନ୍ତି। ଜାଣିବ ସେମିତି ଆଉ ଥରେ ଗୋଟେ ଗୋପୀ କଣ କରୁଛି, ଦିନେ କୃଷ୍ଣ ମାଆ ସଦା କହୁଛନ୍ତି ତ ଯେ ଧରିକି ଆଣିବା ପାଇଁ, ଦିନେ କଣ କରୁଛନ୍ତି ଯେ କୃଷ୍ଣ ସେମିତି ଧରା ପଡ଼ିଯାଇଛନ୍ତି ତାଙ୍କ ଘରେ, ଧରା ପଡ଼ିଯାଇଛି ଇଏ କହୁଛି ସେଦିନ, ସେ ଗୋପୀ ସେଦିନ ହାତରେ ଧରିକି ନେଇକି ଯାଇଥିଲି ବୋଲି ଇଏ କୋଉଠି କେତେବେଳେ ଖସିକି ଚାଲିଯାଇଛି, ଆଉ ଆଜି ହାତରେ ଧରିକି ଆଣିବିନି, ଆଜି ଯଶୋଦାମାକୁ ଡାକିକି ଆଣିକି ଦେଖିବି, ଘରେ ବାନ୍ଧିନି, ବାନ୍ଧିକି କଣ କରିବି ନା ମାଆକୁ ଯଶୋଦାକୁ ଡାକିକି ଆଣିକି ଦେଖିବି, ଦେଖିକି କଣ କରୁଛନ୍ତି ସେ ଗୋପୀ କଣ କରୁଛି, କୃଷ୍ଣକୁ ତାଙ୍କ ଘରରେ ଗୋଟେ ଖୁଣ୍ଟିରେ ବାନ୍ଧିବା ପାଇଁ ଚିନ୍ତା କରୁଛନ୍ତି, ଯେତେବେଳେ ବାନ୍ଧୁଛନ୍ତି କୃଷ୍ଣଙ୍କର ଏମିତି ଇଚ୍ଛା ସେ କୁଆଡେ ଆଉ ବାନ୍ଧି ପାରୁନାହାନ୍ତି, ଯେତେ ଚେଷ୍ଟା କରୁଛନ୍ତି କି ଗଣ୍ଠିଟା ପକେଇଦେବି ଆଉ କେମିତି କଣ ହେଇଯାଉଛି ସେ ଜମା ବାନ୍ଧି ପାରୁନାହାନ୍ତି, କୃଷ୍ଣ କହୁଛନ୍ତି ତମେ କଣ ବାନ୍ଧିବାନି ଭୁଲିଗଲା ନା କଣ ବୋଲି ଗଣ୍ଠି ପକେଇବା, ଏମିତି ଏମିତି ବାନ୍ଧନ୍ତି ମନେ ଏମିତି ପକେଇ ନିଜେ କହିଦେବି ତମେ ଏମିତି ମୋତେ ବାନ୍ଧୁ ନା ତୁ ଭୁଲି ଯାଉଛ କଣ, ସେ ଯଦି ତମେ ନ ପାରୁଛ କହୁନ ମୁଁ ଦେଖ ଦେଖେଇ ଦେଉଛି, ଦେଖ କେମିତି ଗଣ୍ଠି ପକେଇ ଦେବୁ ମୁଁ ଦେଖେଇ ଦେଉଛି, ସେ ବୋକା ହେଇଯାଇଛନ୍ତି କୃଷ୍ଣ ଏମିତି କଥା କହୁଛନ୍ତି ମୁଁ ଶିଖେଇଦେବି, ଆଉ ସେ ଯେତେବେଳେ କଣ କରୁଛନ୍ତି କହିଲି ହଁ ସମ୍ମତି ଦେଇଛନ୍ତି କୃଷ୍ଣ ତା ହାତରୁ ଦୌଟା ନେଇକି ଫଟାଫଟ କି ତାକୁ ଦୌଡ଼ିରେ ବାନ୍ଧିକି କୃଷ୍ଣ ଅଛୁ, କୃଷ୍ଣ ଦେଖେଇଦେବା କହିକି ନିଜେ ତାକୁ ବାନ୍ଧିକି କୃଷ୍ଣ ପଳେଇଗଲେ, ଯେତେବେଳେ କୃଷ୍ଣ ନିଜେ ଚାଲିଗଲେ ଇଏ କିଛି ସମୟ ଗଲା ପରେ ତା ସ୍ୱାମୀ ଯେତେବେଳେ ଆସିଲେ ଯିଏ ଘରେ ବନ୍ଧା ହେଇକି ଅଛନ୍ତି କୁଣ୍ଡରେ, ତା ସ୍ୱାମୀ କିଛି କଣ ହେଲା ନେଇ କୃଷ୍ଣ ଆସିକି ଏହା କରିଯାଇଛି, ଅଦ୍ଭୁତ ଲୀଳା କୃଷ୍ଣ କଣ ଯେ ନ କରନ୍ତି ଛୋଟ ବାଲ୍ୟଲୀଳାରେ, ଏଇ ହେଉଛି କଥା ଯେ କୃଷ୍ଣ ଯେତେବେଳେ ଆଜି ମା ଯଶୋଦାଙ୍କ ପାଖରେ ଧରା ପଡ଼ିଥିଲି ଭୟଭୀତ ହଉଥିଲି, ମା ଯଶୋଦା ତାଙ୍କୁ ଗାଳି ସେଇଥିଲା କୋଉ ମାନେ ଚୋର ବୋଲି ଗାଳି ଦଉଛନ୍ତି,
ଭର୍ସନା କରୁଛନ୍ତି। ୟାପରେ କଣ କେତେ ବଡ ଚୋର। ୟାପରେ ଗୋଟେ ଆମର ରହିଛି, ମୋର ସେ ବହିଟା ତ ନାହିଁ, ବଙ୍ଗାଳୀ ବହି ଗୋଟେ ରହିଛି, ଚୋରାଗ୍ରଗଣ୍ୟ ପୁରୁଷଷ୍ଟକମ୍। ଏ ପ୍ରସିଦ୍ଧ ଚୋର, ହଁ ତାଙ୍କୁ କିଏ ଭୁଲି ଯାଉଛି, ସେ ଗାନ କରୁଛି, ବ୍ରଜେ ପ୍ରସିଦ୍ଧମ ନବନୀତ ଚୌରମ ଗୋପାଙ୍ଗନାନମ ଚଦୁକୁଲମ ଚୌରମ ଅନେକ ଜନ୍ମାର୍ଜିତ ପାପ ଚୌରମ ଚୌରାଗ୍ରଗଣ୍ୟ ପୁରୁଷଂ ନମାମି। ହେ ସର୍ବଶ୍ରେଷ୍ଠ ଚୋର, ବ୍ରଜେ ପ୍ରସିଦ୍ଧ ନବନୀତ ଚୌର, ବ୍ରଜର ପ୍ରସିଦ୍ଧ ନବନୀତ ଚୌର, ଜଗତରେ ଆମକୁ କିଏ ଯଦି ଚୋର ବୋଲି କହେ କଣ ହବ, ଆନନ୍ଦ ଲାଗିବ? ସମାଜରେ ଲୋକ ସାମ୍ନାରେ ସବୁବେଳେ କିଏ ଯଦି ଚୋର ବୋଲି କହେ ଭଲ ଲାଗିବ? କିନ୍ତୁ ସେଇ ପ୍ରଭୁ, ଏଇ ହେଉଛି ଜଡ଼ ଜଗତ ଆଉ ଚିନ୍ମ ଜଗତର ଭିତରେ ପାର୍ଥକ୍ୟ। ଯିଏ ତାକୁ ଚୋର ବୋଲି ଅଷ୍ଟକ ସ୍ତୋତ୍ର ଗାଇଛନ୍ତି, ମାନେ ସେ କେତେ ବଡ ଭଗବାନ, ଏତେ ପ୍ରସନ୍ନ ହୁଅନ୍ତି ଏଇ ଚୋର ବୋଲି ଭଗବାନଙ୍କୁ କହିଲେ। ଏଇଟା ହେଉଛି ଲୋକ ମାନେ ପ୍ରସିଦ୍ଧ ବୋଲି ତ ଚୋର, ସେଥିରେ ଭକ୍ତ ତାର ଚୋରି ତାର ଚୋରିର ଗୁଣାବଳୀ ଗାଇଛି, ଭକ୍ତ ତାର ମାନେ ପ୍ରଶଂସା ସ୍ତୁତି କରୁଛି, ଯେଉଁଥିପାଇଁ ଭଗବାନ ବହୁତ ସନ୍ତୁଷ୍ଟ ହୁଅନ୍ତି, ବହୁତ ସନ୍ତୁଷ୍ଟ। ତାଙ୍କର ଆମେ ଭାବନ୍ତି ଜଡ଼ ଜଗତ ଚିହ୍ନ ଜଗତ ପାର୍ଥକ୍ୟ, ଆମକୁ କେବଳ ସମ୍ମାନ କଲେ ଆମକୁ ଭଲ ଲାଗେ ଆଉ ଗାଳି କଲେ ଖରାପ ଲାଗେ, ନା। ଆଧ୍ୟାତ୍ମିକ ଜୀବନ ହେଉଛି କଣ, ନିନ୍ଦା ପ୍ରଶଂସା ସବୁ ସମାନ, ଏଠି ନିନ୍ଦା ଆଉ ନୁହେଁ, ସେଇ ଦୁର୍ଗୁଣ ଯୋଉଟା ଆମେ ଦେଖନ୍ତି ସେଟା ହେଉଛି ପ୍ରଶଂସା, ଭଗବାନ ସେଥିରେ ବି ସନ୍ତୁଷ୍ଟ ହୁଅନ୍ତି। ବ୍ରଜରେ ପ୍ରସିଦ୍ଧ ନବନୀତ ଚୋର, ଲୌଣୀ ଚୋର, ଶ୍ରେଷ୍ଠ ଲୌଣୀ ଚୋର, ଆଉ ବ୍ରଜାଙ୍ଗରାନାମ ଦୁକୁଳମ ଚୋର, ଗୋପୀମାନଙ୍କର ହେ ବସ୍ତ୍ର ଚୋରି କରୁଥିବା ହେ କୃଷ୍ଣ, ଅନେକ ଜନ୍ମାର୍ଜିତ ପାପ ଚୋର। ଭକ୍ତ କଣ କରନ୍ତି ନା, ଅନେକ ଅନେକ ଜନ୍ମର ଅର୍ଜିତ ପାପକୁ ଯିଏ ଚୋରି କରନ୍ତି, ସେଇ ଚୋରାଗ୍ରଗଣ୍ୟ ପୁରୁଷଙ୍କୁ ମୁଁ ମୋ ପ୍ରଣାମ ଜଣାଉଛି, ଚୋରର ଶ୍ରେଷ୍ଠ ପୁରୁଷ ତାଙ୍କୁ ମୁଁ ପ୍ରଣାମ ଜଣାଉଛି। ଆଉ କଣ ଚୋରି କରୁଛନ୍ତି ନା, ଶ୍ରୀରାଧିକାୟା ହୃଦୟେଶ ଚୋର, ସେ କଣ କରୁଛନ୍ତି ନା, ଶ୍ରୀ ରାଧାରାଣୀଙ୍କର ହୃଦୟକୁ ଚୋରି କରୁଛନ୍ତି। ନବାମ ବୋଧଶ୍ୟା ମଳକାନ୍ତି ଚୋର, ନବ ଅମ୍ବୁଜ ଜଳଭରା ମେଘ, ନବ ଜଳଭରା ମେଘର ରୂପ ଶ୍ୟାମ ବର୍ଣ୍ଣକୁ ଯିଏ ଚୋରି କରୁଛନ୍ତି। ଆଉ କଣ ଚୋରି କରନ୍ତି ନା, ପଦା ଶ୍ରୀତାନନ୍ଦ ସମସ୍ତ ଚୋରମ, ଯିଏ ତାଙ୍କ ପାଦ ପଦ୍ମରେ ଆଶ୍ରୟ ଗ୍ରହଣ କରୁଛି ତାର ସବୁ କିଛି ଚୋରି କରନ୍ତି। ଆଉ ତ କାହିଁ ଜାଣିଲେ କମ୍ ବେଶୀ କରନ୍ତି, ଚୋରି କରନ୍ତି। ପଦା ଶ୍ରୀତାନନ୍ଦ ସମସ୍ତ ଚୋର, ଆଶ୍ରୟ ଗ୍ରହଣ କରିଥିବା ଭକ୍ତମାନଙ୍କର ଯିଏ ସବୁ କିଛି ହରଣ ଚୋରି କରନି, ସେଇ ଚୌରାଗ୍ରଗଣ୍ୟ ପୁରୁଷଙ୍କୁ ମୁଁ ପ୍ରଣାମ ଜଣାଉଛି ହେ କୃଷ୍ଣ। ଆଉ କଣ ନା, କରତି ଭିକ୍ଷୁ ପଥିଗେହହୀନମ, ତାକୁ କଣ କରନ୍ତି ପଦାଶ୍ରିତ ବ୍ୟକ୍ତିକୁ କରତି ଭିକାରୀ କରିଦେବି, ଭିକାରୀ କରିଦେବି, ରାସ୍ତାରେ ଭିକାରୀ ବନେଇଛନ୍ତି। କରନ୍ତି ଭିକ୍ଷୁ ପଥିଗେହହୀନମ, ଘର ଦ୍ୱାର ଛଡେଇକି ରାସ୍ତାର ଦାଣ୍ଡରେ ଭିକାରୀ କରିକି ବୁଲାନ୍ତି, ଯିଏ ତାଙ୍କ ପାଦ ପଦ୍ମରେ ଆଶ୍ରୟ ନିଅନ୍ତି। ଆଉ କଣ ଯଦି କହିଲେ ନା, ଗିରି ପ୍ରସାରାନ୍ନ ପାପରାଶି, ପାହାଡ଼ ମହା ବଡ ବଡ ପାହାଡ଼ର ଭଳିଆ ପାପ ରାଶିକୁ ଯିଏ ଚୋରି କରିପାରନ୍ତି, ଯଦିଓ ନାମାପି ହରତ୍ୟ ଶେଷ, ମୋର ପୁରାଟା ଷ୍ଟକଟା ମୁଖସ୍ଥ ନାହିଁ, ଯଦ୍ୟପି ନାମାପି ହରତ୍ୟ ଶେଷ, ଯାହାର ଗୋଟିଏ ଥର ମାତ୍ର ନାମ ଉଚ୍ଚାରଣ କଲେ ସେ କୃଷ୍ଣଙ୍କର ଯେ ଏ ସଂସାର ସବୁକିଛି ଯିଏ ହରନ୍ତି, ଯଦିଓ ନାମାପି କେବଳ ନାମରେ ହରତ୍ୟ ଶେଷ, ସବୁ କିଛି ଯିଏ ହରଣ କରିନି, କିଛି ଜଗତରେ ତାର କୌଣସି କିଛି ରହିନି, ଏ କଥା ବନା। କାହିଁକିନା ଭାଗବତରେ ସୁଖଦେବ ଗୋସ୍ୱାମୀ କହୁଛନ୍ତି ଯେ କଣ କହୁଛନ୍ତି, ଯେଉଁମାନେ ଭଗବାନଙ୍କର ନାମ କରନ୍ତି ଏଇ ସେମାନେ କଣ ନା, ଆଉ ହରି କଥା କହୁନି ବୋଲି ଶ୍ଳୋକ ଗୁଡା ସବୁ ଭୁଲିଗଲେ, ଯେ ସୁଖଦେବ ଗୋସ୍ୱାମୀ କହୁଛନ୍ତି ସେମାନଙ୍କର ପୂର୍ବକୃତ ସମସ୍ତ ସଂସ୍କାର ହେଇସାରିଛି। ଯେଉଁମାନେ ଭଗବାନଙ୍କ ପାଦ ପଦ୍ମରେ ଆଶ୍ରୟ, ଭଗବାନଙ୍କ ନାମର ଆଶ୍ରୟ ଦିଅନ୍ତି, ସେ ସାଧାରଣ କେହି ନୁହେଁ। ଯେତେବେଳେ ଜଣେ ଭକ୍ତ ଭଗବାନଙ୍କ ନାମ ଜପ କରୁଛି, ତାର ସଂସାରରେ ଆଉ କିଛି ବାକି ନାହିଁ, ସମସ୍ତ ଆଚାର୍ଯ୍ୟଜିତ ସଂସ୍କାର ହେଇସାରିଛି, ସମସ୍ତ ବେଦ ଅଧ୍ୟୟନ ହେଇସାରିଛି, ସମସ୍ତ ତୀର୍ଥସ୍ଥାନ ଭ୍ରମଣ ହେଇସାରିଛି, ସମସ୍ତ ତୀର୍ଥସ୍ଥାନରେ ଅବଗାହନ ହେଇସାରିଛି, ସମସ୍ତ ମାନେ ସଂସ୍କାର ଯେତେବେଳେ ସବୁକିଛି ହେଇସାରିଛି, ହେଇସାରିଲା ପରେ ସେ ଯାଇକି ଭଗବାନଙ୍କ ନାମର ଆଶ୍ରୟ ଲାଭ କରେ। ନହେଲେ ଭଗବାନଙ୍କ ନାମରେ ଆଶ୍ରୟ କରୁଥିବା କୌଣସି ବ୍ୟକ୍ତି ଏତେ ସାଧାରଣ ବ୍ୟକ୍ତି ନୁହେଁ। ସେଥିପାଇଁ ଭକ୍ତ ଜୀବନରେ ବର୍ଣ୍ଣନା କରୁଛି କେତେ ଶ୍ରେଷ୍ଠ, କେତେ ଶ୍ରେଷ୍ଠ ସିଏ। ଆଉ ସେ କଥା କୁହାଉଛି କଣ, ଯେ ଯଦିଓ ନାମାପି ହରତ୍ୟ ସେ, ଯିଏ ନାମର ଆଶ୍ରୟ ନିଏ ତାର ସବୁକିଛି ସେ ହରଣ କରିନି, ତାର କିଛି ରଖନ୍ତିନି ଭଗବାନ। ସେ କଥା କୁହାଉଛି ଛିନ୍ନତି ଘୋରମ ଜମପାଶ ବନ୍ଧନ, ତାର କଣ କରୁଛି ନା, ଜମର ଜମବନ୍ଧନକୁ ବି ତାର ଛିନ୍ନ କରିଦିଅନ୍ତି, ଭଗବତୀ
ଭିନ୍ନତି ଭୀମମ ଭୋପାସ ବର୍ଣ୍ଣମ ଏ ଭବବର୍ଣ୍ଣ ବି ତାର ଛେଦନ କରିଦିଅନ୍ତି। ଛିନ୍ନତି ସର୍ବସ୍ୱ ସମସ୍ତ ଘୋର ଏଇ ଜଗତରେ ତାର ଯାହା ବି ଯଦି ସବୁ କିଛିରୁ ସେ ତାକୁ ମୁକ୍ତ କରିଦିଅନ୍ତି ଭଗବାନ, ତାର କିଛି କିଛି ରଖନ୍ତି। ଆଉ କଣ ନୈବାତ୍ମକ ଜୈନମ ଭକ୍ତ କୀର୍ତ୍ତନ ତୁ ବନ୍ଧନ, ତାକୁ ସମସ୍ତ ବନ୍ଧନରୁ ମୁକ୍ତି କରିକି କଣ କରନ୍ତି ନା ତାଙ୍କ ପାଦପଦ୍ମକୁ ନେଇ ଆସନ୍ତି। ଏକଥା କଣ ଅଛି? ଆଉ ସେଇଠି ସେ କଣ କହୁଛନ୍ତି ଯେ ପଳାୟ ସେ ପୁତ୍ର ଦ୍ରୁତ ଅତ୍ୟ ଚୋର, ହେ ହେ ଚୋର ପଳାୟ ସେ ପୁତ୍ର, ତୁ ଆଜି କୁଆଡେ ଚାଲିଯିବୁ? ଯିଏ ତୁ ମୋତେ ସବୁରୁ ମୋର ସବୁ ଛିନ୍ନ କରି ନେଇକି ଆଜି ମୋତେ ରାସ୍ତାରେ ଭିକାରି ବନେଇ ଦେଇଛୁ ତୋ ପାଇଁ, ଆଉ ମୁଁ ତୋ ରାସ୍ତାରେ ଆସିଛି ବୋଲି ତୁ ମୋତେ ସବୁ ସର୍ବଶାନ୍ତ ହରା କଲୁ, ଆଜି ତୁ କୁଆଡେ ଚାଲିଯିବୁ? ସର୍ବସ୍ୱ ହରେ ହରେ ତିରାୟ, ତୁମେ ମୋତେ ଆଜି ଛାଡି ଦେଇକି କୁଆଡେ ଚାଲିଯିବୁ? କୁଆଡେ ଯାଇପାରିବୁନି, ମୁଁ ତୁମକୁ କୁଆଡେ ଯିବାକୁ ଦେବିନି। ଯେ କୁହନ୍ତି ହୃଦୟ ମଧ୍ୟ ମୁଁ ତୁମକୁ ଆଜି କଣ କରିବି, ମୋ ହୃଦୟ ରୂପକ କାରାଗାରରେ ଆଜି ମାନେ କୋଟି ପ୍ରଳୟ କୋଟି ଶତାନ୍ତର ଅପି, କୋଟି କୋଟି ପ୍ରଳୟ ବିତିଯିବା ପର୍ଯ୍ୟନ୍ତ ମୋ ହୃଦୟ ରୂପକ କାରାଗାରରେ ମୁଁ ତୁମକୁ ବାନ୍ଧିକି ରଖିବି, କୋଉ ଦିନ ଆଜି ହଲିବାକୁ ଦେବିନି। କାରାଗୃହେ ଦୁଃଖ ମୟ ନିବଦ୍ଧ, ମୋ ହୃଦୟ ରୂପକ କାରାଗାରରେ ଆପଣ ଆଜି ନିବଦ୍ଧ ହେଇକି ରହୁଛୁ, ମୁଁ ଆପଣଙ୍କୁ କଦାପି ଛାଡ଼ିବି। ଭକ୍ତ ଏଇଟା ପ୍ରାର୍ଥନାକୁ ସ୍ତୋତ୍ରରେ ଗାଇଛନ୍ତି, କାରଣ ମୋତେ ବିଲ ମଙ୍ଗଳ କଣ କଲେ ଯେ ଭଗବାନ ଯେ ଚିନ୍ତାମଣି ସାଙ୍ଗରେ ରହିକି ବିଲ ମଙ୍ଗଳର ଅବସ୍ଥା ଯାହା ହେଇଥିଲା, ଏ ବିଲ ମଙ୍ଗଳ ଯେତେବେଳେ ସବୁ ଆଜି ଛାଡ଼ିକି ସେ ଯେତେବେଳେ ବୃନ୍ଦାବନ ଯାଉଛନ୍ତି, ନିଜ ଆଖିକି ବି ଫୁଟେଇ ଦେଲେ କାମାସକ୍ତ ହେଇକି ରହିଲି ବୋଲିକି, ଏ ଆଖି ଦିଟା ମୋତେ କୃଷ୍ଣଙ୍କଠୁ ଦୂରେଇକି ନେଇଯାଉଛି ତ, କିନ୍ତୁ ଆଖି ଦିଟା ବି ଯେତେବେଳେ ଫୁଟେଇ ଦେଲେ କୃଷ୍ଣ ନାମ ଆଉ ଆଉ ମୋତେ ବାଧା କେହି ହବନି, ଚାଲିଗଲେ ବୃନ୍ଦାବନ। ଯେତେବେଳେ ବୃନ୍ଦାବନ ଯାଉଛନ୍ତି ଯାଉଛନ୍ତି କୁଆଡେ ଯିବେ ଏକାକି, ବହୁ ପଥରେ ବହୁତ କଷ୍ଟ ପାଉଛନ୍ତି, ପୁରା ଭିକାରୀ ଭଳିଆ ସ୍ୱର୍ଗ ଶାନ୍ତ ହେଇଯାଇଛନ୍ତି ଆଜି କୃଷ୍ଣଙ୍କ ପାଇଁ, ଗଲାବେଳକୁ କଣ କରୁଛନ୍ତି ନା କେମିତି ଯିବେ, ଚାଲିଗଲା ବେଳେ କଣ କରୁଛନ୍ତି କୃଷ୍ଣ ଆସିକି ନିଜେ ବିଲ ମଙ୍ଗଳକୁ କହୁଛନ୍ତି, ପଥିକ ହେଇକି ବାଟ ହିସାବରେ କୁଆଡେ ଯାଉଛନ୍ତି, କହୁଛନ୍ତି ବୃନ୍ଦାବନ ଯାଉଛି, ବୋଲେ ଠିକ ଅଛି ବୃନ୍ଦାବନ ଯାଉଛି, ମୁଁ ବି ତ ସେ ରାସ୍ତାରେ କିଛି ବାଟ ଯିବି, ଆପଣ ମୋ ଲାଠି ଦିଅନ୍ତୁ ମୁଁ ଧରୁଛି, ଆପଣ ଚାଲନ୍ତୁ। କୃଷ୍ଣ ଲାଠିଟା ଧରିଛନ୍ତି ଆଗରେ, ସେ ଲାଠି ଧରିକି ତାଙ୍କ ସାଙ୍ଗରେ ସାଙ୍ଗରେ ଚାଲିଛନ୍ତି, ଆଉ ମଝିରେ କଣ ଯେ କୃଷ୍ଣ କଣ ଅନ୍ତର୍ଧାନ ହେଇକି ଚାଲି ଯାଇଛନ୍ତି। ଚାଲିଗଲା ପରେ ସେଠି ବିଲମଙ୍ଗଳ ପ୍ରାର୍ଥନା କରି କହୁଛନ୍ତି, ପ୍ରଭୁ ଆପଣ ଭାବୁଛନ୍ତି ମୋ ଲାଠିଟା ସିନା ଛାଡ଼ିକି ଚାଲିଗଲେ, ମନେ କରୁଛନ୍ତି ମୁଁ ଆପଣଙ୍କୁ ଜାଣିପାରିଲିନି, କିନ୍ତୁ ମୋ ଲାଠି ଛାଡ଼ିକି ଚାଲିଗଲେ କଣ ହେଲା, ମୋ ହୃଦୟରୁ କଣ ଚାଲି ଯାଇପାରିବେ? ଏଇ ହୃଦୟ ରୂପ କାରାଗାରରେ ଆପଣଙ୍କୁ ଯେମିତି ବାନ୍ଧିଛି ଆଜି ଏଠୁ କଦାପି ଆପଣ ଓହରିକି ଯାଇପାରିବେ। ଯେତେ ଭକ୍ତ ତା ହୃଦୟରେ ଭଗବାନଙ୍କୁ ଏଭଳି ଭାବରେ ଭଲ ପାଇଥାଏ, ଏଭଳି ଭାବରେ ଭଲ ପାଇଥାଏ ଯୋଉଠିକି ସେ ତା ହୃଦୟରୁ କେବେ ଯାଇପାରନ୍ତି, କଦାପି ଯାଇପାରନ୍ତି, ଗୋଟେ ମୁହୂର୍ତ୍ତ ବି ଖସିକି ଯାଇପାରନ୍ତି ଭଗବାନ। ସେଇଥିପାଇଁ କଣ କୁହାହଉଛି ନା ଅହମ୍ ଭକ୍ତ ପରାଧୀନ, ଏଇଥିପାଇଁ ଭଗବାନ କହୁଛନ୍ତି ଭକ୍ତ ପାଖରେ ବିକ୍ରି ହେଇଯାଇଛି, ଭକ୍ତ ହିଁ ମୋ ପ୍ରାଣ, ଭଗବାନ ହଉଛନ୍ତି ଭକ୍ତର ପ୍ରାଣ, ଭକ୍ତ ହଉଛି ଭଗବାନଙ୍କ ପ୍ରାଣ, ଇଏ ତାଙ୍କ ବିନା କେହି କାହା ବିନା ରହିପାରନ୍ତିନି କି କିଏ କାହାକୁ ଛାଡ଼ିକି ବଞ୍ଚିବି ପାରନ୍ତି। ଏଇଟା ହଉଛି ସେଇଥିପାଇଁ ସର୍ବଶ୍ରେଷ୍ଠ ଚୋର ଭଜର, ସର୍ବଶ୍ରେଷ୍ଠ ଚୋର ତାଙ୍କୁ ଏ ସ୍ତୋତ୍ର ମା ଯଶୋଦା ସେଇ କଥା କହିକି ଗାଳି ଦେଉଛନ୍ତି। ଆଇନେ ମା ଯଶୋଦା ଯେତେବେଳେ ତାଙ୍କୁ ନେଇକି ଆସୁଛନ୍ତି ଆଜି ନେଇକି ଆଣିକି ବାନ୍ଧିବେ, ଏଇଥିପାଇଁ ଗାଳିକି ଦେଉଛନ୍ତି। କଣ ଗାଳି ଦେଉଛନ୍ତି କଥା ତ ବହୁତ ଅଧା ବି ଯେତେ ଦୂର ଯିବ କୃଷ୍ଣ ମିଶା, ଯେତେବେଳେ ମା ଯଶୋଦା ତାଙ୍କୁ ଆଣିକି ବାନ୍ଧୁଛନ୍ତି ଚିନ୍ତା କରୁଛନ୍ତି, ଯେତେବେଳେ ଏତେ ଭୟଭୀତ ହେଲାଣି ଗୋଟେ ପିଲା, ଏତେ ଭୟରେ କାନ୍ଦୁଛି ପୁରା ରାହା ଛାଡ଼ିପାରୁନି, ମା ତାର ଅବସ୍ଥା ଦେଖିକି ଚିନ୍ତା କରୁଛନ୍ତି ଯେ ଠିକ ଅଛି ତତେ ତୁ ସିନା ଏତେ କାନ୍ଦୁଛୁ ଭୟଭୀତ ହେଇକି, ମୁଁ ତତେ ଆଜି ବାନ୍ଧିବିନି, ବାନ୍ଧିବିନି ସିନା କିନ୍ତୁ ତତେ ଛାଡ଼ିବିନି, ସାରା ନା ଆଜି ତତେ ପିଟିବିନି, ମା ଯଶୋଦା ତାକୁ ପିଟି ନାହାନ୍ତି, ଆଉ ମୁଁ ତତେ କଣ କରିବି ଆଜି ସାରାଦିନ ବାନ୍ଧିକି ରଖିବି, ସାରାଦିନ ବାନ୍ଧିକି ରଖିବି। ଏଇ ବାତ୍ସଲ୍ୟ ପ୍ରେମ କଥା ଯେତେବେଳେ କହୁଥିଲି ମା ଯଶୋଦାଙ୍କ ଭିତରେ ଏଇ ବାତ୍ସଲ୍ୟ ପ୍ରେମ ଏମିତି ବି ଥିଲା ଯେ ଆଜି ଥିଲା ନୁହେଁ, କୃଷ୍ଣ ଆଜି ବାଲ୍ୟ ଅବସ୍ଥାରେ ଅଛନ୍ତି ତା ନୁହେଁ, ଯେତେବେଳେ ମା ଯଶୋଦାଙ୍କର ବୟସ ପ୍ରାୟ 200 ବର୍ଷ ହେଇଥିଲା, 180ରୁ ଅଧିକ ବର୍ଷ ହେଇଥିଲା, କାହିଁକି ନା କୃଷ୍ଣ ଯେତେବେଳେ ବ୍ରଜ ଛାଡ଼ିକି ଚାଲିଗଲେ 11 ବର୍ଷରେ, ଆଉ ଯାଇକି ବାହାରେ ରହିଲେ 100 ବର୍ଷ, ଆଉ ମା ନନ୍ଦ ବାବାଙ୍କର 80 ବର୍ଷ ବୟସରେ ପ୍ରାୟ କୃଷ୍ଣ ଜନ୍ମ ହୋଇଥିଲେ, 100 ବର୍ଷ ବିରହ ପରେ କୃଷ୍ଣଙ୍କ ସହିତ ପ୍ରଭାସ କ୍ଷେତ୍ରକୁ ଏମାନେ ଯାଇଥିଲେ, ପ୍ରଭାସ କ୍ଷେତ୍ରରେ ଯେତେବେଳେ ସଂକ୍ଷେପରେ କହୁଛି ଯେତେବେଳେ କୃଷ୍ଣଙ୍କ ସହିତ ମିଳନ ହେଲା, ମା ଯଶୋଦାକୁ ତ ଛାଡ଼ିଲେନି, ମା ଯଶୋଦା ନନ୍ଦବାବା ଗୋପବାଳଙ୍କୁ ପ୍ରଭାସ କ୍ଷେତ୍ର ଭିତରକୁ ଛାଡ଼ିଲେନି ଯଜ୍ଞସ୍ଥଳୀକୁ। ନାରଦ ମୁନିଙ୍କ କଥା ଅନୁସାରେ କୃଷ୍ଣ ଯେତେବେଳେ ଦେବକୀ ଡାକିଲେ ଆଉ ସେ ତ ଆସିପାରିଲେନି, ମା କୃଷ୍ଣ ଆସିଲେନି, ମା ଯଶୋଦା ଯେତେବେଳେ ଡାକିଲେ କୃଷ୍ଣ କୃଷ୍ଣ କାହ୍ନା କାହ୍ନା ବୋଲି ଡାକିଲେ, କୃଷ୍ଣ ସେଠୁ ଦୌଡ଼ି ଦୌଡ଼ି ଆଇଲେ। ଆଉ ଯେତେବେଳେ ଆସିଲେ ଦୌଡ଼ି ଦୌଡ଼ି, ଆଉ ତାର ଦେଶରେ ତ ମା ଯଶୋଦା ଆଜି ଅପେକ୍ଷା କରିଛନ୍ତି, ମା ଯଶୋଦା କାହ୍ନା କାହ୍ନା ବୋଲି ଡାକୁଛନ୍ତି, କାରଣ ଇଏ କହିଲେ ତାକୁ ଏ ଗୋପବାଳଙ୍କୁ ଏ ଯଜ୍ଞ କ୍ଷେତ୍ରକୁ ଛାଡ଼ିବାନି। ପଦ୍ମା ଆଉ କିଏ ଦେବକୀ ମିଶିଲେ, ଦେବକୀ ଆଉ ଦେବକୀଙ୍କ ମା ଛାଡ଼ିଲେନି। ସେ କ୍ଷେତ୍ରରେ କୃଷ୍ଣ ଦୌଡ଼ି ଦୌଡ଼ି ଆସିଲେ, ଆସିବା ସ୍ଥଳରେ କଣ ହେଇଛି ନା ଦୌଡ଼ି ଦୌଡ଼ି ଆସୁଛନ୍ତି, ଆସିକି ସିଧା ମାଆକୁ ଯେତେବେଳେ ଦେଖିଛନ୍ତି, ଦେଖିକି ମାଆଙ୍କୁ କୋଳକୁ ସିଧା ଉଠିଯାଇଛନ୍ତି। ଏତେ ମାଆଙ୍କୁ ଏତେ ଦିନ ପରେ ଦେଖିଛନ୍ତି, 100 ବର୍ଷ ପରେ ଆଜି ମାଆଙ୍କ କୋଳକୁ ଉଠିଯାଇଛନ୍ତି। ଏବେ ମାଆଙ୍କୁ କୋଳକୁ ଉଠିଯାଆନ୍ତି, ଆଉ କୃଷ୍ଣ ଯେତେବେଳେ ତାଙ୍କର ବୟସ କେତେବେଳେ 125 ବର୍ଷ ହେଇଗଲାଣି ପ୍ରାୟ, 100 ବ୍ରଜ 11 ବର୍ଷରେ ଛାଡ଼ି ଗଲେ, 100 ବର୍ଷ ପରେ ଘଟଣା, 111 ବର୍ଷରୁ ବେଶି ଘଟଣା, ମାନେ ଶେଷ ଲାଷ୍ଟ ମୋମେଣ୍ଟର କଥା। ଏତେ ବଡ ବୟସରେ କୃଷ୍ଣଙ୍କ ବୟସ ସେଇ ଅବସ୍ଥାରେ ଆଜି କୃଷ୍ଣ କଣ କରୁଛନ୍ତି ନା, ଯେତେବେଳେ ମା ଯଶୋଦାଙ୍କ କୋଳକୁ ମାନେ ମାଆଙ୍କୁ ଆଜି ପାଇଛନ୍ତି, ଆତ୍ମହରା ହେଇଯାଇଛନ୍ତି ମାଆଙ୍କୁ ପାଇଛି, ଆଉ ମାଆଙ୍କ କୋଳକୁ ଯେତେବେଳେ ଉଠୁଛନ୍ତି, ସେତେବେଳେ ଉଠିଲା ବେଳକୁ କୃଷ୍ଣଙ୍କର ପୁଣି ସେ ବାଲଗୋପାଳ ରୂପ ହେଇଯାଇଛି। ସେଠି କୃଷ୍ଣଙ୍କର ଆଉ ଏଇ 125 ବର୍ଷର ବୟସର ରୂପ ନାହିଁ, କୋଳ ଶୋଷ ଛୋଟ କୋଳ ଶିଶୁ, ଆଉ କୃଷ୍ଣ ମାଆଙ୍କ କୋଳ ଆଜି କୃଷ୍ଣଙ୍କୁ ପାଇଁକି ମା ଯଶୋଦାଙ୍କର କାହ୍ନା କାହ୍ନା ଡାକୁଛନ୍ତି, ଆଉ କାହ୍ନାକୁ ଯେତେବେଳେ ପାଇଛନ୍ତି, 180 ବର୍ଷ, ଏଇ 180 ବର୍ଷ ବୟସର ମା ବୁଢ଼ୀ ମା ତାଙ୍କ ସ୍ତନରୁ ମାନେ ଏଇ ଏବେ ଯେମିତି କ୍ଷୀର ଝରୁଛି ତାଙ୍କ ସ୍ତନରୁ, ସେଇ ସେତେବେଳେ ବୟସରେ ବି ସେଇଭଳିଆ କ୍ଷୀର ଝରିକି ପୁରା ବସ୍ତ୍ର ଭିଜିକି ପୁରା ଓଦା ହେଇଯାଉଥିଲା ସେତେ ବଡ ବୟସରେ। ଚିନ୍ତା କରନ୍ତୁ, ଆଉ ପାଶ୍ଚଲ୍ୟ ପ୍ରେମ ଏମିତି ଯେ ଏତେ ବଡ ଭଗବାନଙ୍କୁ ବି ତାଙ୍କର ଭଗବତ୍ତାକୁ ବି ଏତେ ବଡ ବୟସ ରୂପକୁ ବି ଆଜି କେତେ ପୁଣି ସେଇ ବାଲଗୋପାଳ ଛୋଟ ଶିଶୁ ବି ଜଣେଇ ଦଉଛି ଭକ୍ତି, ଭକ୍ତିରେ କେତେ ଶ୍ରେଷ୍ଠ ଯେ ଏତେ ବଡ ବୟସରେ ବି ସେ ଛୁଆ ବନେଇ ଦଉଛି ତାଙ୍କୁ, ଆଉ କୃଷ୍ଣ ପୁଣି ଛୁଆ ହେଇକି ମାଆକୁ ସ୍ତନପାନ କରୁଛନ୍ତି। ଚିନ୍ତା କରନ୍ତୁ, ଆମେ ମନେ କରିବା ପାଶ୍ଚଲ୍ୟ ରସଟା ବୋଧେ ମା ଯଶୋଦାଙ୍କ ପାଖରେ ଛୁଆ ବେଳେ ଥିଲା ନା, ଏଇଭଳିଆ ବାତ୍ସଲ୍ୟ ପ୍ରେମ ସେଇ 180 ବର୍ଷ ବୟସରେ ବି ତାହା କେବେ ଅତୁଟ ରହୁଛି, କେବେ ନଷ୍ଟ ହଉନି, କେତେ ବଡ ମାନେ ପରମ ଭଗବତ ଭକ୍ତି ସେଟା। ଚିନ୍ତା କରନ୍ତୁ, ସେଇଥିପାଇଁ ମା ଯଶୋଦା ଚିନ୍ତା କରୁଛନ୍ତି, ଆଜି ଆକୁ ମୁଁ ପିଟିବିନି ସିନା, କିନ୍ତୁ ତତେ ଛାଡ଼ିବିନି, ତୁ ଯୋଉ ବଦମାସ ହେଇଛୁ ତତେ ଆଜି ଛାଡ଼ିବିନି, ତତେ କଣ କରିବି ଆଜି ସାରା ଦିନ ବାନ୍ଧିକି ବାହାରେ ରଖିବି, ବାହାରେ ରଖିବି, ସାରା ଦୁନିଆକୁ ଦେଖେଇବି ତୁ ଏତେ ବଡ ଚୋର ବୋଲି, କେତେ ବଡ ବଦମାସ ହେଇଛି, ତତେ ଶାସନ କରି ମା ଯଶୋଦା। ମୁଁ ବି ମଝିରେ ମଝିରେ କଥା ଛାଡ଼ି ଯାଉଛି, କାହିଁକି ନା ନ ଛାଡ଼ିଲେ ସମୟ ହବନି। ସେଟା ମା ଯଶୋଦା କଣ କରିଛନ୍ତି ନା, ତାଙ୍କୁ ନେଇକି କୃଷ୍ଣଙ୍କୁ ବାନ୍ଧିଛନ୍ତି, ଯାହାକୁ କେହି ବି ବାନ୍ଧି ପାରେନି ସେ ଆଜି କଣ କରୁଛନ୍ତି ନା ବାନ୍ଧୁଛନ୍ତି, ଦୁନିଆ ସାରାକୁ ଯିଏ ସମସ୍ତ କର୍ମର ବନ୍ଧନରେ ଯାହାକୁ ବାନ୍ଧିକି ରଖିଛନ୍ତି, ପ୍ରତ୍ୟେକ ଜୀବ ଭକ୍ତ ତ ତା ହୃଦୟରେ ତାଙ୍କୁ ବାନ୍ଧିକି ରଖିଛି। ଆଉ ଜଳ ଏ ଜଗତରେ ଆମେ ଯଦି ବନ୍ଧନ ଥାନ୍ତି, ପ୍ରଭୁପାଦ ଲେଖିଛନ୍ତି ନା, ତବ ଇଚ୍ଛା ବସେ ଜୀବ ହୟ ମାୟାବ ତବର ତବ ଇଚ୍ଛା ବସେ ହୟ ନାଶେ ମାୟାର ପରଶ, ଆପଣଙ୍କ ଇଚ୍ଛା ଯଦି ହୁଏ ତାହେଲେ ଜୀବ ମାୟାର ବସିଭୂତ ହବ, ଆପଣ ଯଦି ଇଚ୍ଛା କରିବେ ଆଜି ମାୟାର ପରଶ ନାଶ ହବ, ହୟ ନାଶ ମାୟାର ପରଶ ନା ମାୟା ପରଶ ନାଶ ହବ। ସେଠି ଭଗବାନଙ୍କ ଇଚ୍ଛା, ଭଗବାନଙ୍କ ଇଚ୍ଛାରେ ଜୀବ ଜଗତରେ ବନ୍ଧନ ଅଛି, କାହିଁକି ନା ଭଗବାନଙ୍କ କୃପା ଇଚ୍ଛା ଏଇଥିପାଇଁ ଜୀବ ସେଟା ଇଚ୍ଛା କରୁଛି ବୋଲି ଭଗବାନ ତାକୁ ସେଇଆ ଦେଇଛନ୍ତି। ଆଉ ସେଇଥିପାଇଁ ଆଜି ମା ଯଶୋଦା ଇଚ୍ଛା କରୁଛନ୍ତି ଯେ ତାକୁ ବାନ୍ଧିକି ରଖିବେ, ଆଉ ବନ୍ଧା ଦେଇକି ରହୁଛନ୍ତି, ସିଏ ତାଙ୍କୁ କିଏ ବାନ୍ଧି ପାରେ, ସାରା ଜଗତକୁ ଯିଏ ବାନ୍ଧିକି ରଖିଛି, ଆଉ ଯିଏ ଚାହୁଁଛନ୍ତି ଆଜି ତାଙ୍କୁ ବାନ୍ଧିକି ରଖିବେ। ଏବେ ବାନ୍ଧିକି ରଖିବେ ସଖାମାନେ ଆସିକି କହୁଛନ୍ତି କଣ, ସମସ୍ତେ କୃଷ୍ଣଙ୍କ ସହିତ ଚାହୁଁଛନ୍ତି କି ଯିଏ ଖେଳିବେ, ମା ଯଶୋଦା କହୁଛନ୍ତି ତତେ ଆଜି ଛାଡ଼ିବିନି, ତତେ ଆଜି ତତେ ଆଜି ଖାଇବାକୁ ଦେବିନି, ତତେ ଆଜି କଣ କରିବି ସାରା ଦିନ ବାନ୍ଧିକି ରଖିବି, ତତେ ଖେଳିବାକୁ ଦେବିନି, ତୁ ବଦମାସ ଏ ପିଲାଙ୍କ ସାଙ୍ଗରେ ତୁ ଖେଳୁଛୁ ସକାମାନଙ୍କ ସାଙ୍ଗରେ, ତତେ ଖେଳିବାକୁ ବି ଦେବିନି, ତୁ ଖେଳିବାକୁ ବି ଯାଇପାରିବୁନି କହୁଛନ୍ତି। କୃଷ୍ଣ ମନରେ ସେଠି ଦୁଃଖ ହେଉଛି, ମା ମୋତେ ବାନ୍ଧିକି ସାରା ଦିନ ରଖିଦେବ, ଖାଇତେ ନଦେବୁ ଦୁଃଖ ନାହିଁ, ଚୋରି କରିକି ତ ନହେଲେ ଖାଇଦେବି, କିନ୍ତୁ ବାନ୍ଧିକି ଯଦି ରଖିଦିଏ ଖେଳି ନ ପାରିବି ଯଦି କେମିତି ହବ, ଛୁଆକୁ ଖାଇବା ପଛେ ଭୁଲିଯିବ, ଖେଳିବା ଭୁଲିବ, ସାଙ୍ଗ ସଖା ସାଙ୍ଗରେ ଖେଳିବା ଛାଡ଼ିଦେଲେ ସିଏ ତା ବହୁତ କଷ୍ଟ। କୃଷ୍ଣ ଚିନ୍ତା କରୁଛନ୍ତି ମୁଁ କେମିତି ତାହେଲେ ଆଜି କଣ କଲେ ମୁଁ ଆଜି ଖେଳିପାରିବି, ସେଥିପାଇଁ ଚିନ୍ତା କରୁଛନ୍ତି ମୁଁ ଆଜି ଆଉ ବନ୍ଧା ଦେବି ନା, ମା ମୋତେ ବାନ୍ଧିବ କହୁଛି ତ, ମୁଁ ଆଜି ବନ୍ଧା ଦେଲେ ତ ମା ମୋତେ ବାନ୍ଧିବ, ମୁଁ ଯଦି ବନ୍ଧା ନଦିଏ ମୁଁ ଆଜି ବନ୍ଧା ଦେବିନି, ସେଥିପାଇଁ କୃଷ୍ଣ ଚିନ୍ତା କରୁଛନ୍ତି ମୁଁ ଆଜି ବନ୍ଧା ହେବି। ସେଠୁ ସେ କଣ କରୁଛନ୍ତି, ମା ଯଶୋଦା ଯେତେବେଳେ ଆସୁଛନ୍ତି ତାଙ୍କୁ ବାନ୍ଧିବେ ବୋଲି। କୋଉଥିରେ ବାନ୍ଧୁଛନ୍ତି, କେହି କେହି ଆଚାର୍ଯ୍ୟ କହନ୍ତି ଯେ କଣ ଗୋଦହନ ସମୟରେ ଯୋଉ ଦୌଡ଼ି ଛନ୍ଦ କହନ୍ତି ନା, ଗୋଡ଼ ଗୋରୁ ବାନ୍ଧିବା ପାଇଁ ଧୋଇବା ପାଇଁ, ସେଇ ଛନ୍ଦରେ ସେ କଣ କରୁଛନ୍ତି ନା କୃଷ୍ଣକୁ ସେଇ ଉଦୁକୂଳରେ ତାକୁ ଦିନେ ଉଦୁକୂଳ ସାଙ୍ଗରେ ତାକୁ ବାନ୍ଧିକି ରଖିବେ। ଯେତେବେଳେ ସେ ଛନ୍ଦରେ ବାନ୍ଧିବା ପାଇଁ ଚିନ୍ତା କରୁଛନ୍ତି, ଆଉ କିଏ କିଏ କହନ୍ତି ଯେ ଜଣେ ଜଣେ କହନ୍ତି ଯେ ଯୋଉ ଦହି କୁଟନ୍ତି ନା, ଯୋଉ ଆଗରୁ ବଜ୍ରଦଣ୍ଡ ଦଣ୍ଡ ଥିଲା, ସେଇ ଧୂଆ ଦଣ୍ଡରେ ଯୋଉ ଗୋଟେ ଦୌଡ଼ି ଲାଗେ ନା, ଧୂଆ ଦଣ୍ଡ ସାଙ୍ଗରୁ ଗୋଟେ ଖୁଣ୍ଟରୁ ଗୋଟେ ଦଣ୍ଡ ପର୍ଯ୍ୟନ୍ତ ଯୋଉ ଦୌଡ଼ିଟା ଲାଗେ, ସେଇ ଦୌଡ଼ି ବୋଲି କିଏ କିଏ କହୁଛନ୍ତି। ଯାଇ ତାକୁ ଦୌଡ଼ିବା ଯେତେବେଳେ ବାନ୍ଧିବା ପାଇଁ ମା ଯଶୋଦା ଚେଷ୍ଟା କରୁଛନ୍ତି, ଯେତେବେଳେ ବାନ୍ଧନ୍ତି ସବୁ ଆଶ୍ଚର୍ଯ୍ୟ କି ଗୋପୀ ମାନେ ଦେଖୁଛନ୍ତି, ନିହାତି ଗୋଟେ ମା ଯଶୋଦା ପୁଣି କୃଷ୍ଣଙ୍କୁ ବାନ୍ଧିବ, ସମସ୍ତେ ଆଶ୍ଚର୍ଯ୍ୟ କି ଦେଖୁଛନ୍ତି। ଆଉ ଯେ ବାନ୍ଧୁଛନ୍ତି କଣ ହୁଏ ନା, ଦୌଡ଼ି ସର୍ଟ ପଡ଼ିଯାଏ, ଆଉ ଯେତେବେଳେ ସେ ତାଙ୍କୁ ବାନ୍ଧିଛନ୍ତି ମା ଯେତେବେଳେ ବାନ୍ଧନ୍ତି ସେତେବେଳେ ଦୁଇ ଆଙ୍ଗୁଳି ପ୍ରଥମ ଦୌଡ଼ିରେ ସର୍ଟ ପଡ଼ିଯାଏ, ଏଯାଏ ସର୍ଟ ପଡ଼ିଯାଏ। ଆଉ ଗୋଟେ ଦୌଡ଼ି ଯୋଡ଼ନ୍ତି, କାହିଁକି ନା ତାଙ୍କର 9 ଲକ୍ଷ ଗାଈ ଥିଲା, ଦୌଡ଼ିର ଅଭାବ ନଥିଲା, ଛନ୍ଦର ଅଭାବ ନଥିଲା, ଆଉ ସେ ଆଉ ଗୋଟେ ଦୌଡ଼ି ଦେଇକି ଦୌଡ଼ନ୍ତି, ଯେତେବେଳେ ସେ ଦୌଡ଼ି ଯାଇକି ସେ ବାନ୍ଧନ୍ତି, ପୁନରାୟ ଦୁଇ ଆଙ୍ଗୁଳି ସର୍ଟ ପଡ଼ିଲା, ଯେତେବେଳେ ପୁନରାୟ ଦୁଇ ଆଙ୍ଗୁଳି ସର୍ଟ ପଡ଼େ ପୁଣି ଚିନ୍ତା କଲେ, ପୁଣି ଏମିତି ଗୋଟିଏ ପରେ ଗୋଟିଏ ପରେ ଗୋଟିଏ ଦୌଡ଼ି ସେ ଦୌଡ଼ିବାକୁ ଲାଗିଛନ୍ତି, ଆଉ ଯେତେ ଚେଷ୍ଟା କଲା ବେଳକୁ ସେ ଆଉ କୌଣସି ମତେ ବାନ୍ଧି ହଉନି। ଏଇଭଳିଆ ଅଦ୍ଭୁତ ଲୀଳା ଦେଖିକି ସମସ୍ତେ କଣ କରିବେ, ମାନେ ଦୌଡ଼ି ସର୍ଟ ମା ଯଶୋଦା ଭାବୁଛନ୍ତି ଏଠି ବଦମାସି ହଉଛି ତ, ଏଣେ ସେଣେ ହଉଥିବ ନାହିଁ, ସେଇଥିପାଇଁ ତା ବାନ୍ଧି ପାରୁନି ମା ଯଶୋଦା ଭାବୁଛନ୍ତି। ଆଉ ଏଇଠି ବାସ୍ତବିକ ହେଇଛି ଭଗବାନଙ୍କର ବିଭୁତ ଶକ୍ତିକୁ ଭଗବାନ ପ୍ରକାଶ କରୁଛନ୍ତି, ଏଇଠି ଭଗବତ ଜ୍ଞାନ ଆସିଯାଇଛି ଭଗବାନଙ୍କର, ପୁଣି ଏତେ ବାସ୍ତବ ପ୍ରେମ ଭିତରେ ବି ଆଜି ବିଭୁତ ଶକ୍ତିକୁ ଭଗବାନ ପ୍ରକାଶ କରୁଛନ୍ତି। ଯେ କଣ ଭଗବାନ ହଉଛନ୍ତି ବିଭୁ, ବିଭୁ ଶବ୍ଦ ବିଭୁ ମାନେ କହିଲେନି କଣ, ସର୍ବବ୍ୟାପ୍ତ, ଯିଏ ଦୁନିଆ ସାରା ସର୍ବତ୍ର ବ୍ୟାପ୍ତ ହେଇକି ଭଗବାନଙ୍କର, ଆମେ ଜାଣୁଛନ୍ତି ଏଇ ସୃଷ୍ଟିଟା ଯୋଉ ରହିଛି, ଆମେ ଯୋଉ ରହିଛନ୍ତି ଏଟା ଭଗବାନ ବିଷ୍ଣୁଙ୍କର ଗର୍ଭବଂଶାଏ ବିଷ୍ଣୁଙ୍କର ନାଭି ପର୍ବରୁ ପଦ୍ମନାଳ ଉପରେ ପଦ୍ମଫୁଲ ପ୍ରସ୍ଫୁଟି ରହିଛି, ବ୍ରହ୍ମା ପଦ୍ମଫୁଲ ଉପରେ ରହିଛନ୍ତି, ଆମେ ପଦ୍ମନାଳ ଭିତରେ ଏଇ ସୃଷ୍ଟିଟା ରହିଛି ତ। ଆପଣମାନେ ତ କେହି ନଥିଲେ ଯେ ବିଭୁତ ଶକ୍ତି ବର୍ଣ୍ଣନା ହେଇଥିଲା ଜନ୍ମ ଲୀଳା, କେତେ ବଡ ବିଭୁତ ଶକ୍ତି ଭଗବାନ, କେତେ ଶ୍ରେଷ୍ଠ, ତାପରେ ବହୁତ ଉପମା ଦିଆଯାଇଥିଲା। ଯାଇ ଭଗବାନ ସର୍ବବ୍ୟାପ୍ତ, ଦୌଡ଼ି ହଉଛି ତାଙ୍କୁ ଗୋଟେ କ୍ଷୁଦ୍ର, ତାଙ୍କ ସୃଷ୍ଟିର ଗୋଟେ ଅଂଶର 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 ଗୋଟେ କ୍ଷୁଦ୍ର ଅଂଶ, ଦୌଡ଼ିଟା କେତେବେଳେ ଭଗବାନ ନିଜକୁ ଯଦି ବିସ୍ତାର କରିଦେବେ, ଦୌଡ଼ିଟା ତାଙ୍କୁ ବାନ୍ଧି ପାରିବ ନା, ବାନ୍ଧି ହବ ନା, ଭଗବାନ ଟିକେ ବୋଲି ମନେ ହୁଏ, ଯେମିତି ଏତିକି ଟିକେ ମେମୋରି ଅଛି, 32 GB ମେମୋରି ଭିତରେ କେତେ ମିଟର ରହିପାରୁଛି, କେତେ କଣ ବିଶାଳ, ତା ଭିତରେ କେତେ ହଜାର ହଜାର ଘଣ୍ଟା ବିଷୟ ରହିଯାଉଛି, ଏତିକି ଟିକେ ଭଗବାନ ଦେଖିବାକୁ ଏମିତି ମନେ ହେଉଛି ଆମ ଆଖି ଆଗରେ, କିନ୍ତୁ ନିଜ ସେ ତା ଭିତରେ ବହୁତ କିଛି ନିଜକୁ ବ୍ୟାପ୍ତ କରିଛନ୍ତି। ଆଉ ସେଥିପାଇଁ କଣ ହଉଛି ନା, କୃଷ୍ଣ ନିଜର ବିଭୁତ ଶକ୍ତିକୁ ପ୍ରକାଶ କରିଛନ୍ତି, ବିଭୁ ଶକ୍ତି ବଳରେ ସେ ନିଜ ତାଙ୍କୁ ଆଉ ସେ ଦୌଡ଼ି ବାନ୍ଧି ପାରୁନି, ଦୁଇ ଆଙ୍ଗୁଳି ସର୍ଟ ପଡୁଛି, ଗୋପୀମାନେ ଆଶ୍ଚର୍ଯ୍ୟ ଯାଇକି କହୁଛନ୍ତି ଆରାରେ ଇଏ କି କଥା, ତୁ କେତେ ଚେଷ୍ଟା କରିକି ଯେତେ ଚେଷ୍ଟା କରୁଛନ୍ତି ପୁରା ଫୁଟି ଗଲେଣି, ତଥାପି ବି ଛାଡ଼ୁନାହାନ୍ତି, ତଥାପି ବାନ୍ଧି ଚାଲୁଛନ୍ତି ବାନ୍ଧି ଚାଲୁଛନ୍ତି, ଯେତେବେଳେ ଶେଷ ହେଉନି ଗୋପୀମାନେ କହୁଛନ୍ତି ହେ ଛାଡ଼ିଦେ ତୁ ତାକୁ, କାହିଁକି ବାନ୍ଧିକି ଚେଷ୍ଟା କରୁଛୁ, ତୁ ଜାଣିଛୁ ନା ଇଏ ଭାଗ୍ୟରେ ବିଧାତା ବନ୍ଧନ ଲେଖିନାହିଁ, ଗୋପୀମାନେ କହୁଛନ୍ତି ଆରେ ଆଜ୍ଞା ଭାଗ୍ୟରେ ଥିଲା ବିଧାତା ବନ୍ଧନ ଲେଖିଥିଲେ ଇଏ ବନ୍ଧ ହବ, ବିଧାତା ବୋଧେ ତା ଭାଗ୍ୟରେ ବନ୍ଧନ ଲେଖିନି, ତୁ ଚେଷ୍ଟା କଲେ କଣ ପାରିବୁ, ପାରିବୁନି, ବାସ୍ତବ ସିଏ ତ ବିଧାତା, ସାରା ଜଗତକୁ ତ ସିଏ ବାନ୍ଧିକି ରଖୁଛନ୍ତି, ତାଙ୍କୁ କିଏ ବାନ୍ଧିବ, କେହି ବାନ୍ଧି ପାରିବିନି, ସେଇଠୁ ଯେତେବେଳେ କହୁଛନ୍ତି ତଥାପି ମା କହୁଛନ୍ତି ନା ଯାହା ହେଲେ ଆକୁ ଛାଡ଼ିବିନି, ଆକୁ ନିଶ୍ଚିତ ମୁଁ ଆକୁ ବାନ୍ଧିବି, ମା ତାପରେ ବି ଚେଷ୍ଟା ଚଳେଇ ଚାଲୁଛି, ଯେତେ ବାନ୍ଧିଲା ବେଳକୁ ସବୁବେଳେ ସେ ଦିଆଁଗୁଳି ସର୍ଟ ଗୋଟେ ଆଶ୍ଚର୍ଯ୍ୟ, ଯେତେ ଦୌଡ଼ି ଜୋଡ଼ିଲା ବେଳକୁ ଦୁଇ ଆଙ୍ଗୁଳି ସର୍ଟ, ଯେତେ ଦୌଡ଼ି ଗଲେ ଦୁଇ ଆଙ୍ଗୁଳି ସର୍ଟ, କଣ କରିବେ ସେ ଦୌଡ଼ି ସର୍ଟ ହଉଛି, ମା ଯଶୋଦା ଚିନ୍ତା କଲେ ନା ଯାହା ହେଲେ ବି ଆକୁ ବାନ୍ଧିବି, ଯେତେବେଳେ ସିଓର ମୁଁ ଆକୁ ଛାଡ଼ିବିନି କଦାପି, ନ ବାନ୍ଧିକି କେବେ ଛାଡ଼ିବିନି, ଏଠୁ କୃଷ୍ଣ ଚିନ୍ତା କଲେ ଆଉ ମୋର କ୍ଷମତା କାମ କରିବନି, ଏତେ ବିଭୁତା ଶକ୍ତି ବି ଆଜି ଫେଲ ମୋ ମାର ଏଇ ଦୃଢ଼ ସଂକଳ୍ପ ନିକଟରେ, ଭକ୍ତ ଯେତେବେଳେ ବେଳେବେଳେ ଦୃଢ଼ ସଂକଳ୍ପ କରେ, ଏଇ ବ୍ରତ କରୁଛନ୍ତି, ବ୍ରତ ମାନେ କଣ, କାର୍ତ୍ତିକ ବ୍ରତ ଚାଲିଛି ଦାମୋଦର, ବ୍ରତର ଅର୍ଥ ହେଉଛି ସଂକଳ୍ପ, ଜୀବନରେ ଯଦି ମୁଁ ଗୋଟେ ଜିନିଷକୁ ସଂକଳ୍ପ କରିବି, ଆମେ ଦୀକ୍ଷା ନେଲା ବେଳେ ଯଦି ସଂକଳ୍ପ କରିଦେ ଚାରିଟା ନିୟମ ସରମା ଜପ କରିବି ସଂକଳ୍ପ, ଆଉ ଯଦି ସଂକଳ୍ପ କେହି ଖଣ୍ଡନ କଲା ତାହେଲେ ଯେମିତି କୁହାଯାଏ ଶାସ୍ତ୍ର ସିଏ ଶିଷ୍ୟ ନୁହେଁ। ଯଦି ଗୁରୁଙ୍କର ପାଖରେ କି ସଂକଳ୍ପ କରିଛି ମୁଁ ଚାରିଟା ନିୟମ ସରମା ଜପ କରିବି, ସଂକଳ୍ପ ଯଦି ଭଙ୍ଗ କରିଦେଲା ତାହେଲେ ସିଏ ଗୁରୁ ନୁହନ୍ତି, ଇଏ ଶିଷ୍ୟ ନୁହେଁ। ଛାତ୍ରକୁ ଏଇଟା ସଂକଳ୍ପ ଭଙ୍ଗ କରିହବନି। ଆଧ୍ୟାତ୍ମିକ ଜୀବନ ସବୁବେଳେ ସଂକଳ୍ପ ଉପରେ ଚାଲେ। ଭଗବତ ଧାମ କେବଳ ସଂକଳ୍ପରେ, ଆମେ ସଂକଳ୍ପ କରିଛେ ସେଇ ବିଶ୍ୱାସରେ ପରମ୍ପରା ଆମକୁ ସମ୍ମତି ଦେଇଛି ଭଗବତ ଧାମ ଯିବା ବୋଲି କନଫର୍ମ ଟିକେଟ। ଦୀକ୍ଷା ମାନେ ହେଉଛି କନଫର୍ମ ଟିକେଟ। କଣ ପାଇଁ? ସଂକଳ୍ପ ପାଇଁ। ଯିଏ ଚାରିଟା ନିୟମ ଭଙ୍ଗ କରିଦିଏ ତାର ସଂକଳ୍ପ ସେ ତାର କନଫର୍ମ ଟିକେଟ କଣ ହେଇଯାଏ ନା ୱେଟିଂ ଆଉ କୁଆଡେ ପଳେଇଯାଏ, କ୍ୟାନସେଲ ହେଇଯାଏ ଯାଇ। ସେଥିପାଇଁ ସବୁବେଳେ ଦୃଢ ସଂକଳ୍ପ ରହିବା ପାଇଁ ପଡିବ ଆଧ୍ୟାତ୍ମିକ ଜୀବନରେ। ସେଥିପାଇଁ ବ୍ରତ ମାନେ ସଂକଳ୍ପ କରିଛନ୍ତି ମୁଁ ଏଇ ବସ୍ତୁ ଗ୍ରହଣ କରିବିନି, ସାଧାରଣ ଭୋଜନ କରିବି, ସେ ସାଧାରଣ ଭୋଜନ କରିବା ପାଇଁ ଏଇଟା ସଂକଳ୍ପ। ସେଥିପାଇଁ ମା ଯଶୋଦାଙ୍କର ଦୃଢ ସଂକଳ୍ପ ରହିଛି, କୃଷ୍ଣ ଚିନ୍ତା କଲେ ନା ନା ଆଉ ସମ୍ଭବ ନୁହେଁ, ମତେ କଣ କରିବା ପାଇଁ ପଡିବ, ଏବେ ନା ଛାଡ଼ିବା ପାଇଁ ପଡିବ। ମୁଁ ନିଜ ବିଭୁତା ଶକ୍ତିକୁ କୁଆଡେ ଅନ୍ତର୍ଭୁକ୍ତ କରିକି କୃଷ୍ଣ ସେ ଗୁରୁ ପ୍ରଥମ ଦୌଡ଼ିରେ ହିଁ ବନ୍ଧା ହେଇଗଲେ। ଆଉ ବନ୍ଧା ହେଲେ ଯେତେବେଳେ ମା ବହୁତ ପରିଶ୍ରମ ରହିଥିଲେ, କୃଷ୍ଣଙ୍କୁ ବାନ୍ଧିଲେ ଉଦୁଗଲେ, ଉଦୁଗଲେ ବାନ୍ଧିକି ଗଲେ ଗୃହକୁ। ଏଇ ସମୟରେ ବଳରାମ ଇଏ କାନ୍ଦୁଛନ୍ତି, ହେ ରୋହିଣୀ ମା ମତେ ଆସ ରକ୍ଷା କର ରକ୍ଷା କର, ମା ମତେ ବାନ୍ଧି ବହୁତ ଡାକିଛି। ଆଉ ରୋହିଣୀ ମା ଆସନ୍ତିନି, କାହିଁକିନା ରୋହିଣୀ ମା ଦାଉ ଭାଇ ଆ ବଳରାମ ସେ କଣ କରୁଛନ୍ତି ନା, ଉପାନନ୍ଦ ନନ୍ଦ ବାବାଙ୍କର ଆଉ ଜଣେ ଭାଇ ଉପାନନ୍ଦଙ୍କ ଘରକୁ ଯାଇଛନ୍ତି, ବଡ ହଉଛନ୍ତି ଉପାନନ୍ଦ, ତା ତଳେ ନନ୍ଦ ବାବା। ଆଉ ସେ ଯେତେବେଳେ ସେଠିକି ଯାଇଛନ୍ତି କି ସଖା ଯାଇକି କହିଦେଇଛନ୍ତି ବଳରାମକୁ ଏମିତି ମା ଦୋଷରେ ତାଙ୍କୁ ବାନ୍ଧିଛି। ଆଉ ଯେତେବେଳେ ବାନ୍ଧିଛି ସେଟା କହିଛି, ବଳରାମ ଯେତେବେଳେ ଆସିକି ଦେଖନ୍ତି କୃଷ୍ଣ ବନ୍ଧା ହେଇଛନ୍ତି, ଆଉ କୃଷ୍ଣଙ୍କୁ ଆସିକି ବଳରାମ କୁଣ୍ଡଉଛନ୍ତି, ତାଙ୍କର ବସୁଛନ୍ତି, କାନ୍ଦୁଛନ୍ତି, ତୁ ଏମିତି କଣ ଗଲୁ ଇଏ କଲୁ, ମା ତୋତେ ବାନ୍ଧିଲା, ବହୁତ ଦୁଃଖ କରୁଛନ୍ତି ବଳରାମ। ଯାଇକି ମାଆକୁ କହୁଛନ୍ତି ଯଶୋଦାମା ଯଶୋଦାମା ତାକୁ ଛାଡ଼ିଦିଅ, କାହ୍ନାକୁ ଛାଡ଼ିଦିଅ, ବହୁତ କାକତି ମିନତି କରୁଛନ୍ତି। ଆଉ ମା ଯେତେବେଳେ ଲାଲ ଆଖିରେ ଚୁପ୍ କହୁଛନ୍ତି, ଯେତେବେଳେ ଦେଖୁଛନ୍ତି ଇଏ ଛାଡ଼ ନାହାନ୍ତି, କହୁଛନ୍ତି ମା ଛାଡ଼ିଦିଏ ତ ମୁଁ ଖୋଲିଦିଏ, ମୁଁ ଖୋଲିଦିଏ ମା ଖୋଲିଦିଏ, ମୁଁ କାହ୍ନାକୁ ଖୋଲିଦିଏ, ତୁ ଯଦି ଖୋଲିବୁ ତତେ ମାନିବି। ସେଠୁ ଏ କଥା କହୁଛନ୍ତି, ଯେତେବେଳେ ପ୍ରଥମେ ଆସିଛନ୍ତି ସରି ଭୁଲିଗଲି, ଏବେ ପ୍ରଥମେ ଆସିଛନ୍ତି ଦେଖୁଛନ୍ତି କାହ୍ନା ବନ୍ଧା ହେଇକି ଅଛନ୍ତି, ସେଠୁ ସିଏ ବଳରାମ ଚିତ୍କାର କରିକି କହୁଛନ୍ତି, କିଏ କାହାର ଏତେ ସାହସ ଅଛି, ସେ କାହ୍ନାକୁ ବାନ୍ଧିଛି, ସେ ଜାଣେନି କାହ୍ନା କିଏ, ସେ ଜାଣି ତାର ଶକ୍ତିକୁ ସେ ଜାଣିନି, ସେଇଥିପାଇଁ ସେ ମୂର୍ଖତାରେ ତାକୁ ବାନ୍ଧି ପକେଇଛି ବୋଧେ। ଏତେ କ୍ଷମତା ସଂସାରରେ କାହାର ହେଇଛି? ହଁ ମୁଁ ଇଏ ହଉଛି ସ୍ୱୟଂ ଭଗବାନ ବିଷ୍ଣୁ, ଇଏ ସ୍ୱୟଂ ନାରାୟଣ, ଇଏ ଏଇଭଳିଆ କେତେ ଇଏ ହଉଛି ହିରଣ୍ୟ କଶିପୁ, ଚାହିଁଲେ ସବୁକିଛି ବିଦାରଣ କରିପାରେ, ଇଏ ଏତେ ବଡ ଶ୍ରେଷ୍ଠ ବୋଲି, ଇଏ ହଉଛି ସେଇ ବାମନ ଯିଏ ସାରା ବିଶ୍ୱକୁ ମାନେ ସବୁ ଅବତାର, ଇଏ କାରଣ ଭଗବାନ ତ ସ୍ୱୟଂ କେଶବ ଦୂତ ସବୁ ଅବତାର, ଇଏ ବର୍ଣ୍ଣନା କରୁଛନ୍ତି ବଳରାମ ଏଇ ଏତେ ବଡ ଶକ୍ତି, ଏତେ ବଡ ଶକ୍ତି ଯାହାର ଅଛି ତାର ଅଛି, ସେ ବଳରାମ ବର୍ଣ୍ଣନା କରୁଛନ୍ତି। ବର୍ଣ୍ଣନା କଲା ବେଳକୁ ହେତୁ ମା ଚୁଷା କହିଲି, କଣ ବଳରାମ କହୁଛନ୍ତି ଇଏ ଏତେ ବଡ ଶକ୍ତିଶାଳୀ ବୋଲି, ତାର ଆଶ୍ଚର୍ଯ୍ୟ ହେଇ ମା ଚୁଷା ଆସି ପଚାରିନି, ଆଚ୍ଛା ଇଏ ତ ଏତେ ବଡ ଅବତାର ସବୁ, ଆଉ ତୁ କ କାହାର ଅବତାର, ତୁ କାହାର ଅବତାର, ସବୁ ତମକୁ ସଂସାରରେ ଆଉ କୋଉଠି ଜାଗା ମିଳିଲାନି, ମୋ ଘରେ ଅଛି ସବୁ ଅବତାର ଏକା ସାଙ୍ଗରେ ଜୁଟିଗଲା, ତୁ କାହାର ଅବତାର କହି, ମୁଁ ବଳରାମ, ମୁଁ ଶଙ୍କର ସେ ପୁରା ଆବେଗରେ ଅଛନ୍ତି ନା, ମୁଁ ସ୍ୱୟଂ ଶେଷନାଗ, ମୁଁ ମୋ ଏଇ ପୃଥିବୀଟାକୁ ମୋ ମଥାରେ ଗୋଟେ ସୋରିଷ ଭଳିଆ ଧରିକି ରଖିଲି, ମୁଁ ଶେଷନାଗ, ମୁଁ ଶଙ୍କରସନ। କହିଲେ ମା ଦୋଷାଙ୍କୁ, ଓ ତୁ ବି ଏତେ ବଡ ଅବତାର, ମୁଁ ତ ଜାଣିନି, ତମଭଳିଆ ଅବତାରକୁ ତାହେଲେ ତୁ ବି ରହ, ତୁ ବି ରହ, ମୁଁ ଲାଠିଟା ଆଣେ ତୋ ଅବତାର, କୋଉ କୋଉ ଅବତାର ମୁଁ ତୋ ଡେକେଇ ବାହାର କରିବି, ତୋକୁ ତତେ ବି ଏଠି ବାନ୍ଧିନି ତା ସାଙ୍ଗରେ, ସବୁ ଅବତାର ଏକା ସାଙ୍ଗରେ ମୋ ଘରେ ବନ୍ଧା ହେଇକି ରହିବ। ଇଏ ଯାଇକି ବଳରାମ କୃଷ୍ଣ ପାଖରେ ଯାଇ କାଗୁଥିଲେ, ଆଉ କେହି ଯଦି ତୋତେ ବାନ୍ଧିଥାନ୍ତା, ମା ଯୋଉ ତୁ କହୁ ମୋ ଧମକ ଦେଲାଣି, ମୋର ସବୁ ଅବତାର କରେ ସେ, ଆଉ ମୁଁ ପାରିବିନି, ମା ଯଦି ଆସିବ ମତେ ବାନ୍ଧିବି, ମୁଁ ଜାଣିନି କାନା, ତୁ ତତେ ଯେତେ କହି ତୁ ଠିକ ହେଇଛେ, ତୁ ସବୁବେଳେ କହେନା, ତୁ ଯଦି ବି କଲୁ କଲୁ ଚୋରି କରୁଛୁ କରୁଛୁ, ହାଣ୍ଡିଟା କାହିଁ ଭାଙ୍ଗିବୁ, ତତେ ଯଦି କ୍ଷୀର ଖାଇବାକୁ ଦିଆଗଲା, ତୁ ଅତୃପ୍ତି ହେଲୁ ଯଦି ଜେଲୁ, ହାଣ୍ଡିଟା ହାଣ୍ଡି ଯାଉଥିଲୁ କଣ ପାଇଁ, ଯଦି ବି ହାଣ୍ଡି ଭାଙ୍ଗିଲୁ ପୁଣି ମା ଚୋରି କରି ମାଖନ କାହିଁ ଖାଉଥିଲୁ, ଏକଥା ପୁଣି ଯଦି ହେଲା ଖରାପ ପଡ଼ିଥାନ୍ତୁ ଦୌଡ଼ିକି ଯାଉଥିଲୁ କଣ, ସବୁ କଥା ତୋ ତୋ ଦୋଷ ଅଛି, ତୋ ପାଇଁ ହେଇଛି, ତୁ ଆଜି ଠିକ ଭୋଉ ହେଇଛି, ମୁଁ ଆଉ ରକ୍ଷା କରିପାରିବିନି, ମୁଁ ଏତେ ଅବତାର ଦେଖେଇ ପାରିବିନି, ରକ୍ଷା କରିପାରିବିନି, ମୁଁ ଚାଲିନି ବାବା, ଦେଖି ତାକୁ କୁଣ୍ଡେଇ କୁଣ୍ଡାଇ କାନ୍ଦଟ ମୁଣ୍ଡ ହେଇଛି, କଣ କରିବେ ଭାଇ ବନ୍ଧା ହେଇଛି, ସିଏ ଛାଡ଼ିବନି, କୃଷ୍ଣ କାନ୍ଦୁଛନ୍ତି, ଖାଲି ଆଖରୁ ଝରଝର ଝରଝର କି କୃଷ୍ଣଙ୍କ ଆଖରୁ ଲୋଭ ହେଉଛି, କାନ୍ଦୁଛନ୍ତି କଣ କରିବେ, ସଖାମାନେ ସବୁ ସଖାମାନେ ଚାରିଆଡ଼େ ଅନୁ ସବୁ ହେଉଛନ୍ତି, ସଖାମାନେ ପାଖକୁ ଯାଇପାରୁନାହାନ୍ତି, କଣ କରିବେ, ଏମାନେ ବହୁତ ଦୁଃଖରେ ସେ ଯେତେବେଳେ ରହିଛନ୍ତି ବଳରାମ କଣ କରିବୁ ସେ ଆଉ ଦୁଃଖ ଭୋଗ ଏହା କହି କୃଷ୍ଣ ସେଠି ବନ୍ଧନରେ ଅଛନ୍ତି, ଯେ ଜଗତର ପ୍ରଭୁ ଏଇ ବନ୍ଧନରେ ଥିବା ଅବସ୍ଥାରେ ଯେତେବେଳେ ସେ ଆଜି ଚିନ୍ତା କରୁଛନ୍ତି ଯେ ମୁଁ କଣ କରିବି, ଏତେ ବଡ ବନ୍ଧନ ଅବସ୍ଥାରେ ଯେତେବେଳେ ରହିଛି ସେଠୁ ସେ ଚିନ୍ତା କରୁଛନ୍ତି ଯେ ଏଇ ବନ୍ଧନ ରହିକି ତାଙ୍କର ମନେ ପଡ଼ିଲା ଯେ ତାଙ୍କର ଅଙ୍ଗିନାରେ ଏଇ ଜାମଳାର୍ଜୁନ ଦୁଇଟି ବୃକ୍ଷ କୁବେରଙ୍କର ପୁତ୍ର ମଣିଦେବ ନଳକୁବେର କୋଉ କୋଉ ଯୁଗରୁ ଅଭିଶାପ ପ୍ରାପ୍ତ ହେଇକି ତାଙ୍କ ଅଙ୍ଗିନାରେ ବନ୍ଧନ ହେଇକି ରହିଛନ୍ତି ବୃକ୍ଷ ଶରୀରରେ, ସେଥିପାଇଁ କୃଷ୍ଣ ଆଜି ଯେତେବେଳେ ବନ୍ଧନର ଦଶାରେ ଅଛନ୍ତି ସେଇଠି ତାଙ୍କର ମନେ ପଡ଼ିଲା ଯେ ଆଜି କଣ ହବ। ଏଠି ଯେଉଁ ମୁଁ କହୁଥିଲି ଆଉ ଗୋଟେ କଥା କହିଯାଉଛି, ଏଇ ଯେଉଁ ମା ଯଶୋଦା କୃଷ୍ଣଙ୍କୁ ବାନ୍ଧୁଥିଲେ ସବୁବେଳେ ତ ଆପଣମାନେ ଏଇ ଦାମୋଦର ଲୀଳା ଶୁଣିଛନ୍ତି, ତଥାପି ତ ଦାମୋଦର ମାସରେ ଶେଷ ତିଥି ଯେହେତୁ ଆଜି ଆଜି ଲୀଳାଟା ଆଲୋଚନା ହେଲା, ଏଇ ଦାମୋଦରଙ୍କୁ କାହିଁକି ଆଜି ମା ଯଶୋଦା ଏତେ ବାନ୍ଧୁଥିଲେ ଯେ ଦୁଇ ଆଙ୍ଗୁଳି ଯେତେ ଦୌଡ଼ି ଦୌଡ଼ି ଯୋଡ଼ିଲେ ବି କଣ ପାଇଁ ଦୁଇ ଆଙ୍ଗୁଳି ସର୍ଟ ପଡୁଥିଲା, କୁହନ୍ତୁ ଦୁଇ ଆଙ୍ଗୁଳିର ଅଭାବ ସବୁବେଳେ କାହିଁକି ଥିଲା, କଣ ଅଭାବଟା ଥିଲା ଏଠି ଯେ ଦୁଇ ଆଙ୍ଗୁଳି ସର୍ଟ ପଡୁଥିଲା। ସବୁବେଳେ ତ ଆପଣ ଜାଣିଛନ୍ତି ଗୋଟି ହଉଛି ଭକ୍ତର ଅକ୍ଲାନ୍ତ ଚେଷ୍ଟା ଗୋଟିଏ ଆଙ୍ଗୁଳି, ଦ୍ୱିତୀୟ ଆଙ୍ଗୁଳି ହଉଛି ଭଗବାନଙ୍କର ଅହେତୁକି କୃପା। ଭକ୍ତ ଯେତେ ଏ ଜଗତରେ ଆମେ ସମସ୍ତେ ଭକ୍ତ, ତାହେଲେ ଭକ୍ତର ସ୍ତର ଅଛି, ଯାହାର ଆଧ୍ୟାତ୍ମିକ ଜୀବନରେ ଚେଷ୍ଟା ଯେତେ ଦୃଢ଼ ହବ ଭଗବାନଙ୍କ କୃପା ସେ ସେତେ ପ୍ରାପ୍ତ ହବ। ତେଣୁକରି ଭକ୍ତ ଯେତେବେଳେ ଚେଷ୍ଟା କରିବ ଭଗବାନଙ୍କ କୃପା କରିବ, ଭକ୍ତ ଯେତେବେଳେ ଚେଷ୍ଟା କରିବନି ସେ ଯେତିକି ଚେଷ୍ଟା କରିବ ଭଗବାନ ତାକୁ ସେତିକି କୃପା କରିବ। ସେଥିପାଇଁ ଭକ୍ତର ଯେତେବେଳେ ଅକ୍ଳାନ୍ତ ଚେଷ୍ଟା ରହିବ ମୁଁ ଏଇଟା ନିଶ୍ଚିତ କରିବି ଭଗବାନ ସେତେବେଳେ ତାକୁ ପୂର୍ଣ୍ଣ କୃପା କରିବେ। ଏକ ହେଉଛି ଭକ୍ତର ଚେଷ୍ଟା, ଦୁଇ ହେଉଛି ଭଗବାନଙ୍କର କୃପା, ଏ ଦୁଇଟା ପାଇଁ ସର୍ଟ। ମା ଯଶୋଦାଙ୍କର ଏଠି ଚେଷ୍ଟା ଚାଲିଛି, ଚେଷ୍ଟା କମ କରୁନାହାନ୍ତି। ଆଜି ଆମେ ଯେମିତି କହିଲି ଆଗରୁ କହିଲି ସମୁଦ୍ରରେ ସବୁବେଳେ ପାଣି ଥାଏ କିନ୍ତୁ ବେଳେବେଳେ ଜୁଆର ଭଟ୍ଟା ଆସେ, ଆଜି ମା ଯଶୋଦାଙ୍କର ପ୍ରେମର ଜୁଆର ଦେଖିବା ପ୍ରକାଶ କରୁଛନ୍ତି, ପ୍ରେମର ଜୁଆର ପ୍ରବଳ ଭାବେ ଜୁଆର ଆଜି କୂଳ ଲଙ୍ଘନ କରୁଛନ୍ତି। ମା ଯଶୋଦାଙ୍କରେ ଥିଲେ ବି ଆଜି ଚେଷ୍ଟା ଅକ୍ଳାନ୍ତ ଚେଷ୍ଟା କରୁଛନ୍ତି, ଏଇ କଥାରେ ଅକ୍ଳାନ୍ତ ଆହୁରି ଚେଷ୍ଟା ଜଗତକୁ ଶିଖଉଛନ୍ତି କେତେ ଚେଷ୍ଟା। ମା ଯଶୋଦା ତଥାପି ଛାଡ଼ି ନାହାନ୍ତି, ତା ନହେଲା ତ ନାହିଁ ନା ଛାଡ଼ି ନାହାନ୍ତି, ମୁଁ ଯାହା ହେଲେ ବି ତାକୁ ପାରୁନି ଭକ୍ତ ଯେମିତି ମୁଁ ଯାହା ହେଲେ ବି ପ୍ରଭୁଙ୍କୁ ଧରିବି ପ୍ରଭୁଙ୍କୁ ପାଇବି, ଏଇ ଦୃଢ଼ ଚେଷ୍ଟା ଯଦି ରହିବ ଭକ୍ତ ଭିତରେ ଭଗବାନ ସେତେବେଳେ ତାକୁ କୃପା କରିଦେବେ। ଭକ୍ତ ଅନ୍ତର ଯେତେବେଳେ ଏଇଟା ବହୁତ ସମୟ ନୁହେଁ, ଏଇଟା ଭକ୍ତ ଯେତେବେଳେ ତା ଚେଷ୍ଟା ମାଧ୍ୟମରେ କାର୍ଯ୍ୟ ସେବା ମାଧ୍ୟମରେ ସଂକଳ୍ପ ମାଧ୍ୟମରେ ହଁ ମୁଁ ଯାହା ହେଲେ ଏଇଟା କରିକି ଛାଡ଼ିବି, ଏଇ ଚିନ୍ତାରେ ତାକୁ ଦୃଢ଼ କଲେ ଭଗବାନ ବୁଝିନେବେ ଯେ ନା ଏ ଭକ୍ତର ହେଇଯାଇଛି, ଭକ୍ତ ଯେତେବେଳେ ଦୃଢ଼ କରିନେଲା ମୋତେ ନିଶ୍ଚିତ ଧନ୍ୟ ହବ। ଭକ୍ତ ଅନ୍ତର ଯଦି ଭାବନା ତ ଭଗବାନ ଭାବକୁ ନାଇଁ ବୁଝନ୍ତି, କାହା ଭାବନା ହଁ ଏତିକି ନହେଲେ ଏତିକିରେ ଚଳେଇଦେବ ଆଉ ଷୋହଳ ମାଳା ହେଇନି ତ ଆଜି ଆଠ ମାଳା କରିଦେବା ଦେଖିବା, ନହେଲେ କାଲି ଆଉ ନହେଲେ ଆଡଜଷ୍ଟ କରିଦେବା, ଏଇ ଭାବ ଏଇଟା ଦୃଢ଼ ପାରୁନି। ଆଜି ଷୋହଳ ମାଳା ମାନେ ଆଜି ଷୋହଳ ମାଳା, ଆଜି ଚାରିଟା ନିୟମ, ଆଜି ଭଗବାନଙ୍କୁ ଏତିକି ବ୍ରତ ଅଛି ମାନେ ବ୍ରତ ମାନେ ମୁଁ ତିନି ଓଳି ଖାଉଛି ବ୍ରତ ଦିନ ନା, ମୁଁ ଯାହା ହେଲେ ଆଜି ମୁଁ ଓଡ଼ିଆ ଖାଇକି ରହିବି କି ଆଜି ଦୁଇ ଓଳି ଖାଇକି ରହିବି, ଏଇଟା ହଉଛି ଦୃଢ଼ତା। ଭଗବାନ ଏଇଟା ବୁଝିନେବେ ଭକ୍ତର ଭାବନା, ଏଇଟା ଯେତେବେଳେ ଭକ୍ତ କରିବ ସେତେବେଳେ ଭଗବାନ ତାକୁ କୃପା କରିବେ। ହଁ ଡେଲି ତ ଖାଉଛି ତିନି ଓଳି ଆଉ ପେଟ ତମର ଥରେ ଉପବାସ ଚେଷ୍ଟା କରୁଛି, ଚେଷ୍ଟା କରିଲେ ସିନା ଭଗବାନ କୃପା କରିବେ। ଏଇ ଭୀଷ୍ମ ପଞ୍ଚକ ଆଜି ପାଳନ ହେଉଛି, ଭୀଷ୍ମ ପଞ୍ଚକ ମାର୍ଗରେ ଏଇ ଦେଖିଆସିଲି ଯେ କେତେ ଭକ୍ତ ଯେ ଏଭଳି ଭୀଷ୍ମ ପଞ୍ଚକ ପାଞ୍ଚ ଦିନ ସାରା ଆହାର ହେଉନି କିଛି ନାହିଁ, କେବଳ ବାୟୁ ଯେତିକି ଆହାର ସେ ପାଞ୍ଚ ଦିନ ପୂର୍ଣ୍ଣ ଉପବାସ, ପ୍ରଥମ ଦିନ ଗୋବର, ଦ୍ୱିତୀୟ ଦିନ ଗୋମୂତ୍ର, ତୃତୀୟ ଦିନ ଦଧି, ଚତୁର୍ଥ ଦିନ ଘିଅ, ପଞ୍ଚମ ଦିନ ହେଉଛି ଦୁଗ୍ଧ, ସାମାନ୍ୟ ପରିମାଣ ଜିଭରେ ଚାଟିବେ, ପାଞ୍ଚ ଦିନ ପାଞ୍ଚଟା ବସ୍ତୁକୁ ଜିଭରେ ଖାଲି ଲଗେଇବେ, ଏତିକି କେବଳ ତାଙ୍କର ଆହାର ବସ୍ତୁ, ପାଞ୍ଚ ଦିନ ସାରା ପାଣି ପିଅନ୍ତି ନାହିଁ ରହନ୍ତି। ସେମାନଙ୍କର ଚେଷ୍ଟା ଭଗବାନଙ୍କୁ ଲାଭ କରି ଭଗବତ ଭକ୍ତି ଲାଭ କରିବା ପାଇଁ ନିଜ ଜୀବନରେ କେତେ ଚେଷ୍ଟା, ବହୁତ ସବୁ ଭାବରେ ସେବା କରୁଛନ୍ତି, ଅର୍ଜନ କରୁଛନ୍ତି, ସବୁ କିଛି କରୁଛନ୍ତି। ଏଇ ହେଉଛି କଥା, ଏଇଟା ହେଉଛି ଭକ୍ତର ଜଣେ ଜଣେ ଭଗବତ ଭକ୍ତଙ୍କର ଚେଷ୍ଟା, ସେ ଚେଷ୍ଟା ଅନୁସାରେ ଯାହା ବି ହେଉ ଭଗବାନ ସେମାନଙ୍କର ଚେଷ୍ଟା ଦେଖି ଭଗବାନ କୃପା କରିଦିଅନ୍ତି। ସେ ହେଉଛି କଥା ଯେ ଦୁଇଟା ଆଙ୍ଗୁଳି ସରିଥିଲା, ଏଠି ଯେତେବେଳେ କଣ କହୁଛି ନା ଯେତେବେଳେ ତାଙ୍କୁ ବାନ୍ଧିଛନ୍ତି ସେ ଯେତେବେଳେ ନିଜେ ବନ୍ଧା ହେଇଛନ୍ତି ବୋଲି ଅନ୍ୟ ଜଣେ ବନ୍ଧନ ଅଛି ତାହେଲେ ସିଏ କି କଷ୍ଟ ପାଉଛି? କୃଷ୍ଣ ଆଜି ବନ୍ଧା ହେଇକି ଯୋଉ କଷ୍ଟ ପାଉଛନ୍ତି ସେଟା ମନେ ପଡ଼ୁଛି, ଆରେ ଏଇ ଦୁଇ ଜଣ ତ କୋଉ ଯୁଗରୁ ବନ୍ଧା ହେଇକି ରହିଲେ, ପ୍ରଭୁଙ୍କର ଆଜି ମନେ ପଡୁଛି ଏଇ ଦୁଇ ଜଣଙ୍କୁ ଏତେ ବନ୍ଧନ, ମୁଁ ଗୋଟିଏ ମୁହୂର୍ତ୍ତ ବନ୍ଧନରେ ଏତେ କଷ୍ଟ, ଆଉ ତାହେଲେ ଏବେ ଜଣେ ଯେ ଏତେ ଦିନ ଧରି ବନ୍ଧା ଅଛନ୍ତି ତାଙ୍କୁ ଆଜି ମୁକ୍ତ କରିଦେବାର ଭଗବାନ ବାସନା କଲେ। ସିଏ କଣ ବନ୍ଧନଗ୍ରସ୍ତ ଭଗବାନ ଯିଏ ବନ୍ଧନ ହେଇକି ବି ଅନ୍ୟକୁ ମୁକ୍ତ କରିପାରନ୍ତି? ସେଠୁ ସେ ଚିନ୍ତା କଲେ କଣ ଆଜି ମୁକ୍ତି କରିବେ ଏଇ ଦୁଇ ଜଣ। ସେଠୁ ସେ କଣ କରିଛନ୍ତି ନା ଯେତେବେଳେ ହାମାଗୁଡ଼ି ଦେଇ 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 କୃଷ୍ଣ ଯାଉଛନ୍ତି, ପଛରେ ଉଦୁକୁଳଟା ଗଡ଼ି 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 ଯାଉଛି, ଦୁଇ ଜାଣା ଗଛ ତ ଜାଣା ଗଛ ମଝିରେ କୃଷ୍ଣ ଯାଉଛନ୍ତି, ସେ ଉଦୁକୁଳଟା ଲାଗେ, ଯେତେବେଳେ କୃଷ୍ଣଙ୍କର ପାଦପଦ୍ମ ବି ଲାଗେ ଆଉ ଉଦୁକୁଳ ଲାଗେ, ସେ ଉଦୁକୁଳରେ ଯେତେବେଳେ କୃଷ୍ଣ ଟାଣନ୍ତି, କୃଷ୍ଣଙ୍କୁ ଇଚ୍ଛା କଲେ ହୁଏ ଟାଣିବା ପାଇଁ ପଡ଼େନି, ଅନ୍ୟାନ୍ୟ ଗୋପ ସଖାମାନେ ସବୁ ଅଛନ୍ତି ଦେଖିଛନ୍ତି ଚାରି, ଆଉ ସମସ୍ତେ ଯାଇକି କଣ କରୁଛନ୍ତି ନା ନିଜ ନିଜ କାମକୁ ମା ଦଶରା ସମସ୍ତେ ଚାଲିଗଲେଣି, ଯେତେବେଳେ ଚାଲିଯାଇଛନ୍ତି ସେଇ ବୃକ୍ଷ ଯେତେବେଳେ ଟାଣନ୍ତି ସେ ଦୁଇଟି ବୃକ୍ଷ ପ୍ରବଳ ଭାବରେ ଗର୍ଜନ କରି ପଡ଼େ, ଆଉ ଯେତେବେଳେ ଗର୍ଜନ କରି ସେ ବୃକ୍ଷ ଦୁଇଟା ପଡ଼େ, ବ୍ରଜର ଯେତେ ଲୋକ ଥିଲେ ସବୁ ମୂର୍ଚ୍ଛିତ ହେଇଗଲେ, ସବୁ ମୂର୍ଚ୍ଛିତ ହେଇଗଲେ କିଛି ସମୟ ପରେ, ଏତେ ଜୋରେ ମାନେ ଶବ୍ଦ ହେଇକି ପଡ଼ିଲା ସେ ବୃକ୍ଷ ଦୁଇଟା, କିନ୍ତୁ ତାଙ୍କ ସଖାମାନେ ତାଙ୍କ ଚାରିଆଡ଼େ ଥିଲେ ସଖାଙ୍କର କିଛି କାହାର କିଛି କେହି ଭୟଭୀତ ନୁହନ୍ତି ମୂର୍ଛିତ ହେଇନାହାନ୍ତି, ସମସ୍ତେ ଯେତେବେଳେ ଆସନ୍ତି ଦେଖନ୍ତି କଣ ହେଲା କଣ ହେଲା କଣ ହେଲା, ନନ୍ଦ ଭଗବାନ ଆସିଲେ ସବୁ ଆସିକି ଦେଖନ୍ତି, ସବୁ ଆସିକି ଯେତେବେଳେ ଦେଖନ୍ତି ଏମିତି ଏମିତି ଘଟଣା ହେଇଛି ସେଠୁ କଣ କରିବେ ଭାବୁଛନ୍ତି, କଣ ହେଲା କଣ ହେଲା, ଏତେ ଦେଖି ଆସିଲା ଜାମଳା ବୃକ୍ଷ ଦୁଇଟା ପଡିଛି, ପଚାରନ୍ତି କଣ ହେଲା କଣ ହେଲା ଗଛ ଦୁଇଟା କେମିତି ପଡ଼ିଲା, ସମସ୍ତେ ଆସିଲେ କୃଷ୍ଣ କୃଷ୍ଣ ଯଶୋଦା ମା ଦେଖୁଛନ୍ତି, ନନ୍ଦ ବାବା ଆସିକି ଦେଖିଲେ ଯେ କୃଷ୍ଣ ନାହାନ୍ତି କୁଆଡ଼େ ଗଲେ, ସକାଳୁ ପଚାରିଲା ବେଳକୁ କହୁଛନ୍ତି ସେ ଦେଖୁଛନ୍ତି ଦେଖି ଦେଉଛନ୍ତି ଗଛ ଭିତରେ ଅଛନ୍ତି କୃଷ୍ଣ ଗଛ ମିଳେ, ଏଇ ଦେଖିକି ତ ମା ଯଶୋଦାଙ୍କ ଏକଦମ ମାନେ କଣ ହୃଦୟରେ ଏକଦମ ପୁରା ଫାଟିଗଲା, ମୋ ପୁଣି ଗଛ ଏଇ ତଳେ ଥିଲା ଗଛ ଦୁଇଟା ପଡ଼ିଗଲା, ମାନେ ବହୁତ ଦୁଃଖୀ ହେଇଗଲେ ମା ଯଶୋଦା, ଯେତେବେଳେ ଯଶୋଦା ମା ଦୁଃଖୀ ହୁଅନ୍ତି ସେତେବେଳେ କଣ ହେଲା ନା ଏଇ ସଖାମାନେ ପଚାରି କଣ ହେଲା କେମିତି କଣ କଣ ପଡିଲା ଗଛ ଦୁଇଟା, ନାଇଁ କୃଷ୍ଣ ଯାଇକି କଣ କଲା ସେ ଗଛ ଦୁଇଟାରେ ପଶି ପଶିକି ଟାଣିଦେଲା ଆଉ ସେ ଗଛ ଦୁଇଟା ପୋଡ଼ିଗଲା, କହିଲା କଣ ଏତେ ବଡ ବଡ ମୋଟା ଗଛ ଦୁଇଟା ଏଇ ଛୋଟ ଶିଶୁରେ ଯାଇକି ଟାଣିଦେଲା ପଡ଼ିଗଲା, କେହି କଥା କେହି ବିଶ୍ୱାସ କରନ୍ତି ଏଟା କଣ କେବେ ବାତ ସମ୍ଭବ ନୁହେଁ, କହିଲେ ହଁ ଆଖିରେ ଦେଖିଛୁ ଦୁଇଟା ଗଛ ଦୁଇଟା ପଡ଼ିଗଲା, ସେଠୁ ଦୁଇ ଜଣ ଦେବ କେହି ବହୁ ଅଦ୍ଭୁତ ଅତି ଆଶ୍ଚର୍ଯ୍ୟ ରୂପବାନ ଦୁଇ ଜଣ ପୁରୁଷ ସେଠୁ ଆସିଲେ, ତାଙ୍କର କେତେ ସ୍ତୁତି କଲେ, ତାଙ୍କୁ ପ୍ରଣାମ କଲେ, ବହୁତ ବନ୍ଦନା କଲେ କୃଷ୍ଣଙ୍କୁ, କରିକି ସେମାନେ ପୁଣି କୁଆଡେ ଅନ୍ତର୍ଧାନ ହେଇଗଲେ। ଏମାନେ କହିଲା ପାଗଳା ଏମାନେ ପିଲାଗୁଡା କିଛି ଜାଣନ୍ତି, ଗୋଟେ ବନେଇ ବନେଇ ଛୋଟ ଛୁଆମାନେ ବନେଇ କହନ୍ତି ବୋଲି କେହି ବିଶ୍ୱାସ କଲେନି, ଏଗୁଡ଼ା ବନେଇ ବନେଇ କହୁଛନ୍ତି ମନଗଢ଼ା କିଛି କହିଦେଉଛନ୍ତି, ଏ ସତ ବାସ୍ତବ କଥା କିନ୍ତୁ କେହି ବିଶ୍ୱାସ କରୁନାହାନ୍ତି, ଏତେ ବିଶ୍ୱାସ କରୁନାହାନ୍ତି ସେଠୁ କଣ କରିବେ, ନନ୍ଦ ବାବା ଯଶୋଦା ମା କଣ କଲେ ନା ଆଶ୍ଚର୍ଯ୍ୟ ହେଇଗଲେ, ସେ ନନ୍ଦ ବାବା ଯାଇକି କୃଷ୍ଣଙ୍କୁ ସେ ଗଛ ମଝିରୁ ଆଣିଲେ, ସମସ୍ତେ ଆଶ୍ଚର୍ଯ୍ୟ ହେଇଗଲେ ଏତେ ବଡ ଦେଖିଲେ ସବୁ ଆସିଲେ, ସେଠୁ କଣ ହେଲା ନନ୍ଦ ବାବା କଣ କଲେ ନା ସେ ତାକୁ କୃଷ୍ଣଙ୍କୁ ସେଠୁ ଖୋଲିଲେ, ଦୌଡ଼ିରୁ ଖୋଲିକି ତାଙ୍କୁ କୋଳକୁ ନେଲେ, କୋଳକୁ ରହିଲେ କୋଳରୁ ରହିଲେ କୋଳରୁ ଯେତେବେଳେ ରହିକି ସେ କହିଲେ ଯା ମା ପାଖକୁ, କହିଲେ ନା ମୁଁ ମା ପାଖକୁ ଆଉ ଯିବିନି, କୃଷ୍ଣ ମନା କଲେ ମୁଁ ଆଉ ମା ପାଖକୁ କେବେ ଯିବିନି, କହିଲେ ମା ପାଖକୁ ଯିବିନି, କହିଲେ ନା ମା ପାଖକୁ ଯିବିନି, ମୁଁ ତାହେଲେ ରୋହିଣୀ ମା ଆସୁଛନ୍ତି, ତାହେଲେ ରୋହିଣୀ ମା ପାଖକୁ ଯା, ନା ମୁଁ ରୋହିଣୀ ମା ପାଖକୁ ବି ଯିବିନି, ମୋତେ ମା ଯେତେବେଳେ ବାନ୍ଧିଲେ ମୁଁ କେତେ କାନ୍ଦିକି ତାକୁ ଡାକିଛି ସେ ମା ଜମା ଶୁଣିଲାନି, ମୁଁ ତା ପାଖକୁ ବି ଯିବିନି, ଆଉ କୋଉଠି ରହିବୁ ନା ତମ ପାଖରେ ରହିବି, ତୁ ଖାଇବୁ କେଣ ମା କ୍ଷୀର ଛାଡ଼ିବେ ନା ତୁ କେମିତି ରହିବୁ, ନା ମୁଁ ଗାଈ କ୍ଷୀର ଖାଇକି ରହିଛି, ମା ପାଖକୁ ଯିବିନି କି କ୍ଷୀର ଖାଇବିନି, ତା ପାଖକୁ ଯିବିନି, ତା କୋଳକୁ ବି ଆଉ ଯିବିନି, ଯିବୁନି, କହିଲେ ନା ହଉ ଠିକ ଅଛି, ତାହେଲେ ମୋ ପାଖରେ ତମ ପାଖରେ ରହିବି, ତମ ସାଙ୍ଗରେ ବୁଲିବି, ତମ ସାଙ୍ଗରେ ସକାଳ ସାଙ୍ଗରେ ଖେଳିବି, ତମ ପାଖରେ ଶୋଇବି, ମା ପାଖକୁ ବି ଆଉ ଶୋଇତେ ଯିବି, ତାଙ୍କ ତା ପାଖରେ ହେଲା ସନ୍ଧ୍ୟା ଯେତେବେଳେ ହେଲାଣି, ଆଉ ମା ଯଶୋଦା ଲଜ୍ଜାରେ ଆଉ କୃଷ୍ଣ ଏତେ ବଡ ଯୋଉ ବିପଦ ଘଟିଗଲା, ନନ୍ଦ ବାବାଙ୍କ ସାମ୍ନାକୁ ବି ସେ ଆସୁନି କି କୃଷ୍ଣଙ୍କ ସାମ୍ନାକୁ ଆସୁନି, ମା ଯଶୋଦା ଭିତରେ ଏକା ଏକା ବହୁତ କାନ୍ଦୁଛନ୍ତି, ଆଜି ମୋ ପୁଅକୁ ମୁଁ କଣ କଲି, ଏତେ ବଡ ପିଲାଟାକୁ ମୋ ପୁଅକୁ ମୁଁ ବାନ୍ଧିଲି, ଆଜି ଗଛ ଦେଲେ ଯେ ତା ଉପରେ ପଡ଼ିଯାଇଥାନ୍ତା, ନିଜେ ବହୁତ ଦୁଃଖୀ ହେଇଗଲେ ମା ଯଶୋଦା, ଦୁଃଖୀ ହେଇକି କଣ କଲେ ଆଉ କେବଳ ନନ୍ଦ ବାବାଙ୍କ ସାମ୍ନାକୁ ବି ଆସୁନାହାନ୍ତି, ଯେତେବେଳେ ସାମ୍ନାକୁ ଆସୁନାହାନ୍ତି ମା ଯଶୋଦା ଯଦି ଚିନ୍ତା କରୁଛନ୍ତି ଯେ ସେ ତ ସେମିତି ରହିଲେନି, କିନ୍ତୁ ସିଏ ନନ୍ଦ ବାବା ଚାହୁଁଛନ୍ତି କୃଷ୍ଣ ମା ପାଖକୁ ଯାଉ, ସେଠୁ ସିଏ କୃଷ୍ଣଙ୍କୁ ତାର ମା ପ୍ରତି ଯୋଉ ଜୀବନୀ ଆଦି କହୁଛି ସେଠି ପରୀକ୍ଷା କରିବା ପାଇଁ ନନ୍ଦ ବାବା କହୁଛନ୍ତି, ଯାଉଛି ତ ମା ସହିତ ଆଜି ଏହା କରୁଛି ତ ମା କୁ ଆଜି ପିଟିଙ୍ଗ ହାତ ଉଠିକି ଗଲେ, ସେଠୁ ସେ କୃଷ୍ଣ କଣ କହୁଛି, ନନ୍ଦବାବୁ କୁଣ୍ଡେଇ କରି ବାବା ମାଆକୁ ମାର ନା, ମାଆକୁ ମାରନା, ବହୁତ କାନ୍ଦି କାଟିବ, ମାଆକୁ ମାର ନା, ମାଆକୁ ମାର ନା ଦେଖି କୃଷ୍ଣ କଣ କହୁଛି ନା, କାନ୍ଦିବାକୁ ଲଗୁଛନ୍ତି ବାବାଙ୍କ ପାଖରେ, ମୁଁ ମାଆକୁ ମାର ନା, ମୁଁ ମାଆକୁ ମାର, ସେଠୁ ନନ୍ଦବାବୁ ବୁଝୁଛନ୍ତି ନା ୟାର ମାଆ ପ୍ରତି ଶ୍ରଦ୍ଧା ଅଛି, ଏଠୁ ନନ୍ଦବାବା ଟିକେ ବୁଝୁଛନ୍ତି। ସେଠୁ ରାତିରେ କଣ କରୁଛନ୍ତି, ଯେତେବେଳେ ଶୋଇ ମା ପାଖକୁ ସେ ଯିବନି କହୁଛି, କିନ୍ତୁ ମା ପାଖକୁ ଯାଉନାହାନ୍ତି, କୃଷ୍ଣ ମା ପାଖକୁ ଯାଉନାହାନ୍ତି, ନନ୍ଦବାବାଙ୍କ ପାଖରେ ଅଛନ୍ତି ଅଛନ୍ତି। ସେଠୁ ସେ କଣ କରୁଛନ୍ତି, ଏଠୁ ବ୍ରଜବାସୀ ସାରାଦିନ ମା ଯଶୋଦା ବି ଖାଇନାହାନ୍ତି, ଏଇ ଦୁଃଖରେ ମା ଯଶୋଦା ସାରାଦିନ ଖାଇନାହାନ୍ତି। ଏକଥା ଅନୁରୋଧିନୀ ମା ଆସି କହୁଛନ୍ତି ଯେ ଆଜି ଯଶୋଦା ସାରାଦିନ କିଛି ଖାଇନି, ଆଉ ମା ଯଶୋଦା ଖାଇନାହାନ୍ତି ବୋଲି ସାରା ବ୍ରଜର ଗୋପୀମାନେ ବି ଖାଇନାହାନ୍ତି, ସାରା ବ୍ରଜର ଗୋପୀମାନେ ମା ଯଶୋଦାଙ୍କ ଦୁଃଖରେ ଆଜି କୃଷ୍ଣଙ୍କ ଏଭଳିଆ ଘଟଣା ଘଟିଲା, ସେଥିପାଇଁ ସିଏ ଖାଇନାହାନ୍ତି କି ସାରାଦିନ ଗୋପୀମାନେ ବି ଖାଇନାହାନ୍ତି, ଯେହେତୁ ସେଠୁ ସେ ସାରାଦିନ ଖାଇନାହାନ୍ତି ଆଉ କଣ କରିବେ। ସେଠୁ ନନ୍ଦବାବା ତାଙ୍କୁ କହୁଛନ୍ତି ଯେ ତୋ ମା ସାରାଦିନ ଖାଇନି, ଆଉ ତୋ ମାଆକୁ ବହୁତ ଭୟ ଲାଗୁଛି, ଡରୁଛି, ଆଉ ଏମିତି କହୁଛନ୍ତି। କହିଲାରୁ କଣ ଗୋଟେ କଥା କହିବ, କୃଷ୍ଣ କହୁଛନ୍ତି ତୋ ମା ଆଜି ସାରାଦିନ ଖାଇନି, ବହୁତ ଦୁଃଖରେ ଅଛି, ଆଉ ତୋ ମା ଆଜି ମାନେ ଲଜ୍ଜାରେ ତୋ ପାଖକୁ ଆସିନି, ସେ ଦେଖୁଛନ୍ତି ଆସିବ ଆସୁନି ଆସୁନାହାନ୍ତି ବୋଲି। ନନ୍ଦବାବୁ ବି ରାଗିଛନ୍ତି ମା ଯଶୋଦାଙ୍କ ଉପରେ, ବାବା ମାର କଥା ବି ହଉନି, ନନ୍ଦବାବା ମା ଯଶୋଦାଙ୍କ ଭିତରେ କଥା ବି ହଉନି, କାହିଁକି ନନ୍ଦବାବୁ ବି ରାଗିଛନ୍ତି ମା ଯଶୋଦାଙ୍କ ଉପରେ, ତୁ ଏତେ ବଡ କାହିଁକି ତମେ ଏତେ ବଡ କାମ କଲ। ସେଥିପାଇଁ କୃଷ୍ଣ ଦେଖିଲେ ଯେ ମା ବାବାଙ୍କ ଭିତରେ ବି ଝଗଡା କଣ ହେଇଛି ମୋ ପାଇଁ, ସେଠୁ କୃଷ୍ଣ ମୋ ମା ବହୁତ ଦୁଃଖରେ ଅଛି ଖାଇନି, ଏକଥା ଶୁଣିକି କୃଷ୍ଣଙ୍କ ମନରେ ବହୁତ ମାନେ ବହୁତ ଦୁଃଖ ହେଲା, ମୋ ମା ସାରାଦିନ ଖାଇନି ଆଜି ଏତେ ଇଏ କରିନି। ସେଠୁ ସେ କଣ କହିଲି, କୃଷ୍ଣ ଯାଇକି ମା କୋଳ ଦୌଡ଼ି 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 ଯାଇକି କଣ କରୁଛନ୍ତି ନା, ମା ଯଶୋଦାଙ୍କ କୋଳରେ ଉଠିଛନ୍ତି, ମା ମା କହିକି କୋଳରେ ଉଠିଛନ୍ତି, ଆଉ ମା ଯଶୋଦା ଖାଲି ମାନେ ବହୁତ ଦୁଃଖରେ କାନ୍ଦି ଯାଉଛନ୍ତି କୃଷ୍ଣଙ୍କୁ, ଖାଲି ଆଖିରୁ ଲୋ ଠକ ଠକ ଖସୁଛି, କେବେ କୃଷ୍ଣଙ୍କୁ ଆଲିଙ୍ଗନ କରୁଛନ୍ତି। କୃଷ୍ଣ କଣ କରୁଛନ୍ତି ନା, ମା ଯଶୋଦାଙ୍କର ହାତକୁ ଧରିକି ଆଣିକି କଣ କରୁଛନ୍ତି, ନନ୍ଦବାବାଙ୍କ ସାଙ୍ଗରେ ତାଙ୍କ ହାତରେ ଧରେଇ ଦେଇଛନ୍ତି, ଯେମିତି ବାବା ମା ମିଳନ ହେଇଯାନ୍ତୁ ଆଉ କିଏ କାହାକୁ ନ ରାଗନ୍ତୁ। ଆଉ ଦୁଇ ଜଣଙ୍କୁ କୃଷ୍ଣ ମିଳନ କରିଦେଇଛନ୍ତି, ମିଳନ କରିଦେବା ପରେ ଦୁଇ ଜଣଙ୍କ ଭିତରେ କଣ ହେଇଛି ନା, ପୁଣି ମାନେ ପୂର୍ବ ଭଳିଆ ପୂର୍ବ ଅବସ୍ଥା ଫେରି ଆସେ। ଏଇ ଯୋଉ ଲୀଳା ଦାମୋଦର ଲୀଳା, ଏଇ ଦାମୋଦର ଲୀଳାରେ ବିଶେଷ କରି ଆମେ ଯୋଉ ଶୁଣୁଛନ୍ତି ଭଗବାନ ଭଗବାନ ହେଇକି ବି ଏଇ ଯୋଉ ଅଦ୍ଭୁତ ଲୀଳା ଗୁଡା ଭଗବାନ ଯୋଉ ଗୁଣ ନୁହେଁ, କଣ କଣ କହିଲେ, ସେ ଆତ୍ମାରାମ ହେଇକି ବି ଆତ୍ମାରେ ଯେ ଆନନ୍ଦ ପାଆନ୍ତି, ଟିକେ ଖାଇବାକୁ ପାଇଲେନି ବୋଲି ଆଜି ଟିକେ କ୍ଷୀରରେ ଅତୃପ୍ତି, ଯେ ପୂର୍ଣ୍ଣତୃପ୍ତ ଆତ୍ମକାମ ତାଙ୍କ ଭିତରେ ଟିକେ କ୍ଷୀର ପେଟ ପୂର୍ଣ୍ଣ ବୋଲି ମା ଯଶୋଦାଙ୍କଠୁ ସେ ସେତିକିରେ କ୍ରୋଧାନ୍ୱିତ ହେଇଗଲେ, ଏଟା ରଜ ଗୁଣ। ଏଇ ଯୋଉ ଗୁଣ ତାଙ୍କ ଭିତରେ ପ୍ରକାଶ ପାଇଲା, ସେ ଆଜି କଣ କଲେ ମାନେ ଯୋଉଟା ଦୁର୍ଗୁଣ ଯୋଉଟା ଧାଣ୍ଡି ଭାଙ୍ଗି ଦଉଛନ୍ତି, କ୍ରୋଧାନ୍ୱିତ ହଉଛନ୍ତି, ଏ ଯୋଉ ଯାହାକୁ କିଏ ଧରିପାରେନି ସେ ଅନ୍ୟମାନେ ଧରି ଦଉଛନ୍ତି, ମା ଯଶୋଦା ଧରିବେ ତାଙ୍କୁ କି ବା ସେ ସମସ୍ତଙ୍କ ଭୟରେ ତାଙ୍କ ଭୟ ଯିଏ ଭୟଭୀତ ହୁଅନ୍ତି ସେ ଆଜି ଆଜି ଗୋଟେ ମା ଯଶୋଦାଙ୍କ ଲାଠିର ଭୟରେ ଭୟଭୀତ ହଉଛନ୍ତି, ତାଙ୍କୁ ଯିଏ ବାନ୍ଧି ପାରେ ନା ସେ ଆଜି ବନ୍ଧା ଦେଉଛନ୍ତି, ସିଏ ଯାଇକି ବନ୍ଧନଗ୍ରସ୍ତ ହଉଛନ୍ତି। ଏଇ ଯୋଉ ଅଦ୍ଭୁତ ଲୀଳା ଗୁଡା ସବୁ ଆଜି ପ୍ରକାଶ ପାଉଛି ଭକ୍ତ ଭିତରେ, ଏଇଟା କିଭଳି ଭାବେ ସମ୍ଭବ ଭଗବାନଙ୍କ ପାଖରେ? ଏଗୁଡା ଗୋଟେ ଭଗବତାର ଗୁଣ ନୁହେଁ, କାହିଁକି ଭଗବାନ କୃଷ୍ଣଙ୍କ ଭିତରେ ଏଇ ଲୀଳା ସବୁ ଏଇଭଳିଆ ଗୁଣ ସବୁ ଦେଖାଯିବ, ଏଟା ତ ରଜ ଗୁଣ, ଆମେ କ୍ରୋଧାନ୍ୱିତ ହେବା ରଜ ଗୁଣ, ଏଗୁଡା ତ ଜାଗତିକ ଗୁଣ, ଏଇ ଜାଗତିକ ଗୁଣ ଗୁଡା କାହିଁକି ପ୍ରକାଶିତ ହୁଏ ନା? ଏଇଟାକୁ ଆଚାର୍ଯ୍ୟମାନେ କହୁଛନ୍ତି, ଯେମିତି ଗୋଟେ ଧନୀ ବ୍ୟକ୍ତି, ଧନୀ ବ୍ୟକ୍ତି ପାଖରେ ବହୁତ ଟଙ୍କା ପଇସା ଅଛି, ସେ ଟଙ୍କା ପଇସା ସେଇ ଧନୀ ବ୍ୟକ୍ତି କାହାର କୌଣସି ସୁବିଧା ଅସୁବିଧାରେ ସାହାଯ୍ୟ ନ କଲା, କେହି ତା ମାନେ ହାତ ପାଖରେ କାହାକୁ ଯଦି ଦାନ ଟିକେ ନ କଲା, ଲୋକ କଣ ତାକୁ ଧନୀ ବୋଲି କହିବେ କି? କହିବେ କଣ କହିବେ, କୁଞ୍ଜି କୃପଣ ବୋଲି କହିବେ। ସେଇଠି ସେଠୁ ଏଇ ଯେମିତି ତାକୁ ଭଗବାନ କୁହାଯାଉଛି ନା କୃପଣ ବୋଲି କୁହାଯାଉଛି, ସେମିତି ଭଗବାନ ପାଖରେ ଭଗବାନ ହଉଛନ୍ତି କଣ, ଭକ୍ତ ବାତ୍ସଲ୍ୟ, ଭକ୍ତ ପ୍ରତି କରୁଣା କରିବାଟା ହଉଛି ଭଗବାନଙ୍କର ସ୍ୱତଃସ୍ଫୃତ ଗୁଣ। ଆଉ ଭଗବାନ ପାଖରେ ଯଦି ଗୁଣଟା ରହିଛି ଏଇଟା ଭଗବତର ଗୁଣ, ଆଉ ଭଗବାନଙ୍କ ପାଖରେ ଯଦି ଭକ୍ତ ପ୍ରାର୍ଥନା କରିବ, ମା ଯଶୋଦା ଚାହୁଁଛନ୍ତି ବାତ୍ସଲ୍ୟ ପ୍ରେମ, ସେ ବାତ୍ସଲ୍ୟର ସର ଭକ୍ତ, ସେ ଯଦି ତା ପାଖରେ ବାତ୍ସଲ୍ୟତା ପ୍ରକାଶନ କରିବେ, ସେ ଗୁଣଟା ଯଦି ପ୍ରକାଶନ କରିବେ, ତାକୁ ଭଗବାନ ବୋଲି କିଏ କହିବ କି? ଭଗବ ଭକ୍ତ ଭକ୍ତାନୁଗ୍ରହ କାତରତା ରହିବନି, ଭକ୍ତ ପ୍ରତି ଅନୁଗ୍ରହ ଯଦି ନ ରହିଲା ତାହେଲେ ସିଏ କି ଭଗବାନ, ତାଙ୍କୁ ଭଗବାନ ବୋଲି କିଏ କହିବନି।
ଭଗବାନ ମାନେ ତାଙ୍କ ପାଖରେ ଭକ୍ତାନୁଗ୍ରହ କାତରତା ରହିବ, ଭକ୍ତ ପ୍ରତି ଅନୁଗ୍ରହ ରହିବ, ଭକ୍ତ ଯାହା ଚାହିଁବ ଭଗବାନ ସେଇଆ କରିବେ, ଛୁଆ କରେଇ ପାରିବେ, ଛୁଆ ହେବେ ବୁଢା ହେବେ ସବୁ ପିଲା ତାଙ୍କ ଭିତରେ ରହିବ, ଏଇଟା ହଉଛି ଭକ୍ତାନୁଗ୍ରହ କାତରତା। ସେଥିରେ ଆମକୁ ସେ ଭକ୍ତାନୁଗ୍ରହ କାତରତାକୁ ପାଳନ କରିବା ପାଇଁ ପଡିବ। ଏଇ ହେଉଛି କଥା। ଯେ ହଉ, ଏଇଟା ହଉଛି ବାସ୍ତଲୀଳା ସର୍ବଶେଷ। ଯେହେତୁ ଆଜି ରାସଲୀଳା, ତଥାପି ବି ମୁଁ ଛୋଟ ଭାବେ 2-4 ମିନିଟ କହୁଛି। ଏ ରାସଲୀଳାର ଆଜି ହଉଛି କଣ କହିଲି, ପ୍ରଥମେ ଅନାଦିକାଳେ ଅତୁଟ ବନ୍ଧନ, ଭଗବାନ ଶ୍ରୀକୃଷ୍ଣଙ୍କ ସହିତ ଗୋପୀମାନଙ୍କର ଆଜି ଅତୁଟ ବନ୍ଧନ, ଯେ ନିତ୍ୟ ଜଗତର ଯେ ନିତ୍ୟ ମିଳନ, ସେ ନିତ୍ୟ ମିଳନ, ଯେ ପରକୀୟା ଭାବେ ଯାହା ବ୍ରଜେତେ ପ୍ରଚାର, ବ୍ରଜର ଏଇଟା ହଉଛି ସର୍ବଶ୍ରେଷ୍ଠ ରସ, ପର ସ୍ତ୍ରୀ ସହିତ ପର ପୁରୁଷର ଯେଉଁ ମିଳନ ସମ୍ବନ୍ଧ, ଏଇଟା ହଉଛି ବ୍ରଜର ପ୍ରସିଦ୍ଧ ରସ, ସର୍ବଶ୍ରେଷ୍ଠ ରସ। ଏଇଟା ସର୍ବ, କିନ୍ତୁ ଜଗଜଗତରେ ଏଇଟା ହଉଛି ସବୁଠୁ ଅତ୍ୟନ୍ତ ତୁଚ୍ଛ, ଘୃଣ୍ୟ ଏବଂ ନଗଣ୍ୟ। ପରସ୍ତ୍ରୀ ପରପୁରୁଷ ପରସ୍ତ୍ରୀ ଯଦି ମିଳନ ହଉଛି ଜଗତର, ସମାଜ ତା ନିନ୍ଦା କରିବ ନା, ଚିଠି ପକେଇବ। କିନ୍ତୁ ଏଇଟା ହଉଛି ଚିନ୍ମ ଜଗତରେ ଏଇଟା ହଉଛି କଣ, ସବୁଠୁ ଶ୍ରେଷ୍ଠ ଜୟଜୟ ଉଜ୍ଜଳ ରସ ସର୍ବଶ୍ରେଷ୍ଠ ସର୍ବରସ ସାର, ସର୍ବରସର ସାର ହଉଛି ଏଇ ପ୍ରେମଟା। କାହିଁକି ନା ପରପୁରୁଷ ପରସ୍ତ୍ରୀ ଉଭୟଙ୍କ ମିଳନ ପାଇଁ ଯେମିତି ସମସ୍ତେ ସିଏ କେତେବେଳେ ଆସିବ ଇଏ ତା ସମୟକୁ ତା ପ୍ରତୀକ୍ଷା କରିଥା, ଗୋପୀମାନେ ପ୍ରତ୍ୟକ୍ଷଣ କୃଷ୍ଣଙ୍କର ପଥକୁ ପ୍ରତୀକ୍ଷା କରିଥାନ୍ତି। ରାଧାରାଣୀ ହେଉଛନ୍ତି ଭଗବାନଙ୍କର ସ୍ୱୟଂ ପ୍ରକାଶ, କେହି ଆଉ କେହି ନୁହନ୍ତି, ସ୍ୱୟଂ ନିଜର ପ୍ରକାଶ। ଆଉ ସେମାନଙ୍କୁ କୃଷ୍ଣଙ୍କ ଭିତରେ ରାଧାରାଣୀଙ୍କର ଏକାଠି ରହିଲା ପରେ ଯୋଉ ଭାବନା, ଗୋଟେ ପିଲା ଗୋଟେ ଝିଅକୁ ଭଲ ପାଉଛି, ଭଲ ପାଇଲା ବେଳେ ଦୂରତ୍ୱ ଯେତେବେଳେ ରହୁଛି ତାଙ୍କ ଭିତରେ କଣ ହଉଛି, ସିଏ ତାକୁ କେତେବେଳେ ପାଇବ ଟିକେ କଥା ହବ, କେତେବେଳେ ଟିକେ ଦେଖିବ, ଆକୁ ବ୍ୟାକୁଳତା ରହୁଛି। କିନ୍ତୁ ଯେତେବେଳେ ସେଇ ଦୁଇ ଜଣ ଭଲ ପାଇକି ବିବାହ କରିଯିବେ, ବିବାହ ପରେ କଣ ହବ ନା, ସ୍ୱାମୀ ସ୍ତ୍ରୀ ହେଇକି ଯେତେବେଳେ ରହିବେ, ଏଇ ଭଲ ପାଇଲା ବେଳେ ଯେମିତି ଦୁଇ ଜଣଙ୍କୁ ଆକର୍ଷଣ ଥିଲା ସେ ତାକୁ ଦେଖିବା ପାଇଁ ଚାହିଁଗଲା, ଭଲ ବିବାହ ପରେ ସେଇଆ ରହିବନି, ସବୁବେଳେ ଗୋଟିଏ ଛାତ ତଳେ ଘରେ ରହିଲେ ଘରେ କଥା ହେଲେ ସେଇ ଆଉ ସେଇ ତା ପ୍ରତି ଆକର୍ଷଣ ରହିବନି। ଭଗବାନ ଏ ଜଗତରେ ଆମ ଭଳି ଗଭ ଜୀବମାନେ ଅନାଦି କାଳରୁ ଏଇ କୃଷ୍ଣ ବହିର୍ମୁଖ ହେଇକି ଯୋଉ ଏ ଜଗତରେ ଘୁରି ବୁଲୁଛନ୍ତି, ପରମ ପୁରୁଷ ଭଗବାନଙ୍କୁ ବିସ୍ମୃତ ହେଇକି ଭଗବାନ ଏଇ ପରକୀୟା ରସଟାକୁ କାହିଁକି ପ୍ରକାଶ କଲେ ନା, ପର ସ୍ତ୍ରୀ ଯେମିତି ପର ପୁରୁଷ ଅପର ପୁରୁଷ ପ୍ରତି ଆକର୍ଷିତ ହେଉଛି, ଆକର୍ଷିତ ହେବା ଭଳିଆ କୃଷ୍ଣ ହେଉଛନ୍ତି ପରମ ପୁରୁଷ, ଆଉ ଆମେ ହେଉଛନ୍ତି ପ୍ରତ୍ୟେକ ଜୀବ ହେଉଛି ପ୍ରକୃତି, ପ୍ରତ୍ୟେକ ଏଇ ଗୋପୀମାନେ ଏଇ ରସଟାକୁ ଦ୍ୱାରା ଜଗତକୁ ଶିଖେଇଲେ ଯେ ତାଙ୍କ ପାଖରେ ନ ରହିଲେ ବି ଆମେ ମାୟାର କବଳରେ ବର୍ତ୍ତମାନ ଅଛନ୍ତି, କୃଷ୍ଣ ହେଉଛନ୍ତି ପରମ୍ଭାବରେ ରହିଛନ୍ତି, ଆମେ ମାୟା ଆମକୁ କବଳିତ କରିକି ରଖିଛି। ଜେଲଖାନାରେ ଥିବା ବ୍ୟକ୍ତି ଯେମିତି ତାର ଘରକୁ ଫେରିଯିବା ପାଇଁ ପ୍ରତ୍ୟେକ ମୋ ଘର ଦ୍ୱାରର କଥା ଚିନ୍ତା କରେ, ମୁଁ ଜେଲ ଆସିଛି, ମୋ ପିଲାମାନେ ମୋ ଘର ସ୍ତ୍ରୀ ଛୁଆ ପିଲା କଣ କରୁଛନ୍ତି, ଯେମିତି ଚିନ୍ତା କରେ ସବୁବେଳେ ବ୍ୟାକୁଳରେ ତାଙ୍କ କଥା ମନେ ପଡ଼ୁଥାଏ, ଜେଲରେ ରହିକି ଚିନ୍ତା କରୁଛି, ଠିକ ଆମେ ମାୟାର କାରାଗାରରେ ମାୟାର ଜେଲରେ ଖାନାରେ ବର୍ତ୍ତମାନ ଅଛନ୍ତି। ଗୋପୀମାନେ ଏଇ ପରକୀୟା ରସର ଯୋଉ ଆକର୍ଷଣ ଭାବଟା ଶିଖେଇଲେ ଜଗତକୁ, ଯେ ଜୀବ ଏଇଭଳି ମାୟାର କାରାଗାରରେ ଥାଇକି ବି କେମିତି ତାର ପତି ପରମ ପୁରୁଷ ଭଗବାନଙ୍କ ପ୍ରତି କେମିତି ଆକର୍ଷିତ ହବ, ସେଇଟାକୁ ଉପମା ଦେଇକି ଗୋପୀମାନଙ୍କ ମାଧ୍ୟମରେ ଆମକୁ ଶିଖେଇଛନ୍ତି କୃଷ୍ଣ। ଅନ୍ୟର ହେଇକି ବି ଆମେ କେମିତି ତାଙ୍କର ହେଇପାରିବା, ମନରେ ସବୁବେଳେ ତାଙ୍କୁ ପାଇବାର ଅଭ୍ୟାସ ଆମ ଭିତରେ ରହିବ, ଏଇଥିପାଇଁ ଗୋପୀମାନଙ୍କ ଦ୍ୱାରା ସେ ଏଇ ଜଗତକୁ ଶିଖେଇଛନ୍ତି। ଆଉ ଗୋଟେ କଥା ହଉଛି କଣ, ଏଇ ଗୋପୀମାନେ ମୂର୍ଖ ନଥିଲେ, ଆଜି କଣ ହଉଛି ଏଇ ମୁନି ଋଷି ଏମାନେ ଥିଲେ ପୂର୍ବ ଜୀବନର କଣ ନା, ତ୍ରେତୟ ଯୁଗରେ ମୁନି ଋଷି ମାନେ ରାମଚନ୍ଦ୍ର ଭଗବାନଙ୍କ ପାଖରେ ପାକୁଳ ଭାବେ ପ୍ରପତ୍ତି କରିଥିଲେ, ଯେ ଭଗବାନ ରାମଚନ୍ଦ୍ରଙ୍କୁ ଦର୍ଶନ କରିକି ତାଙ୍କର ସ୍ତ୍ରୀ ରୂପେ ହଉ, ସ୍ତ୍ରୀ ସ୍ୱରୂପ ପ୍ରାପ୍ତ ହବା ପାଇଁ ଭଗବାନ ରାମଚନ୍ଦ୍ର କହିଥିଲେ। ଏ ଅବତାର ତୁମ ମୁନି ଋଷି ମାନେ ଯୋଉମାନେ ଏ ଜଗତର କାମନାକୁ ତ୍ୟାଗ, ତୁଚ୍ଛ ଘୃଣ୍ୟ ଏ ଜଗତର ବିଷୟ ବାସନା ସମସ୍ତ କାମନାକୁ ତ୍ୟାଗ କରିକି ସଂସାରକୁ ପରିତ୍ୟାଗ କରିକି ଜଙ୍ଗଲରେ ଯାଇକି ଭଗବତ ଆରାଧନା କରୁଛନ୍ତି ପୂର୍ଣ୍ଣ ନିଷ୍କାମ ଭକ୍ତ ମାନେ, ସେଇ ମୁନି ଋଷି ମାନେ ରାମଚନ୍ଦ୍ର ପ୍ରଭୁ ମହାପ୍ରଭୁଙ୍କୁ ଦର୍ଶନ କରିକି ତାଙ୍କୁ ପତି ରୂପେ ପ୍ରାର୍ଥନା କରିଥିଲେ, କାମାସକ୍ତ ହେଇକି ପ୍ରାର୍ଥନା କରିନଥିଲେ, ଭଗବତ ଭକ୍ତିରେ ପ୍ରେମରେ ପ୍ରାର୍ଥନା କରିଥିଲେ। ସାଧାରଣ ଜଗଜଗତର ଜୀବମାନଙ୍କର ଲୀଳା ନୁହେଁ ଇଏ, ଆମେ ଯେମିତି ଆମର ଚେତନା ଯାହା ହଉଛି ମୁନି ଋଷି ମାନଙ୍କର ଚେତନା ସେଇଆ ନଥିଲା, ଆମେ କୃଷ୍ଣଙ୍କ ସହିତ ଗୋପୀମାନେ କୋଉମାନେ ଥିଲେ ନା, ଏଇ ମୁନି ଋଷି ମାନେ ସବୁ ସଂସାର ଏଇ ତୁଚ୍ଛ କାମନାକୁ ତ୍ୟାଗ କରିକି ଯୋଉମାନେ ମୁନି ଋଷି ହେଇକି ଥିଲେ ସେଇମାନେ ରାମଚନ୍ଦ୍ର ପ୍ରଭୁଙ୍କ ସେବିକା ହବାର ବାସନା କରୁଥିଲେ,
ସେମାନଙ୍କୁ ଭଗବାନ ରାମଚନ୍ଦ୍ର କହିଲେ ଏଇ ଅବତାର ପରେ ଏକ ପତ୍ନୀ ଗ୍ରନ୍ଥ ଦ୍ୱାପରେ କୃଷ୍ଣ ଅବତାରରେ ଆସିବି, ସେତେବେଳେ ତମ ସହିତ ମୋର ତମେ ବ୍ରଜରେ ଗୋପୀ ହେଇକି ଜନ୍ମ ଗ୍ରହଣ କରିବ, ସେଇଦିନ ତମ ସହିତ ମୋର ମିଳନ ହବ। ଆମେ ମନେ କରୁଛନ୍ତି ଗୋପୀ ମାନଙ୍କ ସହିତ ଗୋଟେ ମିଳନ, ଏଇଟା ଗୋଟେ ଆତ୍ମା ସହିତ ପରମାତ୍ମାର ମିଳନ, ଏଇଟା ଦେହର ଦେହର ମିଳନ ନୁହେଁ। ଆମେ ଯେମିତି ତୁଚ୍ଛ ଘୃଣ୍ୟ କାମ ସୁଖରେ ମତ ହେଇକି ମନେ କରୁଛନ୍ତି ଦେହ ସୁଖଟା ଜୀବନର ସର୍ବସ୍ଵ, ସେଠି ଦେହ ସୁଖ ନାହିଁ। ଯୋଉ ଜଳ ଦେହ ପ୍ରତି ଆକର୍ଷିତ ନୁହେଁ, ଏଟା ଆତ୍ମା ପରମାତ୍ମା ପ୍ରତି ଆକର୍ଷିତ। ଏଟା ଶୁଦ୍ଧ ଭଗବତ ଯାହାକୁ ସୁଖଦେବ ଗୋସ୍ୱାମୀ ବର୍ଣ୍ଣନା କରୁଛନ୍ତି। ସାଧାରଣ ସଂସାରର ସବୁଠୁ ବଡ ବଡ ମୁକ୍ତ ପୁରୁଷ ଯୋଉମାନେ, ସେଇମାନଙ୍କ ମୁଖର ବାଣୀ ଏଗୁଡା, ଏଇ ଗୋପୀ ମାନଙ୍କ ସହିତ କୃଷ୍ଣଙ୍କର ପରକୀୟା ପ୍ରେମ। ସୁଖଦେବ ଗୋସ୍ୱାମୀ ଯିଏ ଯେତେବେଳେ ଜନ୍ମ ହେଲେ ଏଠି ଆବିର୍ଭାବ ହେଇଛି, ସଂସାରଟା ତୁଚ୍ଛ ବୋଲି ମନେ କରିକି, ସଂସାର ସୁଖ ତୁଚ୍ଛ ବୋଲି ମନେ କରିକି କୋଉଠିକି ଚାଲିଗଲେ ନା ଯାଇକି ପଳେଇ ଯାଉଥିଲେ। ବ୍ୟାସଦେବ ଭାଗବତ କଥା ଶିଖେଇକି ତାଙ୍କୁ କେତେ ମୁକ୍ତ ପୁରୁଷ ଥିଲେ ସୁଖଦେବ ଗୋସ୍ୱାମୀ, ଯୋଉ କଥା ବର୍ଣ୍ଣନା କରୁଛନ୍ତି, ଯାହାକୁ ଦେବକନ୍ୟା ମାନେ ଉଲଗ୍ନ ହେଇକି ମାନେ ସ୍ନାନ କଲାବେଳେ ସୁଖଦେବ ଗୋସ୍ୱାମୀଙ୍କୁ ଦେଖିକି ସେଇ ଦେବକନ୍ୟା ମାନେ କଣ କଲେ ନା, ଯେତେବେଳେ ସୁଖଦେବ ଗୋସ୍ୱାମୀଙ୍କୁ ଦେଖିଲେ ତାଙ୍କ ଲଜ୍ଜା ଘୃଣା କିଛି ନାହିଁ, ଉଲଗ୍ନ ହେଇକି ଅଛନ୍ତି। ସୁଖଦେବ ଗୋସ୍ୱାମୀ 16 ବର୍ଷ ବୟସରେ ଉଲଗ୍ନ ହେଇକି ଯାଉଛନ୍ତି, ଦେଖିକି ଲଜ୍ଜା ବି ଆସିନି। କାହିଁକି ନା ସୁଖଦେବ ଗୋସ୍ୱାମୀ ଏତେ ମୁକ୍ତ ପୁରୁଷ ଥିଲେ, ଯାହାକୁ ଦେଖିଲେ ବି ଉଲଗ୍ନ ଅବସ୍ଥା ଦେଖିଲେ ବି ଲଜ୍ଜା ଗୁଣା ନ ହୁଏନି। ବ୍ୟାସଦେବଙ୍କୁ ଦେଖିକି ଲଜ୍ଜା ଟିକେ ସଙ୍କୋଚ ଆସିଛି ବୋଲି ବସ୍ତ୍ର ଆବୃତ କରୁଥିଲି, ତା ଅର୍ଥ ବ୍ୟାସଦେବ ଭଗବାନଙ୍କ ଅବସ୍ଥା ଲଜ୍ଜା ନଥିଲା। ବ୍ୟାସଦେବ ଜାଣିଥିଲେ ଇଏ ସ୍ତ୍ରୀ ଇଏ ପୁରୁଷ, ବ୍ୟାସଦେବଙ୍କ ଭିତରେ ଜାଣିଥିଲେ ଏମାନେ ହଉଛନ୍ତି ସ୍ତ୍ରୀ ଶରୀର, ଏଟା ପୁରୁଷ ଶରୀର, ଜାଣିଥିଲେ କାମ ସତ ନଥିଲେ ତାଙ୍କୁ ଦେଖି ଆସେ। କିନ୍ତୁ ସୁଖଦେବ ଗୋସ୍ୱାମୀ ସ୍ତ୍ରୀ ପୁରୁଷ ଭେଦ ବି ଜାଣିନଥିଲେ, ଇଏ ସ୍ତ୍ରୀ ଇଏ ପୁରୁଷ ଏକଥା ବି ଜାଣିନଥିଲେ, ଏତେ ଉନ୍ନତ ସ୍ଥିତି। ସେଇ ସୁଖଦେବ ଗୋସ୍ୱାମୀ ଆଉ ସେଠି ଉପସ୍ଥିତ ଥିବା ମହାନ ମହାନ ଋଷିମାନ ମୁନି ଋଷିମାନଙ୍କର ଆଳାପ ଏଇଟା। ସେଠି ଜଗଜଗତର ଲୋକମାନେ ମନେ କରନ୍ତି ଭଗବାନଙ୍କ ରାସଲୀଳା ବୋଲି ଗୋଟେ କାମ କ୍ରୀଡ଼ା, ଏଇଟା ଅତ୍ୟନ୍ତ ତୁଚ୍ଛ ନଗଣ୍ୟ ମାନେ ଅତ୍ୟନ୍ତ ହୀନ। ଭଗବତ ଧର୍ମ ଯେଉଁମାନେ ଭଗବତ କୃଷ୍ଣଙ୍କର ସମ୍ବନ୍ଧରେ ଯେଉଁମାନେ ଜାଣିନାହାନ୍ତି ସେମାନେ ଏଇଟା ଭାବନ୍ତି। ରାଧାରାଣୀଙ୍କ ସହିତ ଯୋଉ କୃଷ୍ଣ ପୂଜା କରୁଛନ୍ତି ଭାବୁଛନ୍ତି ଏମାନେ ଗୋଟେ ଯେମିତି ପ୍ରପାତ ବିଦେଶ ଗଲେ ପ୍ରପାତ କହୁଛନ୍ତି ତ 9 6 ମାନେ ଅବୈଧ ମିଳାମିଶା ସମ୍ବନ୍ଧ ହେଇପାରିବେନି। ବିଦେଶୀ ମାନେ ପଚାରୁଛନ୍ତି ତାହେଲେ ଏଇ ଯେ ଦୁଇଜଣ ଇଏ ଏଇ କୃଷ୍ଣ ଯଦି ଛିଡ଼ା ହେଇଛନ୍ତି ତାଙ୍କ ପାଖରେ କିଏ, ଇଏ ତା ଗାର୍ଲଫ୍ରେଣ୍ଡ ତ, କାହିଁକି ସିଏ ତାଙ୍କ ଭାବନାରେ ଭାବୁଛନ୍ତି। ସେମିତି ଆମେ ଯଦି ଆମ ଭାବନାରେ ଭାବିବା ଏମିତି ଯୋଉ କୃଷ୍ଣ ରାଧାରାଣୀ ଆଉ ତାଙ୍କର ଉଭୟ ମାନେ ଦୁଇ ଜଣଙ୍କ ଫ୍ରେଣ୍ଡ, ଏଇଆ ନୁହଁ। ଏ ଗୋଟିଏ ଆତ୍ମା ଦେହ କେବଳ ଦୁଇଟା, ନିଜକୁ ଆନନ୍ଦ ନବା ପାଇଁ ଏତିକି ବୁଝିବା ଦରକାର। ଆଉ ଗୋଟେ କଥା ହଉଛି କଣ, ଏଇଭଳିଆ ଶୁଦ୍ଧ ମୁନି ଋଷି ମାନଙ୍କ ସହିତ ଆଜି ମିଳନ, ବହୁତ ଦିନ ଭିତରେ ପ୍ରାର୍ଥନା କରିଥିଲେ, ଆଜି ତିଥିରେ ସେମାନଙ୍କର ଏଇ ରାସ ମଣ୍ଡପରେ ସମସ୍ତଙ୍କର ମିଳନ ହେଇଛି, ପ୍ରଭୁ ଭଗବାନ ଶ୍ରୀକୃଷ୍ଣଙ୍କ ସହିତ ଗୋପୀ ମାନଙ୍କର। ତେଣୁକରି ଯେହେତୁ ହେଉଛି ମୁଁ ଦୁଇଟା ଉପମା ଦେବି ରାସ ମେଳାରେ, ସମୟ ତ ଅତିକ୍ରମ ହେଲାଣି। ମାନେ ସିଦ୍ଧାନ୍ତଟାକୁ ଜାଣିବା ପାଇଁ ଆମେ ମନେ କରୁଛୁ ଗୋପୀମାନେ ତ ମୂର୍ଖ ଥିଲେ, ପାଠ ସାଠ ପଢ଼ୁନଥିଲେ, କୃଷ୍ଣ ବି ମୂର୍ଖ ଥିଲେ, ଗୋପରେ ପାଠ ପଢ଼ୁନାହାନ୍ତି, ଆଉ ସେମାନେ କଣ ଗୋଟେ କହିଦେଇଥିବେ, ମାନେ ଉଭୟ ଗୋପୀ କୃଷ୍ଣ ଦେଖତେ ସୁନ୍ଦର ଥିଲେ ଆକର୍ଷିତ ହେଇଗଲେ। ଆମେ ଭାବୁଥିଲି ନା ତାଙ୍କ ପ୍ରତି ଆକର୍ଷିତ ହେଇଗଲେ, କୃଷ୍ଣ ମାନଙ୍କୁ ତାଙ୍କୁ ଭଲ ପାଉଥିଲେ, କିନ୍ତୁ ଏଇମାନେ ଶିକ୍ଷିତ ଥିଲେ କି ଅଶିକ୍ଷିତ ଥିଲେ ଏଇଟାର ଗୋଟେ ଉପମା ଭେଦରେ ଦିଆଯାଇଛି, ତା ଶୁଣନ୍ତି। ଏଇ ରାସଲୀଳା ରାତ୍ରିରେ ଯେତେବେଳେ ଗୋପୀମାନେ ଯାଇଛନ୍ତି କୃଷ୍ଣଙ୍କ ନିକଟକୁ, ଏ କୃଷ୍ଣଙ୍କ ନିକଟରେ ଯାଇକି ହରେ କୃଷ୍ଣ, ଦେଖନ୍ତୁ କଥା ଚାଲିବ ମାନେ ଆପଣମାନେ ଟିକେ ମାନେ ଯଦି ଶୁଣିବାର କାହାର ଆଗ୍ରହ ନାହିଁ ବାହାରକୁ ଚାଲି ଯାଇପାରନ୍ତି, ଅନ୍ୟମାନଙ୍କର ଶୁଣିବାରେ କେବେ ବାଧା ଦେବେ। ଜୟ କୃଷ୍ଣଚନ୍ଦ୍ର ଭଗବାନ କି ବୃନ୍ଦାବନ ବିହାରୀ ଲାଲ କି। ଏ ଅଧ ରାତ୍ରିରେ ଯେତେବେଳେ ଗୋପୀମାନେ ତାଙ୍କ ପତିକୁ ତ୍ୟାଗ କରିକି ଚାଲି ଯାଇଛନ୍ତି, ପତିକୁ ତ୍ୟାଗ କରିକି ଯାଉଛନ୍ତି, କୃଷ୍ଣଙ୍କର ବଂଶୀଧ୍ୱନି କରିବା ମାଧ୍ୟମରେ, କୃଷ୍ଣଙ୍କର ବଂଶୀଧ୍ୱନି ଏମିତି ସେ ଯାହା ଯାହା ଉଦ୍ଦେଶ୍ୟରେ ଗୋରୁଗୁଡା ବଂଶୀଧ୍ୱନି କରିବେ, ଯାହା ଉଦ୍ଦେଶ୍ୟରେ ସେଇ କେବଳ ଶୁଣିବ, ଅନ୍ୟ କିଏ ଶୁଣିବେନି। ଆଜି ସବୁ ଗୋପୀମାନଙ୍କୁ କୃଷ୍ଣ ଆହ୍ୱାନ କରୁଛନ୍ତି, ସବୁ ଗୋପୀମାନଙ୍କର ଅଭ୍ୟାସ ପୂର୍ଣ୍ଣ କରିବା ପାଇଁ। ସେମାନେ କେତେ ବ୍ରତ କରିଛନ୍ତି, ବ୍ରତର ପୂର୍ଣ୍ଣ ଆଜି, ସେମାନେ ସାରା ମାସ ଯାଇଛନ୍ତି। ଆପଣମାନେ ଯଦି ଚିରଘାଟ ଅଛି, ଚିରଘାଟରେ ସାରା ଟାଇମ୍ ବ୍ରତ କରୁଛନ୍ତି। ଆଉ ଏଇ ଗୋପୀମାନଙ୍କର ବୟସ କେତେବେଳେ ସେତେବେଳେ ଯେ ଗୋପୀମାନଙ୍କ ସହିତ ରାସଲୀଳାରେ ମିଳନର ବୟସ, କୃଷ୍ଣ ତ 7 ବର୍ଷ ଥିଲେ, ଗୋପୀମାନଙ୍କ ବୟସ ବି ସେୟା 6-7 ବର୍ଷ ବୟସର, ବେଶୀ ବଡ଼ ବୟସ ନୁହେଁ। ଆଉ ସେଇ ଦିନରେ ଯେତେବେଳେ ମିଳନ ହେଇଛନ୍ତି, ଗୋଟିଏ ମାସ ସାରା ସେ ଚିରଘାଟରେ ଏଠି ଗଲେ ଆପଣ ଦେଖିବେ ସେଠି ବ୍ରତ କରିଛନ୍ତି ସେମାନେ। ଚିରଘାଟ ଯୋଉଠି ବସ୍ତ୍ରହରଣ ଲୀଳା ହେଇଥିଲା ସେଇ ଚିରଘାଟରେ ଘାଟରେ ବହୁତ ତପସ୍ୟା କରୁଛନ୍ତି ଗୋପୀ ମାନେ, ଅର୍ଦ୍ଧରାତ୍ରିରେ କଠୋର ତପସ୍ୟା କୃଷ୍ଣଙ୍କୁ ପାଇବା ପାଇଁ, ଗୋପୀ ମାନଙ୍କ ପାଇଁ କଠୋର ତପସ୍ୟା କରୁଛନ୍ତି ଏ ଗୋପୀ ମାନେ। ସମୟ ତ ହେଲେ ବହୁତ ବଡ ଲୀଳା, ରାସଲୀଳାର ପାଞ୍ଚଟା ଅଧ୍ୟାୟ ରହିଛି, ପାଞ୍ଚଟା ଅଧ୍ୟାୟ। ତାପରେ ହଉଛି କଣ, ବହୁତ ବହୁତ ଉପମା ଦିଆଯାଇଛି ଏହା ବିଷୟବସ୍ତୁକୁ କ୍ଲିଅର ପାଇଁ ଆମର ଜଗତରେ ପ୍ରଭୁପାତ। ସେଥିପାଇଁ ଭାଗବତରେ କହିଛନ୍ତି ରାସଲୀଳା ସାଧାରଣ ଭକ୍ତ ପାଖରେ ଶ୍ରବଣୀୟ ନୁହେଁ କି କୀର୍ତ୍ତନୀୟ ନୁହେଁ। ଆଉ ଆମର ଜଣେ ରାଧାରଣ ସ୍ୱାମୀ ଗୁରୁ ମହାରାଜ କହୁଥିଲେ ଜଗତରେ ଲୋକମାନେ ଜାଣିବା ଦରକାର କୃଷ୍ଣ କିଏ, ରାଧାରାଣୀ କିଏ, ଆଉ ବାସ୍ତବ ରାସଲୀଳାଟା କଣ। ସେଥିପାଇଁ ସେମାନେ ବହୁତ ତପସ୍ୟା ପରେ ଆଜି ହେଉଛି ତାଙ୍କର ଶେଷ ମିଳନ, ପୂର୍ଣ୍ଣିମା ତିଥି ଆଜି ମିଳନ। କୃଷ୍ଣ ବଂଶୀଧ୍ୱନି ଆମେ ମାଧ୍ୟମରେ ଯେତେବେଳେ ଡାକିଛନ୍ତି ସେ ସମସ୍ତ ଗୋପୀମାନଙ୍କୁ, ସମସ୍ତ ଗୋପୀମାନେ ଯେତେବେଳେ ଆସିକି ସମସ୍ତେ କୋଭଳି ଅବସ୍ଥାରେ ଥିଲେ, ଆମେ ଗୋପୀମାନେ ଭାବୁଛନ୍ତି କୃଷ୍ଣ ଯେତେବେଳେ ଆହ୍ୱାନ କରିଛନ୍ତି ଇଏ ତାଙ୍କୁ ପତି ରୂପେ କାମନା କରୁଛନ୍ତି ସମସ୍ତେ। ଯେତେବେଳେ ଆମେ ଜଡ ଜଗତରେ କଣ, କୋଉ ପ୍ରେମିକା ଯଦି ପ୍ରେମିକ ପାଖକୁ ଯିବ କେମିତି ଯିବ, ସାଜୁଗୁଜି ହେଇକି ଡ୍ରେସ୍ ଭଲ ଫେନ୍ସିଂ ପିନ୍ଧିକି ଏକଦମ ଡ୍ରେସିଂ ପେଣ୍ଟିଂ ହେଇକି ଯିବ ନା। ଗୋପୀମାନେ କୃଷ୍ଣ ବଂଶୀଧ୍ୱନି ଯେତେବେଳେ ଶୁଣିଛନ୍ତି କୃଷ୍ଣଙ୍କ ପ୍ରତି ଏଭଳି ଆକର୍ଷିତ ହେଇଛନ୍ତି ଯେ କିଏ ଶୁଧୁ ସାୟା ଆଉ ବ୍ଲାଉଜ ପିନ୍ଧିଛନ୍ତି, ଶାଢୀ ବି ପିନ୍ଧିନାହାନ୍ତି, କିଏ ଆଖିର କଜଳ ଲଗଉଛନ୍ତି, ଲଗେଇତେ ଲଗେଇତେ କୃଷ୍ଣ କହୁଛନ୍ତି ସେ ଆଖିର କଜଳ ଆଣିକି ଲିପଷ୍ଟିକ କରିକି ଲଗେଇ ଦେଇଛନ୍ତି, କିଏ ହାତର କୁଣ୍ଡ ହାତରେ ଯୋଉ ପାଉଟି ପିନ୍ଧୁଛନ୍ତି ଇଏ ବୁଝିପାରୁନାହାନ୍ତି, ସେଟା ନେଇକି କାନରେ ଗଳେଇ ପକଉଛନ୍ତି, ଆଉ ସ୍ମରଣ ନାହିଁ ମୁଁ ଦେହ ନା ଆତ୍ମା, ସାଜକୁ ଯାଇକି ଯାଇନାହାନ୍ତି, ଯିଏ ଗୋଟେ ଗୋଡ଼ରେ ପାଉଟି ପିନ୍ଧୁଛନ୍ତି ସେ ଗୋଟିଏ ଗୋଡ଼ରେ ପିନ୍ଧିଛନ୍ତି, କିଏ ଯେମିତି ଯିଏ ଯୋଉ କାମ କରୁଥିଲେ ସେଇ ଅବସ୍ଥାରେ ସଜେଇକି କୃଷ୍ଣଙ୍କୁ କାମାସକ୍ତ ନୁହେଁ, କୃଷ୍ଣଙ୍କ ରୂପ ପ୍ରତି ଆକର୍ଷିତ ହେଇକି କୃଷ୍ଣ ଆମ ସୌନ୍ଦର୍ଯ୍ୟକୁ ଗଲେ ଦେଖିବେ ନହେଲେ ନହେଲେ ଦେଖିବେନି ଏଇ ଭାବନାରେ ଗୋପୀମାନେ ଯାଇନଥିଲେ। ଯିଏ ଯେତେବେଳେ ଯୋଉ କାମ କରୁଥିଲେ ସେଇ ଅବସ୍ଥାରେ କିଏ କେହି କେହି ତା ସ୍ୱାମୀ ତାକୁ ଅଟକେଇ ଦେଇଛନ୍ତି, ଘରେ କରିକି ରଖିଦେଇଛନ୍ତି, ସେ ଚାଲିଯାଉଛି, ସ୍ୱାମୀ କିଏ ପିଲା କିଏ ଏସବୁ ଆଉ ଦେଖି ଜାଣିପାରୁନାହାନ୍ତି, ସିଏ ସେଇଠି ରହିଗଲା। ଯେତେବେଳେ ସେଇଠି ରହିଗଲା ପାଞ୍ଚ ମିନିଟ୍ କୃଷ୍ଣ ଯାଇକି ପହଞ୍ଚିଲା ପରେ ଅନେକ ବର୍ଣ୍ଣନା ରହିଛି, ବହୁତ ବର୍ଣ୍ଣନା, ମାନେ ଏତିକି ସାର କଥା ହଉଛି ଏମାନେ କେହି ସଜେଇକି କାମାସକ୍ତ ହେଇକି କୃଷ୍ଣଙ୍କୁ ଆକର୍ଷଣ କରିବା ପାଇଁ ଯାଇନାହାନ୍ତି ଆମ ଭଳିଆ। ଆଉ କାହିଁକି ନା ଆମେ ଏହା ପୂର୍ବରୁ ଜାଣିଛୁ କି କୁବ୍ଜା ଲୀଳାରେ କୁବ୍ଜାକୁ ଭଗବାନ କୃଷ୍ଣ ଦେଖିକି କଣ କହିଲେ, ହେ ସୁନ୍ଦରୀ ବୋଲି କହିଲେ। କୁବ୍ଜା କଣ ସୁନ୍ଦରୀ ଥିଲେ, ସୁନ୍ଦରୀ ନଥିଲେ, ସୁନ୍ଦରୀ କାହିଁକି କହିଲେ, ବାସ୍ତବ ନିତ୍ୟ ସୁନ୍ଦରୀ ଶୃପଣେଖା ରାମଚନ୍ଦ୍ରଙ୍କୁ ତ୍ରେତା ଯୁଗରୁ ପ୍ରପତି କରିଛି ପ୍ରତି ପାଇବେ ବୋଲି, ସେ ଯୁଗ ଖରା ରାମଚନ୍ଦ୍ରଙ୍କ ସ୍ମରଣରେ ଚିନ୍ତାରେ ଜୀବନ ବିତେଇଛି, ଭଗବାନ ତାକୁ କୁବ୍ଜା କରିଦେଉଛନ୍ତି, ସେଥିପାଇଁ ସେ ଜୀବନରେ ବି ଭଗବାନ ରାମଚନ୍ଦ୍ରଙ୍କୁ ପତି ରୂପେ କଲେ ବୋଲି ଭଗବାନ ତ ରାକ୍ଷସୀ ମାରିଦେଇ ଆସିଥିଲା ସୀତାଙ୍କୁ, ସେ ଭଗବାନ ତ ତାଙ୍କ ଗୋଳା କାଟି ଦେଇଥାନ୍ତେ ନା, ଭଗବାନଙ୍କୁ ସେ ପତି ରୂପେ ଗ୍ରହଣ କରିନେଇଛି ନାହିଁ, ଭଗବାନ ଚିନ୍ତା କଲେ ଇଏ ତ ମୋର ପତ୍ନୀ ହେଇଗଲା କିନ୍ତୁ ଏଇ ଅବତାରରେ ସିନା ଗ୍ରହଣ କରିପାରିବିନି, ସେଥିପାଇଁ ଆଗାମୀ ଅବତାରରେ ତାକୁ ଗ୍ରହଣ କରିବି, ସେଥିପାଇଁ କଣ କଲେ ତା ନାକଟାକୁ କାଟିକି ରଖିଦେଲେ, ଗୋଳା କାଟିଲେନି ନାକ କାଟିକି ରଖିଲେ, ରାମଚନ୍ଦ୍ରଙ୍କ ରୂପରେ ମୋହି କରିକି ସେ ସାରାଟି ଜୀବନ ଶିଖେଇଲା। ସେଇଥିପାଇଁ ଭଗବାନ ଏ ଜୀବନରେ କଣ କଲେ ତାକୁ କୁବ୍ଜା କରିଦେଲେ, କଣ ପାଇଁ କୁବ୍ଜା କଲେ, ଛୋଟ କୁବ୍ଜା କରି ରଖିଲେ ୟା ପ୍ରତି କେହି ଆକର୍ଷିତ ହବନି, କାରଣ ଭଗବାନଙ୍କୁ ସେ ସମର୍ପିତ ନା, ତାକୁ ଜଗତର ଲୋକ କେହି ତା ପ୍ରତି ଆଉ ଦୃଷ୍ଟି ନିକ୍ଷେପ କରିବେନି, ଭଗବାନଙ୍କର ସିଏ ଭଗବାନ ସେଇଥିପାଇଁ ଦେଖିଲେ ସୁନ୍ଦରୀ ବୋଲି କହିଲେ, ଭଗବାନ ସିଏ ପରମାତ୍ମା କଣ ଚିହ୍ନି ପାରୁନାହାନ୍ତି, ଇଏ ଶୃପଣଖା ଥିଲା ଇଏ ସେଇ କୁବ୍ଜା ହେଇଛି ବୋଲି, ଭଗବାନ ଆତ୍ମା କେତେବେଳେ କୋଉ ଜୀବ ଶରୀରରେ ଅତିକ୍ରମ ରହିଛି ଭଗବାନ ଭଲ ଭାବେ ଜାଣନ୍ତି, ଭଗବାନ ତ କୁବ୍ଜା କରିକି ରଖିଲେ, ସେଇଥିପାଇଁ ସୁନ୍ଦରୀ ଦେଖିଲେ ସୁନ୍ଦରୀ କହିଲେ ଇଏ ଭଲ ମତେ ତାତ୍ସଲ୍ୟ କରୁଛି, ଭଗବାନ ସତୁଶ ତା ଓଠକୁ ଆଙ୍ଗୁଳ ବୁଢା ଆଙ୍ଗୁଳିକି କାଟି ଚାପିଲେ ଓଠକୁ ଧରିଲେ ଟେକିଦେଲେ, ପୁରା ସୁନ୍ଦରୀ ପରମ ସୁନ୍ଦରୀ କରିଦେଲେ, ସୁନ୍ଦରୀ କଣ ନାହିଁ, ସୁନ୍ଦରୀ କଣ ଶରୀର, ଶରୀରଟା ସୁନ୍ଦର ନା ଆଜ୍ଞା, ଆତ୍ମା ସୁନ୍ଦର, ଯୋଉ ଆତ୍ମା ଭଗବାନ ପାଖରେ ସମର୍ପିତ ସେଇ ଆତ୍ମା ହିଁ ସୁନ୍ଦର, ଶରୀରରୁ ଆତ୍ମା ଚାଲିଗଲେ ଶରୀରଟା କଣ ସୁନ୍ଦର, ଭଲା ଶରୀରଟା ସୁନ୍ଦର ହବ, ଏଇ ସୁନ୍ଦର ଡ୍ରେସ୍ ପିନ୍ଧିଦେଲେ ସୁନ୍ଦର ହେଇହବ, ଆତ୍ମା ଯେପର୍ଯ୍ୟନ୍ତ ପରମାତ୍ମାଙ୍କ ସେବାରେ ଭଗବାନଙ୍କ ସେବାରେ ନିୟୋଜିତ ହେଇନି ଏଇ ଡ୍ରେସିଂ ପେଣ୍ଟିଂ ଶାଢୀ ପୋଷାକ ଲୁଗାପଟା ପିନ୍ଧିକି କେହି ସୁନ୍ଦର ହୁଏନି, ମୂର୍ଖ ତାକୁ କୁହାଯାଏ, ଆତ୍ମା ହିଁ ବାସ୍ତବ ସୁନ୍ଦର, ଆତ୍ମା ଯୋଉଠି ରହିବ ସିଏ ସୁନ୍ଦର ହବ, ସୁକୁବ୍ଜା ହିଁ ସୁନ୍ଦରୀ ହେଇଗଲା। ସେଭଳିଆ ଗୋପୀମାନେ ସେଇଭଳିଆ ବେଶଭୂଷାରେ ଗଲେ, ଯେତେବେଳେ ଯାଇକି ରାସମଣ୍ଡପରେ ଗଲେ କୃଷ୍ଣ ତାଙ୍କୁ ଦେଖିକି କହୁଛନ୍ତି ତମେ ସତୀ ପତିବ୍ରତା ନାରୀ, ଆଉ ଯୋଉ ପତିବ୍ରତା ନାରୀମାନେ ଘରୁ ବାହାରିକି ଯାଇପାରିଲେନି ସେମାନଙ୍କର କଣ ହେଲା, ସେମାନଙ୍କ ଶରୀର ସେଇଠି ରହିଗଲା, ସେମାନେ ଆତ୍ମସ୍ଥିତିରେ ଥିଲେ, ଆତ୍ମା ସେଠୁ ଦାସମଣ୍ଡପକୁ ଚାଲିଗଲା, ଶରୀରଟା ରହିଗଲା ସେଇଠି ମାତ୍ର। ଯେଉଁମାନେ ଆଧ୍ୟାତ୍ମିକ ଜୀବନରେ ଭଗବାନଙ୍କର ପରମ ରାସଲୀଳାରେ ଯୋଗ ଦେବା ପାଇଁ ଲକ୍ଷ୍ମୀ ଦେଇପାରୁନାହାନ୍ତି, ଯୋଉ ରାସ ମୁହୂର୍ତ୍ତ ଆମେ ଯଦି ମନେ କରିବା ହଁ ଏଇ ପିଲା ଛୁଆ ଖେଳ, ଲକ୍ଷ୍ମୀ ଯଦି ଆସିକି ତପସ୍ୟା କରି 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 ରାସଲୀଳାରେ ଯୋଗ ଦେଇପାରିଲେନି ଭଗବାନ ବିଷ୍ଣୁଙ୍କର ସ୍ତ୍ରୀ, ଆମେ ଭଲ ଭାବେ ଜାଣିଛନ୍ତି ଚୈତନ୍ୟ ଚରିତା ମୁଦ୍ରେ ମହାପ୍ରଭୁ ଶିକ୍ଷା ଦେଇଛନ୍ତି ଭେଙ୍କଟ ଭଟକୁ, ତାହେଲେ ଲକ୍ଷ୍ମୀ ଦେବୀ କଣ ମାନେ ଲକ୍ଷ୍ମୀଙ୍କ ଠାରୁ କେତେ କେତେ ଶ୍ରେଷ୍ଠା ଥିଲେ, ତାହେଲେ ଲକ୍ଷ୍ମୀ ଦେବୀ ଭଳି ବୈକୁଣ୍ଠ ଚୋରି ହେଇକି ରାସଲୀଳାରେ ଯୋଗ ଦେଇପାରିଲେନି, ତାହେଲେ ଏଇ ଯୋଉମାନେ ରାସଲୀଳାରେ ଯୋଗ ଦେଲେ ତାହେଲେ ସେମାନେ ଲକ୍ଷ୍ମୀ ତ ପତିବ୍ରତା ନାରୀ, ସେ କାହିଁ ଯୋଗ ଦେଇପାରିଲେନି, ଲକ୍ଷ୍ମୀ ଦେବୀ ତ ପତିବ୍ରତା ହେଇକି ଏତେ ବୈକୁଣ୍ଠେଶ୍ୱରୀ ଭଗବାନ ବିଷ୍ଣୁଙ୍କର ପତ୍ନୀ ହେଇକି ଦେଇପାରିଲେନି, ତାହେଲେ ଯୋଉ ଏମାନେ ଯୋଗ ଦେଲେ ତାହେଲେ କେତେ ଶ୍ରେଷ୍ଠା, ଲକ୍ଷ୍ମୀଙ୍କ ଠୁ ବି ଏମାନେ ଆହୁରି ଶ୍ରେଷ୍ଠା। ଲକ୍ଷ୍ମୀ ଦେବୀ ଗୋପୀମାନଙ୍କର ଶରଣାଗତ ହେଇପାରିଲେନି, ଆଉ ଏମାନେ ହଉଛନ୍ତି ଗୋପୀମାନଙ୍କର ଶରଣାଗତ ହେଇଥିଲେ, ସେଇଥିପାଇଁ ସେମାନେ ଯୋଗ ଦେଇପାରିଲେ। ଆମେ ବୃନ୍ଦାବନ ଯାଆନ୍ତୁ ଏବେ ଦେଖିବେ ଗୋପେଶ୍ୱର ମହାଦେବ ଅଛନ୍ତି, କାହିଁକି ଶିବ ବି ଗୋପୀ ହେଇକି ରାସଲୀଳାରେ ଯୋଗ ଦେବା ପାଇଁ ତପସ୍ୟା କରିକି ଗୋପୀମାନଙ୍କର ପାଦଙ୍କ ଅନୁସରଣ କରିକି ତାଙ୍କୁ ଗୋପୀମାନଙ୍କୁ ପ୍ରାର୍ଥନା କଲେ, ଗୋପୀମାନଙ୍କ ଆଶୀର୍ବାଦରେ ଶିବ ଯାଇକି ରାସଲୀଳା ମାତ୍ର ଦେଖିପାରିଲେ। ଆରେ ଶ୍ରେଷ୍ଠ ଏ ଜଗତରେ ଯାହାକୁ ସବୁଦିନ ଆମେ ପୂଜା କରୁଛେ ସେଇ ଶିବ, ସିଏ ବି ରାସଲୀଳା ଯାଇଥିଲେ ଶିବଙ୍କ ଭଳି, ଆମେ ଜଡ଼ ଜଗତର ଲୋକ ତୁଚ୍ଛ ମାନେ ମନେ କରୁଛନ୍ତି ଗୋଟେ ଇଏ ଗୋଟେ କୋଉ ପୁଅ ଝିଅର ଲୀଳା ଖେଳା ଆଉ ନାଚ ମୂର୍ତ୍ତି ହବ ନାହିଁ, ଯୋଉଠି ଲକ୍ଷ୍ମୀ ପାଉନାହାନ୍ତି, ଯୋଉଠି ଶିବ କେତେ ତପସ୍ୟା କରିକି ଦେଖିବାକୁ ପାଇଲେ, ଆଉ ଆମେ କଣ ତାଙ୍କଠୁ ବହୁତ ବଡ ବଡ ତାଙ୍କ ବିଷୟରେ ଆଲୋଚନା କରିବା। ସର୍ବଶ୍ରେଷ୍ଠ କାମ୍ୟ ବସ୍ତୁ ଯୋଉମାନେ ଆମ ସର୍ବଶ୍ରେଷ୍ଠ ବ୍ରହ୍ମା ଶିବଙ୍କର ଯୋଉଟା ଦୁର୍ଲଭ ପ୍ରେମ, ସେଇ ଦୁର୍ଲଭ ପ୍ରେମ ହଉଛି ଆତ୍ମା ସହିତ ପରମାତ୍ମାର ମିଳନ, ଆଉ ଆମେ ଆତ୍ମା ତ କଣ ଜାଣିନାହାନ୍ତି, ପରମାତ୍ମାଙ୍କ ସମ୍ବନ୍ଧରେ କଣ ଜାଣିବା, ଯାହା ହଉ ଏଇଟା ହଉଛି ବିଷୟବସ୍ତୁ। ଯେତେବେଳେ ଆଜି ମିଳନ ହେଲା, କୃଷ୍ଣ କହୁଛନ୍ତି ତମେ ପତିବ୍ରତା ନାରୀ, ପ୍ରତି ଧର୍ମ ପାଳନ କରିବା ହଉଛି ତମର କର୍ତ୍ତବ୍ୟ, ତମେ ଘରକୁ ଚାଲିଯାଅ। ବହୁତ ପ୍ରତି ଧର୍ମ ସମ୍ବନ୍ଧରେ ବୁଝେଇଲେ ରାଜି ହେଲେନି, କୃଷ୍ଣ ଗୋଟେ କାହାଣୀ କହିଲେ ପତିବ୍ରତା ଧର୍ମ ପାଳନ କଲେ କଣ ହୁଏ, ସେଠୁ ଗୋପୀମାନେ କହୁନା କୃଷ୍ଣ କହୁଛନ୍ତି ଦେଖ ଜଣେ ବେଦରେ ବର୍ଣ୍ଣନା ଅଛି, ଗୋଟେ ବ୍ରାହ୍ମଣ ତା ପତ୍ନୀ ସହିତ ତାର ବହୁତ ଭଲ ପାଉଥାଏ, ତା ପତି ପ୍ରତି ତାର ବହୁତ ଅଗାଢ ପ୍ରେମ ଥାଏ, ବହୁ ପତିବ୍ରତା ନାରୀ। ଦିନେ କଣ ହେଇଛି, ତା ସ୍ୱାମୀ ଥିଲେ ଜାଗିକ ବ୍ରାହ୍ମଣ, ଦିନେ ଯଜ୍ଞ କରୁଛନ୍ତି, ସକାଳୁ ଉପବାସ ଅଛନ୍ତି, ଉପବାସ ଥିବା ସତ୍ତ୍ୱେ ଜାଗିକ ପତ୍ନୀ କଣ କରୁଛନ୍ତି ନା, ତାର ଗୋଟିଏ ମାତ୍ର ପୁତ୍ର, ତା ସ୍ୱାମୀ ଯେତେବେଳେ ଯଜ୍ଞ କରିକରି ବହୁ ସମୟ ଅତିକ୍ରମ ହେଇଛି, କ୍ଳାନ୍ତ ହେଇକି ଯଜ୍ଞ ପୂର୍ଣ୍ଣାହୁତି ଦେଇକି ସେ କଣ କରୁଛନ୍ତି, ଆସିଛନ୍ତି ଯେ ଦେହ ତାଙ୍କ ସ୍ତ୍ରୀଙ୍କ କ୍ଳାନ୍ତ, ତାଙ୍କ ସ୍ତ୍ରୀଙ୍କ କୋଳରେ ଶୋଇପଡ଼ିଛନ୍ତି, ଆଉ ସ୍ତ୍ରୀଙ୍କ କୋଳରେ ଯେତେବେଳେ ଶୋଇପଡ଼ିଛନ୍ତି ଥାକାରେ, ସ୍ତ୍ରୀ ଆଉ ଉଠିକି ଯାଇପାରୁନାହାନ୍ତି, ତାଙ୍କର ଗୋଟେ ଛୋଟ ପୁଅ ଥିଲା, ସେ ଯେତେବେଳେ ହାମାଗୁଡ଼ି ଦେଇକି ଯାଉଛି, ଯାଇକି ଯାଇକି ବହଲା ସେ ଯଜ୍ଞ ଗୁଣ୍ଡକୁ ଚାଲିଯାଇଛି, ଆଉ ଇଏ ପତିବ୍ରତ ମୋ ସ୍ୱାମୀ ଶୋଇଛନ୍ତି, ଆକୁ ଛାଡ଼ିକି କେମିତି ପୁଅଟାକୁ ଯିବି, ପୁଅଟା ଯାଇକି କଣ କଲା ନା ଯଜ୍ଞ କୁଣ୍ଡ, ଗୋଟେ ଛୋଟ ପିଲା ତ ଯଜ୍ଞ କୁଣ୍ଡ ଉପରକୁ ଉଠି ପଡ଼ିଲା, ଆଉ ସେପଟୁ ହାତ ବଢେଇତେ ବଢେଇତେ ଉପରକୁ ଉଲ୍ଟି ପଡ଼ିଲା, ଯେଉଁଠି ଯଜ୍ଞ କୁଣ୍ଡ ଭିତରକୁ ଅଗ୍ନି ଜଳୁଛି, ଇଏ ଯେ ସ୍ୱାମୀ ଶୋଇଛନ୍ତି, ଏତେ ସ୍ୱାମୀକୁ ଭଲ ପାଏ, ମୋ ସ୍ୱାମୀଙ୍କ ସୁଖରେ କେମିତି ବାଧା ହବ, ସ୍ୱାମୀଙ୍କୁ ଉଠଉନାହାନ୍ତି, ଡାକି ପାରୁନାହାନ୍ତି, ଡାକିଲେ କାହିଁ ମୋ ସ୍ୱାମୀ ଉଠି ପଡ଼ିବେ ନିଦ ଭାଙ୍ଗିଯିବ, ସେଇଥିପାଇଁ ସେ ପୁଅକୁ ଡାକି ବି ପାରୁନାହାନ୍ତି, ଆଉ ସ୍ୱାମୀକୁ କୋଳରୁ ଉଠେଇଦେଲେ ତାଙ୍କ ସୁଖ ଭାଙ୍ଗିଯିବ, ସେଇଥିପାଇଁ ଉଠିକି ବି ଯାଇପାରୁନାହାନ୍ତି, କଣ କରିବେ, ଏଭଳିଆ ସ୍ୱାମୀଙ୍କ ନିଦ୍ର ଯେତେବେଳେ ଭାଙ୍ଗିଛି ସେ ଉଠିକି ଯାଆନ୍ତି ଯଜ୍ଞ କୁଣ୍ଡ ପାଖକୁ, କଣ ହେଇଛି ମୋ ପୁଅର ଅବସ୍ଥା, ଗଲାବେଳକୁ ସେ ଯଜ୍ଞ ଅଗ୍ନି ଭିତରେ ସେ ଛୋଟ ଶିଶୁଟି ଖେଳୁଛି, ଆନନ୍ଦରେ ଖେଳୁଛି। ପତିବ୍ରତା ଧର୍ମ, କୃଷ୍ଣ କହୁଛନ୍ତି ପତିବ୍ରତା ଧର୍ମ ଏମିତି ଯେ ଧର୍ମ ଅଗ୍ନି ବି ଏଇ ପତିବ୍ରତା ଧର୍ମ ପାଖରେ ତୁଚ୍ଛ ମାନିଗଲା, ଅଗ୍ନିର ଯୋଉ ଦାହିକା ଶକ୍ତି ବି ସିଏ ନଷ୍ଟ ହେଇଗଲା, ପତିବ୍ରତା ଧର୍ମ ଏତେ ଶ୍ରେଷ୍ଠ, ସେଥିପାଇଁ ସିଏ କଣ କଲା ତା ଦହନ ଶକ୍ତି ବି ହରେଇ ବସିଲା ଅଗ୍ନି, ଛୁଆକୁ ଜାଳି ପୋଡ଼ିବା ତ ଦୂରର କଥା, ସେ ପୁରା ଏକଦମ ସୁନ୍ଦର ଭାବେ ଛୁଆ ତା ଭିତରେ ଖେଳୁଛି, ମା ତାକୁ ଉଠେଇକି ନେଇକି ଆସେ। କୃଷ୍ଣ କହୁଛନ୍ତି ତମେ ପତିବ୍ରତା ନାରୀ, ତମେ ଫେରିଯାଅ ତମ ଘରୁ, ଏ ଅଧ ରାତିରେ ଆସିକି ଏଠି ଆସିବା ଯମୁନା କୋଳ ଗୋଟା ତମ ପାଇଁ ଯଥାର୍ଥତା ନୁହେଁ, ସେଥିପାଇଁ ତମେ ଫେରିଯାଅ। ଏକଥା କୃଷ୍ଣ ଉପଦେଶ ଦେଲେ ଗୋପୀମାନଙ୍କୁ, ସେଠୁ ଗୋପୀମାନେ କୃଷ୍ଣଙ୍କୁ କହିଲେ ତମେ ବି ବେଦର କଥା ଉପମା ଦେଲ ପତିବ୍ରତା ଧର୍ମ ପାଳନ କରିବା ପାଇଁ, ମୁଁ ଆମେ ବି ପତିବ୍ରତାର ଉପମା ଦେଉଛୁ, ମୁନି ଋଷି ଶ୍ରେଷ୍ଠ ଗୋପୀମାନେ ସର୍ବଶ୍ରେଷ୍ଠ ଜ୍ଞାନୀ, ଉଦ୍ଧବକୁ ଯୋଉ ରାଧାରାଣୀ ଗୋପୀମାନେ ଯୋଉ ଜ୍ଞାନ ଦେଇଛନ୍ତି, ଉଦ୍ଧବ ମହାଜ୍ଞାନୀ ଦେବଗୁରୁ ବୃହସ୍ପତିଙ୍କର ଶିଷ୍ୟ, ଉଦ୍ଧବକୁ ଠେକିଏ ପାଣି ପିଇଛନ୍ତି ଗୋପୀମାନେ, ଯୋଉମାନେ ଉଦ୍ଧବ ଚରିତ୍ର ଯଦି ଶୁଣିବେ ଆପଣ ଆମ ଲୀଳା ପୁରୁଷୋତ୍ତମ ଦଶମ ସ୍କନ୍ଧ ଭାଗବତ 47 ଅଧ୍ୟାୟରେ ରହିଛି, ଦଶମ ସ୍କନ୍ଧ ଭାଗବତରେ ଉଦ୍ଧବର ସର୍ବଶ୍ରେଷ୍ଠ ଜ୍ଞାନୀ ମାନେ କୋଉଠୁ ଦେବରଘରୁ ଜ୍ଞାନ ଲାଭ କରିକି ଆସୁଛନ୍ତି, ତାଙ୍କୁ ବୁଦ୍ଧି ଶିଖେଇଛନ୍ତି ଗୋପୀମାନେ କଣ ଶ୍ରେଷ୍ଠ ବୋଲି। ଆମେ ଭାବିବା ଗୋପୀମାନେ ସାଧାରଣ କୋଉ ଗୌରୁଣୀ ଥିଲେ ମୂର୍ଖ ଥିଲେ, ନା ଆଜ୍ଞା, ଏଠି କୃଷ୍ଣଙ୍କୁ ଠେକିଏ ପାଣି ପିଇଛନ୍ତି। ଶୁଣନ୍ତୁ କାହାଣୀଟା, ଗୋପୀମାନେ କଣ କହୁଛନ୍ତି କୃଷ୍ଣଙ୍କୁ, କହୁଛନ୍ତି କୃଷ୍ଣ ତମେ ଯେମିତି କହିଲ ଆମେ ବି କହୁଛୁ। ଶୁଣନ୍ତୁ ବେଦର କଥା, ଏମିତି ଜଣେ ବ୍ରାହ୍ମଣ ଥିଲେ, ତାଙ୍କର ପତ୍ନୀ ବି ଥିଲେ, ଇଏ ଦୁଇ ଜଣ ଉଭୟ ଉଭୟଙ୍କୁ ବହୁତ ଭଲ ପାଉଥିଲେ। ଭଲ ପାଇବା ଭିତରେ କଣ ହେଲା, ଦିନେ ପ୍ରୟୋଜନ ହେଲା କିଛି ତୀର୍ଥରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ବ୍ରାହ୍ମଣର ବାହାରକୁ ଯିବାର ପ୍ରୟୋଜନୀୟତା ହେଲା, ଧର୍ମ ତୀର୍ଥ ଯିବା ପ୍ରୟୋଜନ ହେଲା, ତୀର୍ଥକୁ ଯିବେ। ବାହାରକୁ ଯେତେବେଳେ ଯିବେ ପତ୍ନୀକୁ ଛାଡ଼ିକି ସେ ଗୋଟିଏ ମୁହୂର୍ତ୍ତ ରହିପାରନ୍ତିନି, ପତ୍ନୀ ବି ଗୋଟେ ମୁହୂର୍ତ୍ତ ଛାଡ଼ିକି ସ୍ୱାମୀ ପତ୍ନୀକୁ ରହିବେ, ଏତେ ତାଙ୍କ ସେବା ନ କରିକି ପତ୍ନୀ କିଛି ଜଳ ବି ଗ୍ରହଣ କରନ୍ତିନି। ଚିନ୍ତା କଲେ ସ୍ୱାମୀ ଏତେ ଦିନ ବାହାରକୁ ଚାଲିଯିବେ, ସ୍ୱାମୀର ସେବା ନ କରିକି ମୁଁ କେମିତି ଜୀବନ ଧାରଣ କରିବି, ସ୍ୱାମୀ ଏତେ ଦିନ ପରେ ଆସିବେ, ମୁଁ ତ ଅନ୍ନଜଳ ସ୍ପର୍ଶ ବି କରିପାରିବିନି, ମୋ ସ୍ୱାମୀକୁ ହବେଇକି କିଛି ଗ୍ରହଣ କରିପାରିବିନି, କଣ କରିବି। ସିଏ ବହୁତ ଦୁଃଖରେ, ମୁଁ ଆପଣଙ୍କ ଛଡ଼ା ରହିପାରିବିନି, ଆପଣ ସେବା ନ କରିକି ମୁଁ ଯାଇପାରିବି, ଏ ସ୍ତ୍ରୀକୁ ବି ନେବା ସମ୍ଭବ ନୁହେଁ। ସେ କ୍ଷେତ୍ରରେ କଣ କଲେ, ତାଙ୍କ ବେଦର ସିଦ୍ଧାନ୍ତ ଅନୁସାରେ ତାଙ୍କ ସ୍ୱାମୀ ଗୋଟେ କହିଲେ, ଦେଖ ଛାତ୍ରୀ ଅଛି, ଯଦି ପତିର ଉପସ୍ଥିତିର ପ୍ରତିମୂର୍ତ୍ତିର ସେବା, ଆଜିକି ଆମେ ଭଗବାନ ସମ୍ମୁଖରେ ନାହାନ୍ତି ବୋଲି ଆମେ ପ୍ରତିମୂର୍ତ୍ତି ଭଗବାନଙ୍କର ଶିବିଗ୍ରହ ସେବା କରୁଛନ୍ତି। ଶାସ୍ତ୍ର ଅନୁସାରେ ସେ କଣ କଲେ, ତାଙ୍କ ସ୍ୱାମୀ ନିୟମ କଲେ ଯେ ତମେ ଗୋଟେ ବିଗ୍ରହ ରଖା ହେଇଛି, ସେ ବିଗ୍ରହର ସେବା କରିବ, ଯେତେବେଳେ ବିଗ୍ରହ ଇଏ ପ୍ରତିମୂର୍ତ୍ତି ତିଆରି କରି ଦେଇଗଲେ, ଆଉ ଦେଇକି ତମେ ସେବା କରୁଥିବ ସବୁଦିନ, ତମେ ଖାଇବା ଆଗରୁ ତାଙ୍କୁ ସବୁ କିଛି ସେବା କରିବ, ସେବା କରିସାରିକି ତମେ ସେବା ଗ୍ରହଣ କରିବ, ପ୍ରତିମୂର୍ତ୍ତି ସେବା କଲେ ବି ସେଟା ହବ। ଇଏ ଗଲେ ଠିକ ଅଛି, ଏଭଳି ତୀର୍ଥ ସେ ଗଲେ, ତୀର୍ଥରେ ଯେତେବେଳେ ତାଙ୍କ ସମୟ ହେଲା ଫେରିଲେ, କିଛି ଦିନ ପରେ ଯେତେବେଳେ ଫେରିଲେ, ସ୍ତ୍ରୀ ଘର ଭିତରେ କଣ ପତିର ସେବା କରୁଛନ୍ତି, ଏଇ ସମୟରେ ପତି ସେଇ କଣ ବିଗ୍ରହର ସେବା ପ୍ରତିମୂର୍ତ୍ତିର ସେବା କରୁଛନ୍ତି। ଏଇ ସମୟରେ ସ୍ୱାମୀ ବାହାରୁ ଆସିକି ଠକ୍ 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 କରୁଛନ୍ତି, ଯେ ଡାକୁଛନ୍ତି ସ୍ୱାମୀ। ଏବେ ଗୋପୀମାନେ ପଚାରୁଛନ୍ତି, ଏବେ ତ ଇଏ ତାଙ୍କ ସ୍ୱାମୀଙ୍କ ସେବାରେ ରହୁଛନ୍ତି, ସ୍ୱାମୀଙ୍କୁ ଆହାର ଆଦି ଦେଉଛନ୍ତି, ଖୁଆଉଛନ୍ତି, ତାଙ୍କର ଯେମିତି ସେବା କରିବା କଥା ସେବା କରୁଛନ୍ତି, ଏବେ ତ ଆସିଛନ୍ତି, ତାଙ୍କ ପତି ଆସିଛନ୍ତି, ସ୍ୱୟଂ ପତି ତ ଆସୁଛନ୍ତି, ଏଇ ସମୟରେ କଣ ସେ ପତି ଏଇ ୟାଙ୍କର ସେବା କରିବେ, ନାଇଁ ଏଇ ଯୋଉ କଣ ପ୍ରତିମୂର୍ତ୍ତିର ସେବା କରିବେ, ନା ଏଇ ସେବା ତ୍ୟାଗ କରିଦେଇକି ଯୋଉ ନିଜ ପତି ଆସିଛନ୍ତି, ସ୍ୱୟଂ ପତି ଆସିଛନ୍ତି, ତାକୁ ଯାଇକି ସ୍ୱାଗତ କରିବେ, କଣ କରିବା କର୍ତ୍ତବ୍ୟ ବୋଲି ଗୋପୀମାନେ କୃଷ୍ଣଙ୍କୁ ପ୍ରଶ୍ନ ପଚାରିବେ। କଣ ଆପଣମାନେ କୁହନ୍ତୁ କଣ ଉତ୍ତର ହବ, କଣ କରିବା ଭଲ, କଣ କରିବା ଭଲ, ସେ ତ ତାଙ୍କ ପ୍ରତିମୂର୍ତ୍ତି ସେବା କରୁଛନ୍ତି, କଣ କରିବା ଭଲ। ଆମେ ମନ୍ଦିରରେ ସେବା କରୁଛନ୍ତି, ଗୁରୁଙ୍କର ସେବା କରୁଛନ୍ତି, ଭଗବାନଙ୍କର ସେବା ଆମେ କରୁଛନ୍ତି, ଆମ ଗୁରୁଦେବ ଯଦି ସାକ୍ଷାତ ଆମ ପାଖକୁ ପଳେଇ ଆସିଲେ, ଏବେ ଯଦି ଆସନ୍ତି, ଆମେ ମନ୍ଦିର ଭିତରେ ଯଦି ଫଟୋରେ ପୂଜା କରୁଥିବା, ପ୍ରତିମୂର୍ତ୍ତି ସେବା କରୁଥିବା, ନା ସ୍ୱୟଂ ଆସୁଛନ୍ତି, ତାଙ୍କୁ ସ୍ୱାଗତ ଜଣେଇବା, ସ୍ୱାଗତ ଜଣେଇବା ତ ଠିକ୍ ତା ଠିକ। କୃଷ୍ଣ କହିଲେ ନା, ସ୍ୱୟଂ ପତିଙ୍କର କଣ କରିବା ପାଇଁ ପଡିବ, ସ୍ୱାଗତ ଜଣେଇବା ପାଇଁ ପଡିବ। ଏ ପ୍ରତିମୂର୍ତ୍ତି ପ୍ରତିମୂର୍ତ୍ତି କାହାକୁ ଆନନ୍ଦ ଦେବନି, ପ୍ରତିମୂର୍ତ୍ତିକୁ ସ୍ତ୍ରୀ ଯଦି ମା ଯଦି ତା ମା ପୁତ୍ର ଯଦି ମରିଯାଇଥାଏ, ତା ପୁଅକୁ କଣ କୁଣ୍ଢେଇକି ଆଲିଙ୍ଗନ ପାଇବ, ଚୁମ୍ବନ ଦେବ, ଫେରି ପାରିବ, ତ ପୁଅ ଯଦି ମାର ପୁଅ କୁଆଡେ ଚାଲିଯାଇଛି, କୁଆଡେ ବାହାରକୁ ଯାଇଛି, ଇଏ କଣ ତା ଅନ୍ୟ କେହି ନେଇ, ତା କଣ ପ୍ରତିମୂର୍ତ୍ତିକୁ ଖୁଆଇଲେ ତା ଛୁଆ ଖାଇବ, ପ୍ରତିମୂର୍ତ୍ତିକୁ ସ୍ତନପାନ କରିଲେ ତା ଛୁଆ ସ୍ତନପାନ କରିବ ପାଇବ। ପତି ତା ପତିକୁ ପ୍ରତିମୂର୍ତ୍ତିର ସେବା କରୁଛି, ଠିକ ଅଛି, ପ୍ରତିମୂର୍ତ୍ତିକୁ ଆଲିଙ୍ଗନ କଲେ ସ୍ତ୍ରୀ ଯୋଉ ଆଲିଙ୍ଗନର ଯୋଉ ସୁଖ ପାଇପାରିବ, ପ୍ରତିମୂର୍ତ୍ତିକୁ ପାଇପାରିବ ପାଇପାରିବ, ସେଇଭଳିଆ ପାଇପାରିବନି। ଅଇନା ସାମ୍ନାରେ ଆମେ ରହିବା ପ୍ରତିଛବି ମାତ୍ର, କିନ୍ତୁ ସ୍ୱରୂପ ନୁହେଁ ନା, ନିୟମ ହେଉଛି ସ୍ୱୟଂ ପତି ଯେତେବେଳେ ଆସିବେ, ପ୍ରତିମୂର୍ତ୍ତିକୁ ବାଦ ଦେଇକି ସ୍ୱୟଂ ପତିର ସେବା କରିବା ଉଚିତ। ଗୋପୀମାନେ କହୁଛନ୍ତି, ପ୍ରଭୁ ଏଇ ଯୋଉ ପତିମାନେ ଆମର ଥିଲେ ସେମାନେ ପ୍ରତିମୂର୍ତ୍ତି ମାତ୍ର, ଆମର ଅସଲ ପତି ନୁହଁ, ତାଙ୍କ ଭିତରେ ଆପଣ ଆତ୍ମା ରୂପରେ ସେମାନଙ୍କ ହୃଦୟରେ ପରମାତ୍ମା ରୂପରେ ବିଦ୍ୟମାନ ଅଛନ୍ତି, ତା ଭିତରେ ଆପଣମାନେ ଆପଣ ଉପସ୍ଥିତି ଅଛନ୍ତି ପାଇଁକି ଆମେ ତାଙ୍କର ସେବା କରୁଥିଲୁ, ଆଉ ସ୍ୱୟଂ ପତି ଆପଣ ଆମର, ଆଉ ଆପଣ ଆଜି ତ ଆମେ ସ୍ୱୟଂ ପତି କୃଷ୍ଣ ପରମପତି ଯେତେବେଳେ ଆଜି ଆସନ୍ତି, ପ୍ରତିମୂର୍ତ୍ତିର ସେବା କରିବା କଣ ଦରକାର ଅଛି, କି ଦରକାର ନାହିଁ ନା, ସେଥିପାଇଁ ଆମେ ସେ ପ୍ରତିମୂର୍ତ୍ତିକୁ ତ୍ୟାଗ କରିଦେଇକି ଆଜି ପରମପତି ନିତ୍ୟ ପତିଙ୍କ ପାଖକୁ ପଳେଇ ଆସୁ। ଆତ୍ମାର ପତି ହେଉଛନ୍ତି ପରମାତ୍ମା, ଜୀବନ ପତି ହେଉଛନ୍ତି ଭଗବାନ, ଏ ପ୍ରତିମୂର୍ତ୍ତି ନୁହନ୍ତି। ଗୋପୀମାନେ କୃଷ୍ଣଙ୍କର ଜ୍ଞାନ ଶିକ୍ଷା ଚୁପ୍ ହେଲେ, କୃଷ୍ଣ ଜାଣିଲେ ଯେ ଏମାନଙ୍କର ଶିଖଉଛନ୍ତି ଜଗତକୁ, ନିଜେ ଶିଖେଇଛନ୍ତି, ବାସ୍ତବିକ ଆମକୁ ବୁଝିବା ପାଇଁ ପଡିବ, ଗୋପୀମାନେ ମୂର୍ଖ ନଥିଲେ, କୃଷ୍ଣଙ୍କ ପାଖକୁ ଏମିତି କାମ ଲାଗ ଦୌଡ଼ି ଯାଇଛନ୍ତି। ଆଜ୍ଞା, ଆତ୍ମା
ଯୋଉଟାକି ଆମ ଭିତରେ ସେ ଜ୍ଞାନ ନାହିଁ ବୋଲି ଆମେ ସେଇଭଳିଆ ଭାବେ ଭାବୁଛେ। ରାସଲୀଳାଟା ଗୋଟେ ଜଡ଼ ଜଗତର ଗୋଟେ ସାଧା ଅନାଦିକାଏ ଅତୁଟ ବନ୍ଧନ, ପରମ ମିଳନ, ଆଜି ଭଗବାନଙ୍କ ସହିତ ଭକ୍ତର ପରମ ମିଳନ, ଯୋଉଟାକି ଚିନ୍ମୟ ଜଗତରେ ସବୁବେଳେ ସର୍ବଶ୍ରେଷ୍ଠ ରସ, ସେ କଥା ବର୍ଣ୍ଣନା କଲି। ଯାହା ହେଉ, ସମୟ ବହୁତ ଅତିକ୍ରାନ୍ତ ହେଇଯାଇଛି, ଆପଣମାନେ ପ୍ରସାଦରେ ବି ବିଳମ୍ବ ହବ, ଯା ହଉ ବ୍ରତ ତ ଏବେ ଉପବାସ ଟିକେ ଡେରିରେ ପ୍ରସାଦ ପାଇଲେ କିଛି ଅସୁବିଧା ନାହିଁ। ଯା ହଉ, କମ୍ ସେ କମ୍ ରାସଲୀଳାର କିଛି କଥା, ଦାମୋଦର କିଛି କଥା ସଂକ୍ଷେପ ହଉ, ଯେଉଁଭଳି ଭାବେ ଆପଣଙ୍କ ପାଖରେ ବର୍ଣ୍ଣନା କଲି, କିଛି ଛାଡ଼ି ଯାଇଥିବି ଯଦି, କିଛି ଯଦି ଭୁଲ ତ୍ରୁଟି ବି ହେଇଥିବ, ଆପଣମାନେ ଯଦି ବେଶୀ ବହୁତ କେତେ କେତେ ଭକ୍ତ ମହାତ୍ମାଙ୍କଠୁ ଶ୍ରବଣ କରିଥିବେ, ସେଥିରେ ନିଜ ଗୁଣ କ୍ଷମା ମାଗୁଛି। ଏ ଅପୂର୍ବ ଦିବ୍ୟ ଲୀଳା ଭଗବାନଙ୍କର ସେଇ ସମସ୍ତ କଥା ତ ବର୍ଣ୍ଣନା ଯୋଗ୍ୟ ଏଇ ସ୍ଥାନରେ ବସିକିନା ଆପଣମାନଙ୍କ କୃପା ଆଶୀର୍ବାଦରେ ଆପଣମାନଙ୍କ ସମ୍ମୁଖରେ ଗୁରୁ ବୈଷ୍ଣବ କୃପାରୁ ବର୍ଣ୍ଣନା କଲି। ଯାହା ହଉ, ସେଇ କୃପା ଭଗବାନ ଶ୍ରୀକୃଷ୍ଣଙ୍କର ଆମ ପ୍ରତି ହେଉଛୁ କି କୃପା ପ୍ରଦର୍ଶନ ହଉ, ସେଇ ଅମୂଲ୍ୟ ଭଗବତ ଭକ୍ତି ଆମର ଯେମିତି ସେମାନଙ୍କ ଶ୍ରୀ ଚରଣରେ ଲାଭ ହୁଏ, ଏଇଟା ହିଁ ପ୍ରାର୍ଥନା। ଯାହା ହଉ, ଜୟ କୃଷ୍ଣଚନ୍ଦ୍ର ଭଗବାନ କି, ଶ୍ରୀ ଶ୍ରୀ ଧାମଗର କି, ଯଶୋଦା ମିୟା କି, ନନ୍ଦବାଳା କି, ଗୋପ ଗୋପୀ କି, ଜୟ ସମସ୍ତ ବ୍ରଜବାସୀ କି, ଜୟ ଶ୍ରୀ ଶ୍ରୀ ରାଜମଣ୍ଡଳ କି, ରାଜଯାତ୍ରା ମହାବୋତ୍ସବ କି, ମହାବିନ ନିବାସ କି, ଶ୍ରୀ ଶ୍ରୀ ରାଧା ଗୋବିନ୍ଦ ଗୋପାଳ କି।